तिमिरांधस्य ज्ञानांजनशलाकया चक्षुरुन्मीलितं येनं तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा मह्यं ददाति सुभगं। नमो विष्णुपादाय कृष्णपृष्ठाय भूतले श्रीमाते जयतताकास्वामिनिति नाम्नि। नमाचार्य पादाय नितय कृपा प्रदायिने गौरकथा धामदाय नगर ग्रामतारिणे। नमो ओम विष्णु पादाय कृष्ण वृष्टाय भूतले श्रीमाते भक्ति वेदांत स्वामिनिति नामे। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य रसतारिणे वंशाकल्पतरुभ्यः कृपासिन्धुभ्यैव च पतितानं पावनेभ्यो वैष्णवेभ्यो नमो नमः। महावदन्याय कृष्णप्रेमप्रदायते कृष्णाय कृष्णचैतन्यनाम्ने गोरतिते नमः। श्रीरुचिसनातनवटरघुनाथ जीवगोपालभट्टदासरघुना। हे कृष्ण करुणा सिंधु दीनबंधु जगत्पते गोपेशकुटिकाकांत राधाकांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरि। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्णा कृष्ण कृष्ण हरे हरे, हरे राम 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 हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय।
ओम नमो भगवते वासुदेवाय।
तो उपदेश में तो शिक्षा रे हम के लिए प्रथम श्लोक आलोचना करथिले। तो बाच बेग मनस क्रोध बेग जिह्वा बेग उदर उपस्थ बेग छोटा बेग कथा हमें कल आलोचना करते हमें जानते छोटा बेग को जी दमन कर सर्वांग अपमान पृथ्वी से मुक्त पुरुष से जहा संसार चाहिए जहा को निज अधीन रखा चाहिए रखिपार। सिंपी प्रभुपाद सारा विश्व एत बड़ आलोड़न कले कहीं मन छा सारा बेग प्रभुपाद पूर्ण रूपे दमन करते जन गुरु क्वालिटी हूँ जगत रे छा बेग को अवश्य दमन दरकार से व्यक्ति गुरु ही पार जी अपराध मूल कथा कहते जार भौतिक जगत कथा हो जहाँ जहाँ कल आलोचना कर बहुत शिक्षा अच्छे से वाक्य बेग ये आज श्लोक अच्छी पढ़े ये जो प्रजल्प ये बाच्यवेग जार वाक्य संयत नुहे सी कौन कर प्रजल्प कर सेकेंड लाइन ना तो प्रजल्प तो श्लोक टी मो सहित पुनरावृत्ति करपर आम विषय वस्तु को जीवन अत्याहार प्रयास अत्याहार प्रयासश्च
अत्याहार प्रयासश्च
प्रजल्प नियमाग्रह
वन्यमाग्रह जनसंगस्य लोल्यं च जनसंगस्य लोल्यं च षडविभक्तिर्विनश्यति षडविभक्तिर्विनश्यति अत्यार प्रयासश्च प्रजल्पो नियमाग्रह जनसंगश्च लोल्यं च षडविभक्तिर्विनश्यति
धन्यवाद। कौन सी व्यक्ति निम्नलिखित छ गोटी कार्य जड़ित हेले तार भक्ति विनाश प्राप्त हुए आम जानते ना भक्ति छोटा कार्य जहाँ रहा भक्ति विनाश आम भक्त भगवान को भक्ति विनाश हुए भक्त विनाश हुए किंतु भक्त विनाश हुए तो आपात दृष्टि हुए पर श्लोक आसो किंतु भक्तर पतन घटी पारे आध्यात्मिक स्थिति रु पतन घटी पारे तो से छोट पालन प्रथम कौन ना अत्याहार गोटे गोटे पॉइंट को जीवा फास्ट पड़ी दूँ आवश्यकता ठारु अधिक भोजन करिबा आवश्यकता ठारु अधिक संग्रह 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 करिबा संचय करिबा प्रयास जो पार्थिव जिनस पाइबा कष्टकर लगी अत्यधिक उद्यम करिबा प्रजल्प तृतीय सांसारिक विषय वस्तु उपरे अनावश्यक गप करिबा नियमाग्रह आध्यात्मिक उन्नति उद्देश्य न थाई केवल नाम को मात्र शास्त्रगत विधि विधान अनुसरण अभ्यास करिबा एवं शास्त्रगत विधि विधान प्रत्याख्यान करिबा स्वतंत्र भाव भाव ख्याल खुशी अनुसार काम करिबा नियमाग्रह जनसंग कृष्ण चेतन आग्रह नथिबा संसारी लोक मान सहित संसर्ग रखिबा एवं छोटी लौल्यंच लोभ पार्थिव सफलता लगी लोभाशक्त छा तो आम कल गत काली जो बाच्यवेग आलोचना करते तो जो दिखाई बाच्यवेग जहाँ संयत हमने आम आलोचना कर निश्चित प्रजल कर बाज्य कथा कह तो जहाँ पाचवेग संयत नहीं दुनिया से कौन कौन कह ठीक हुए जितने कलह करेंगे कार्तिक महात्म व्रत पढ़ती गोटे कहानी अच्छी ना जो स्त्री थी तो ना थी से स्त्री टी ब्राह्मण कूल जो ब्राह्मण पत्नी ना थी कलहा ना था हूँ कलहा सब कम हो पड़ लगे कंटा बाटे लुगा पक कहना गाँव में किसी कारण ना कौट ना कौट गोटे बाहर कर तो सी कौन कले सब दिन स्वामी सहित कर जहाँ खाती स्वामी को जहाँ रांधती स्वामी को सब दिखते स्वामी गोटे मध्य तरकार देवे कि आउ सब को निजे भल मंद रांधे खाए आउ सभा एक थर कड़ी लगे आउ कौन स्वभाव थी ना जो हाँ रांधे जो कड़े रांधे से कड़े गोली गोल खाए हुए ना गाँव से कड़े कि सब गोल कड़े बस खाई आम आगुरी प्रथा थी कौन जे हाँ चल को पशिया सका अगाध पशु नशुले अगाध पशिया मन ना तो हाँ चाल बोल कि ना जब तो से व्यवस्था थी से कला स्त्री कौन कले ना स्वभाव अनुसार स्वामी कौन कले द्वितीय बहुत करने चाहिए इभला स्त्री पाखे चले जिते द्वितीय बहुत कथा ये कहला स्त्री को स्वामी मतलब राखी कला द्वितीय बहुत छाड़ी ରାଗି ରୋଗାଙ୍ଗି ଅଧିକ ରାଗ ହେଲେ କଣ ରାଗ ମୁଣ୍ଡକୁ ଉଠିଗଲା ଖାଲି କହୁଥିଲା ନା କ୍ରୋଧ କ୍ରୋଧ ହଉଛି ଅଗ୍ନିଶମ ଆମେ କ୍ରୋଧ କ୍ରୋଧ କ୍ରୋଧାଗ୍ନି କହୁଛନ୍ତି ନା କ୍ରୋଧ ଯାହାର କଣ୍ଟ୍ରୋଲ ନୁହେଁ ସେ କଣ ଯେତେବେଳେ କ୍ରୋଧ ହବ କଣ ସେ ଲୋକ ତା ମୁହଁ ଫୁଲିଯିବ ଲାଲ ହେଇଯିବ ହେଇଯାଏ ନା ହେଇଗଲା ପରେ କଣ ହବ ଆଗେ ନିଜେ ଜଳିବ ଅନ୍ୟକୁ କ୍ରୋଧରେ ଅଗ୍ନିରେ ଜାଳିବା ପୂର୍ବରୁ ଆଗେ ସିନା ନିଜେ ଜଳିଲେ ଯାଇକି କାହାକୁ ଜାଳିବ ପୁରା ଲାଲ ହେଇଯିବ ଲାଲ ହେଲା ମାନେ କୁଆଡୁ କଣ କହିବ ଯେତେବେଳେ ମସ୍ତିଷ୍କ ଭ୍ରମ ହେଇଯିବ ସେଥିପାଇଁ କହୁଛି ଧ୍ୟାନ ବିଶ୍ରାମ ସଙ୍ଗସ୍ତ ଉପଯାଏ ସଂଘାତ ସଂଜାତ କାମ କାମାତ କ୍ରୋଧ ବିଜାୟ କାମନାର ପୂର୍ଣ୍ଣ ନ ହବ ଯାହା ଚାହୁଁଥିବ ସେ ନ ହବ କ୍ରୋଧ ଆସିବ କ୍ରୋଧ ହେଲେ କଣ କ୍ରୋଧାତ୍ ଭବତି ସମୋହ ସମୋହା ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣଶ ଯେତେବେଳେ କ୍ରୋଧ ବହୁତ ଆସିବ କ୍ରୋଧାତ୍ କ୍ରୋଧରୁ କଣ ହବ ନା କାମନାରୁ କ୍ରୋଧ ଆସିବ କ୍ରୋଧରେ କଣ ହବ ତା ମତି ଭ୍ରମ ହେଇଯିବ ସମୋହ ମୋହ ଆସିବ ସମୋହା ସ୍ମୃତି ବିଭ୍ରମ ତା କାମ କରିବ ଯିଏ ରାଗି ଯାଇଥିବ ଲୋକ କଣ କିଛି କହିବ ଠିକ ଠିକଣା ଅଛି କିଛି କୋଉଠୁ କଣ କହିଯିବ ତା ହିସାବ ବାହାରେ ବିଚାର ବୁଦ୍ଧି ତାର ପଳେଇବ ସେତେବେଳେ ସ୍ମୃତି ଭ୍ରଂଶା ତା ସ୍ମୃତି ତା ଚେତନା ଶକ୍ତି ଲୋପ ପାଇଯିବ ସେଥିପାଇଁ କ୍ରୋଧୀ ଲୋକମାନଙ୍କର ମସ୍ତିଷ୍କ ସ୍ଥିର ଧୀରେ ଧୀରେ ତାର ଆଧ୍ୟାତ୍ମିକ ପତନ ଘଟେ ତା ସ୍ଥିତିରୁ ସେ ଓହ୍ଲେଇ ଆସେ କ୍ରୋଧରେ ଅଭିଶାପ ଦିଏ କାହା କଣ କରେ ଠିକ ନଥାଏ ତ ସେତେବେଳେ କଣ ହୁଏ ନା ବୁଦ୍ଧି ନା ଆଶା ତା ବୁଦ୍ଧି ବି ନାଶ ହେଇଯିବ କ୍ରୋଧ କରିବାଟା କୌଣସି କ୍ଷେତ୍ରରେ ହଠାତ୍ ରାଗିଯିବା କ୍ରୋଧ କରିବା କିଛି ଆବଶ୍ୟକ ନାହିଁ କ୍ରୋଧ କହିଲେ କାଲି କ୍ରୋଧକୁ କେମିତି ଲଗେଇବା ନା ଭକ୍ତ ଭଗବାନଙ୍କ ବିଦ୍ୱେଷରେ ଲଗେଇବା ତ ସେ କଥା ଏଠି କହୁଛୁ ଯେ ଏଇ ସ୍ତ୍ରୀ କଣ କଲା ନା କ୍ରୋଧ ଦ୍ଵାରା ଏତେ କ୍ରୋଧ ନେଇଥିଲା କହିଲା ସୁଇସାଇଡ୍ କରିଦେଲା ଆତ୍ମହତ୍ୟା କରିଦେଲା ସେଥିପାଇଁ କଣ ହେଲା ଆଗେ ଭୁଷୁରୀ ଜନ୍ମ ପାଇଲା ଘୁଷୁରୀ ବହୁତ କଟୁ କଥା କହିଥିଲା ତୋ ସ୍ୱାମୀକୁ ସେଥିପାଇଁ ଘୁଷୁରୀ ଜନ୍ମ ହବ ଶାସ୍ତ୍ର ଅନୁସାରେ ଯିଏ ସ୍ତ୍ରୀ ସ୍ୱାମୀ ସହିତ କଳହ କରିବ ଝଗଡା କରୁଥିବ ତାହେଲେ ପରବର୍ତ୍ତୀ ଜୀବନରେ ସେ ଘୁଷୁରୀ ହବ ଯୋଉ କହୁଛି ନା ସାତ ଜନ୍ମକୁ ଏକାଥରେ ସ୍ୱାମୀ ସ୍ତ୍ରୀ ହେଇକି ରହିବେ କିନ୍ତୁ ଏଠି ଶାସ୍ତ୍ର ଦଉଛି ଆଗାମୀ ଜନ୍ମରେ କଳି କରୁଥିଲେ ସ୍ୱାମୀ ସହିତ କଣ ହବ ଘୁଷୁରୀ ହବ ତାପରେ କଣ ହେଲା ପକ୍ଷୀ ହେଇକି କିଛି ଦିନ ରହିଲା ପକ୍ଷୀ ହେଇକି ଜନ୍ମ ହେଲା ତାପରେ କିଛି ଦିନ ବିଲେଇ ହେଲା ଯୋଉ ଅଇଁଠା କଡ଼େଇରେ ଖାଉଥିଲା ଯୋଉଥିରେ ରାନ୍ଧୁଥିଲା ସେଇଥିରେ ଖାଉଥିଲା ସେଥିରେ ବିଲେଇ ଜନ୍ମ ପାଇଲା ଏଇ ସ୍ୱାମୀକି ଦେଇକି ଖାଉଥିଲା ତ କଳି ଲଗଉଥିଲା ବୋଲି ଘୁଷୁରୀ ସ୍ୱାମୀକୁ ନ ଦେଇକି ଯୋଉ ଖାଉଥିଲା ଏଥିପାଇଁ ବିଲେଇ ହେଲା ବିଲେଇ ଲୁଚେଇ ଲୁଚେଇ ଖାଇନା ବିରାଡ଼ି କହୁଛି ନା ବିରାଡ଼ି ମିଶ୍ର କେହି ଦେଖିବେନି ଏମିତି ଜାଗାରେ ଖାଇଦେବ ତ ସେଥିରେ ବିରାଡ଼ି ଜନ୍ମ ପାଇଲା ଲାଷ୍ଟରେ ପିସାଦି ହେଇଗଲା ପିସାଦି ହେଇଗଲା ଆତ୍ମହତ୍ୟା କରିଥିଲା ତ ଏଇ କାରଣରୁ ଜୀବନ ଏମିତି ବ୍ୟତୀତ ହୁଏ ସେଠି କଳହଟା ଜମା ଭଲ ନୁହଁ ତ ଆମ ଶିକ୍ଷା ଅନୁସାରେ କୁହାଯାଉଛି କଣ ନା ଜୀବନ ତ ଏମିତି ଆମ ଜୀବନରେ ଏମିତି ଯେତେ ଯେତେ ଜୀବନ ମିଳୁଛି ସେଥିପାଇଁ କେତେ ସଂଯତ ଚିତ୍ତ ହବା ପାଇଁ ପଡିବ ଯାହା କହୁଛନ୍ତି ଯାହା କିଛି କରୁଛନ୍ତି କେତେ ବିଚାର କରିବା ପାଇଁ ପଡିବ ତ ସେଥିପାଇଁ କହୁଥିଲି ଯେ କାଲି କହୁଥିଲି ଆମେ ମନର ବେଗକୁ ସଂଯତ କରିବା ଇଏ ତ ହେଲା ବାକ୍ୟ ବାକ୍ୟରୁ କହିବାର ବେଗ ମନର ବେଗ ମନର ବେଗକୁ ଯେତେବେଳେ ସଂଯତ କରିବା ତ ସେ ନ ସଂଯତ ନ କଲେ ଏଭଳିଆ ପ୍ରୋବ୍ଲେମ ଆସିବ ଆଉ ହଉଛି କଣ ଜିହ୍ୱାର ବେଗକୁ କାଲି ଆମେ ଆଲୋଚନା କରୁଥିଲୁ ଜିହ୍ୱା ବେଗକୁ ଯଦି ଯେଉଁଟା ରୁଚିକର ହେଲା ସେଇଟା ଖାଇଦେବା ତା ପ୍ରତି ଯଦି ଆସକ୍ତି ରହିବ କଣ ହବ ଆମର ଯୋଉ ଜ୍ଞାନେନ୍ଦ୍ରିୟ ଅଛି କେତେଟା ଜ୍ଞାନେନ୍ଦ୍ରିୟ ଆମର ଆମର କେତେଟା ଇନ୍ଦ୍ରିୟ ଅଛି କେତେଟା ଜ୍ଞାନେନ୍ଦ୍ରିୟ ପାଞ୍ଚଟା କର୍ମେନ୍ଦ୍ରିୟ ପାଞ୍ଚଟା କର୍ମ କରୁଛି ପାଞ୍ଚଟାରେ ସବୁ କଥା ଏଠି ବର୍ଣ୍ଣନା ହଉଛି ଜ୍ଞାନେନ୍ଦ୍ରିୟ ଆଖି କାନ ନାକ ଜିହ୍ୱା ଆଉ କଣ ଜ୍ଞାନେନ୍ଦ୍ରିୟ ତ୍ୱକ୍ ଚର୍ମ ଏ ପାଞ୍ଚଟା ଦ୍ଵାରା ମଶା ବସିଲେ ପିଠା ଆମେ ଜାଣିପାରୁଛନ୍ତି ନା ମଶା କାମୁଡ଼ିଲେଣି ବୋଲି ଜ୍ଞାନେନ୍ଦ୍ରିୟ ସ୍ପର୍ଶ ଇନ୍ଦ୍ରିୟ ତ ସେଥିପାଇଁ ଇଏ ହେଲା ପାଞ୍ଚଟା ଜ୍ଞାନେନ୍ଦ୍ରିୟ ପାଞ୍ଚଟା କର୍ମେନ୍ଦ୍ରିୟ ପାଞ୍ଚଟା କର୍ମେନ୍ଦ୍ରିୟ କଣ ବାକ୍ୟ ଆଉ ହାତ ପାଦ ହାତ ପାଦ ଦୁଇଟା କର୍ମ କରୁଛନ୍ତି ବାକ୍ୟ କଥା କହିକି କରୁଛି ଉଦର ପେଟ ଖାଦ୍ୟ ଖାଇକି ହଜମ କରୁଛି ସାରା ଶକ୍ତିକୁ ଦଉଛି ଉପସ୍ତ ଯୌନନ୍ଦ୍ରିୟ ଯାହାଦ୍ୱାରା ଆମେ ସଂସାର ପୁତ୍ର ସନ୍ତାନ ଆଦି ଜନ୍ମ କରୁଛି ପାଞ୍ଚଟା କର୍ମେନ୍ଦ୍ରିୟ ଆଉ ହେଲା ପାଞ୍ଚଟା ଆଉ ଗୋଟେ ହେଉଛି ମନ ଏକାଦଶ ଇନ୍ଦ୍ରିୟ ଏହି ପାଞ୍ଚଟା ଜ୍ଞାନେନ୍ଦ୍ରିୟର ପାଞ୍ଚଟା ବିଷୟ ଅଛି ପାଞ୍ଚଟା ବିଷୟ କଣ ରୂପ ରସ ଗନ୍ଧ ଶବ୍ଦ ସ୍ପର୍ଶ ଇଏ ହେଲା କି ଏଟା ହଉଛି ବିଷୟ ତ ଜ୍ଞାନର ପ୍ରତୀକ ଗୋଟେ ଗୋଟେ ବିଷୟ ରହିଛି ଜିହ୍ୱା ଇନ୍ଦ୍ରିୟ ତାର ଯେମିତି ବିଷୟ କଣ ସ୍ୱାଦ ରସ ଆସ୍ୱାଦନ କରିବ କେମିତି ଗୋଟେ ଟେଷ୍ଟ ହେଇଛି କେତେ ରସ ରସ ଆସ୍ୱାଦନ କରୁଛି ତ ଯେମିତି ଜିହ୍ୱା ଜିହ୍ୱାରେ କୋଉମାନେ ମରୁଛନ୍ତି ଆମେ ଜାଣିଛୁ ନା ପାଞ୍ଚଟା ଜ୍ଞାନେନ୍ଦ୍ରିୟ ଦ୍ଵାରା ଏଇ ପାଞ୍ଚଟା ଜ୍ଞାନେନ୍ଦ୍ରିୟ ପାଞ୍ଚ ଜଣ ମୃତ୍ୟୁବରଣ କରୁଛନ୍ତି ଯେମିତି ଆଖି ଦ୍ଵାରା କିଏ ମରୁଛି ଅନେକ ଆଲୋଚନା ଯୋଉ ଆଖି ଅଛି ଆଖିରେ ହଉଛି କଣ କଣ ଦର୍ଶନ ଇନ୍ଦ୍ରିୟ ରୂପ ରୂପକୁ ଦେଖୁଛି ନା ସିଏ ଦର୍ଶନ ଇନ୍ଦ୍ରିୟ ରୂପ ରୂପକୁ ଦେଖିକି କୋଉମାନେ ମୋହିତ ହେଇକି ମରୁଛନ୍ତି ବଲେ ଯେତେ ସବୁ ପୋକ ଆସି ପତଙ୍ଗ ଆସିକି ମରୁଛନ୍ତି କହୁନାହାନ୍ତି ନା ଉଜ୍ଜଳତା ଦେଖିକି ସେ ଆସିକି ସେଇଠି ମୃତ୍ୟୁବରଣ କରୁଛନ୍ତି ଭଲ ଆଚ୍ଛା ଏତେ ସୁନ୍ଦର ଉଜ୍ଜଳ ଦେଖତେ ମୃତ୍ୟୁବରଣ କରୁଛି ରୂପ ରସରେ ହଉଛି ରସରେ ଯୋଉ ମରୁଛନ୍ତି ଜିହ୍ୱା ସଦନେ କିଏ ମରୁଛି ମାଛ ମାଛ ମରୁଛି ଏ ଯୋଉ କଣ ଖଡା ପକାନ୍ତି ନା କଣ କହନ୍ତି ବଂଶୀ କିଏ ଖଡା କିଏ କଣ ଯାଇ ସେ ପକେଇ ସେ ଯୋଉ ଖାଦ୍ୟ ଦେଇଥିବେ ଅଟାର ଟିକେ କି କଣ କଣ ଖାଦ୍ୟ ଦେଇ ଦେଇଥିବେ ସିଏ ଆସିକି ବା ଜିଆ ଦେଇ ଦିଅନ୍ତି କଣ ନା କଣ ଦିଅନ୍ତି ଯାହା ଦିଅନ୍ତି ସେ ଜୁହାରାସରେ ଆସିକି ନ ବୁଝିପାରି ଭାବନ୍ତି ଏଟା ଆମ ଖାଦ୍ୟ ବୋଲି ଭାଇ ଟକି ଅଛି ଯୋଉ କଣ୍ଟା ଲାଗିଥିବ ତା ଦେହରେ ମରିବେ ସେ ରୂପ ରସରେ ଗନ୍ଧରେ ନାକର ଆଘ୍ରାଣରେ କିଏ ମରୁଛି ଆଘ୍ରାଣରେ ଯେତେବେଳେ ହଁ ଆଉ ଗୋଟେ ହଉଛି ରସରେ କିଏ ମରେ ମଧୁ ଯେତେବେଳେ ପଦ୍ମରୁ ମହୁମାଛି ପଦ୍ମରେ ଯେତେବେଳେ ମହୁମାଛି ଥାଏ ମହୁମାଛି କଣ କରେ ନା ସେ ପଦ୍ମରେ ପଦ୍ମରେ ଥାଏ ଆଉ ପଦ୍ମରୁ କଣ କରେ ତ ମହୁ କଣ କରେ ଯେତେବେଳେ ସାରା ଦିନ ମହୁ ଗ୍ରହଣ କରୁଥାଏ କରତେ କରତେ ରାତି ହେଇଯାଏ ସନ୍ଧ୍ୟା ହେଇଗଲେ ସୂର୍ଯ୍ୟ ଅସ୍ତ ହେଇଯିବେ ଅସ୍ତ ହେଲେ ପଦ୍ମ ବନ୍ଦ ହେଇଯିବ ଆଉ ମହୁମାଛି ସେ ପଦ୍ମର ଯୋଉ କେଶରରୁ ଯୋଉ ରସ ଆସନ କରତେ କରତେ ପଦ୍ମ ବନ୍ଦ ହେଇଯିବ ତା ଭିତରେ ବିଚରା ରହିବ ସୁଖରେ ପଡିବାକୁ ରସ ଆସ୍ୱାଦନ କରିବାକୁ ଜୀବନ ବିପନ୍ନ ହେଇଯିବ ଆଉ ରସ ହଉଛି ଗନ୍ଧ ରୂପ ରସ ଗନ୍ଧ ମୃଗର ନାଭିରେ କସ୍ତୁରୀ ପ୍ରସ୍ଫୁଟିତ ହୁଏ ନିଜ ନାଭିରେ କସ୍ତୁରୀ ହୁଏ ମୃଗ ନାଭି କସ୍ତୁରୀ ଯେମିତି କିଛି ହାତୀର ଗଜ ହାତୀର ମୁଣ୍ଡରେ ମୁକ୍ତା ହୁଏ କିଛି ଗୋରୁଙ୍କର ମୁଣ୍ଡରେ ରୋଚନା ଗୋରୋଚନା ହୁଏ ସେମିତି ମୃଗର ନାଭିରେ କସ୍ତୁରୀ କସ୍ତୁରୀ ନା ଶୁଣୁଛ ନା କସ୍ତୁରୀ ବହୁତ ସୁଗନ୍ଧ ଆଉ ମୃଗ ଜାଣିନଥାଏ କସ୍ତୁରୀଟା ତା ନାଭିରେ ପଡ଼ୁଛି ସେ ସବୁଆଡେ ଦୌଡ଼େ ଦୌଡ଼ତେ 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 ଦୁନିଆ ସାରା ଯେତେବେଳେ ଦୌଡ଼େ ଦୌଡ଼ତେ ଦୌଡ଼ତେ କୋଉଠୁ ଜାଣିପାରେନି କୋଉଠୁ ତାକୁ ଏ ସୁଗନ୍ଧଟା ମିଳୁଛି ଦୌଡ଼ି ଦୌଡ଼ି ସାରା ଜଙ୍ଗଲ ଯୋଉଠି ଗଲା ଯୋଉଠି ଗଲା ସେ ସୁଗନ୍ଧ ବସେ ସେ ଜାଣିନି ଯେ ତା ନାଭିରେ ଏଇଟା ସୁଗନ୍ଧଟା ଆସୁଛି ବୁଲି 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 ଦୌଡ଼ି ଦୌଡ଼ି ସେ ସ୍ଥିର ରହିପାରେନି ମଜା ମୃଗ ନିଜ ସେ ଏଇ ଉଦାହରଣରେ ଦିଆହଉଛି କଣ ମଣିଷ ସଂସାରରେ ସୁଖ ଖୋଜୁଛି ସକାଳଠୁ ରାତି ପର୍ଯ୍ୟନ୍ତ ଚାକିରି କଲେ ସୁଖ ପାଇବି ବ୍ୟବସାୟ କଲେ ସୁଖ ପାଇବି ଚାଷ କଲେ ସୁଖ ପାଇବି କୋଉଠିକି ଗଲେ ସୁଖ ପାଇବି ସକାଳଠୁ ରାତି ପର୍ଯ୍ୟନ୍ତ ଦୌଡ଼ୁଛି ଦୌଡ଼ି ଦୌଡ଼ି ବିଚାରା ମଣିଷ ମରିଯାଉଛି ସେ ଟସର କଣ ନିଜ ପକା ନିଜେ ଟସର ତିଆରି କରେ ନିଜେ ବନ୍ଦ କରିକି ନିଜେ ତା ଭିତରେ ମରେ ଏ ସୁଖ ପାଇବ ସୁଖ ପାଇବ ଲାଳସରେ ଖୋଜି ଖୋଜି ଘର ଦ୍ଵାର ପିଲା ଛୁଆ କେତେ କଣ ଅର୍ଜନ କରିସାରିବଣି ଯୋଉ ଘର ତିଆରି କରି ଜୀବନ ସାରା ଖଟି କରି ସେଇ ଘର ଭିତରେ ସେ ମରିବ ସଂସାରରୁ ବାହାରି ପାରିବ ଏ ହେଉଛି ଯେମିତି ଉଦାହରଣ ଦିଆଯାଏ ମାଙ୍କଡ଼ ମାଙ୍କଡ଼ କଣ କରେ ମାଙ୍କଡ଼ ଯେଉଁମାନେ ଧରନ୍ତି ମାଙ୍କଡ଼ ସା ମାଙ୍କଡ଼ିଆ ସେ କଣ କରନ୍ତି ସୁରେଇ କଳସୀ ଭିତରେ କଣ କରନ୍ତି ଯୋଉଠି ମାଙ୍କଡ଼ ସବୁ ଥାନ୍ତି ଚୁଟକି ଆସିକି ମାଟି ତଳେ ଗୋଟେ କଳସୀ ପୋତି ଦିଅନ୍ତି କଳସୀ ଭିତରେ କଣ କରନ୍ତି ଚଣାକୁ ସୋଲାକୁ ଭଜା ସୋଲାକୁ ତା ଭିତରେ ପୁରେଇ ଦିଅନ୍ତି ଦେଖେଇକି ଦେଖିବେ ମାଙ୍କଡ଼କୁ କିନ୍ତୁ ମାଙ୍କଡ ଗଛରେ ଅଛି ବୋଲି ଇଏ ଅନୁମୃତ୍ୟ କିନ୍ତୁ ଇଏ ଜାଣିଛି ଦୂରରୁ ଦେଖିଛି ପୁଣି ମାଙ୍କଡ କଣ କରିବ ନା ସେ ଭିତରେ ହାତ ପୁରେଇବ ମାନେ ଇଏ ଯାଇକି ଲୁଚିଯିବ ଆଉ ଗୋଟେ ଜାଗାରେ ମାଙ୍କଡ କଣ କରିବ ଆସିକି ତା ଭିତରେ হাতপুরে কি মুঠা করি উঠিব তা খাতে জিনিস অছি এখন হাত উঠিব হাত মুঠা কলা পরে কোলসি মোর হাত বাড়িব না সিকন্দ ধরে যে ধরি নিজে ছাড়িব না ধরে ধরি যে মানে কোলসি মতে ছাড়িব না সেই জবরদস্তি বারবার করিব ছাড়িব না কিন্তু হাতটা খুলি আ খুলি পারিব খুলি পারিব মাঙ্কেড়ি আসছ দূর রুন তো পিটিব বান্ধিও নব সে হাত খুলি মার কি টানি কি ঘুষা কি তো নব যায় এই হচ্ছে কেতে লোভ লোলিয়ঞ্চ মানে লালসারে যে খাদ্যর লালসারে যে লালসারে এই জগতরে তো দেহর লালসারে এইভাবে পরিণাম হচ্ছে তো রূপ রস গন্ধ শব্দ শব্দ শব্দরে তো এই হরিণবী মরে শব্দরে হরিণর বন্ধু হচ্ছে কিয়ে মাঙ্কড় হরিণ বন্ধু যেহেতু মাঙ্কড় কন করে তার বন্ধু হিসাবে গছ উপরকে চড়ি যাই ডাল ভাঙ্গি পকাই দিয়ে আর মাঙ্কড় তার হরিণ পাই ডাল ভাঙ্গে সেতবে মাঙ্কড় তার ধ্বনি গোটে শব্দ করে মাঙ্কড় যেভাবে ওহা কম করে তো সেতবে কন হুয়ে না সব ডাল খসে তলকু ডাল খসিলে ইয়ে খাতে এই যে খাতে হরিণ মানে ইয়ে কন করে যে শিকারী সব হরিণ মারে ব্যাধ মানে এমানে কন করি কি কন করতে ডাল পকাতে ডাল ভাঙ্গি পকাই দিয়ে গছর ওলাই যাই লুচি যাবে চারিআড়ে তো হরিণ আসিকি ভাবি মাঙ্কড়া পকাইছি ভাঙ্গিকি মাঙ্কড় ভাড়া শব্দ করিদেবে সেমানে যেতবে শব্দ করিদেবে তো সেতবে কন হুয়ে নাই আসি খাইবে সে তো খাইবার পত্র লাগিদি ইয়ে দূর থাকি লুচি যোগে তাকে তীর মারি তো শব্দ ন বাড়ি পারি কি ঠিক সে শব্দরে বি সে মর আউ কি কোন না শব্দ স্পর্শ স্পর্শ ইন্দ্রিয়ে বড় বড় হাতি মৃত্যুবরণ করতে তো যে হাতি ধরাড়ি লোক সে কম করতে আমি বহুত শুনেছি স্ত্রী হাতি কু সে কম করতে এমনি ভাবে ট্রেনিং দিয়েছে খাল গোটে বহুত বড় গাত করেদি গাতরে নিয়ে কম করতে পুরুষ হাতি কু মাই হাতি ট্রেনিং দিয়া হাতি ট্রেনিং দিয়েছে সে জঙ্গলে যাই পুরুষ হাতি দেহরে ঘষা নসা হবে আনিকি এমনি ভাবে পুরুষ হাতি তার পছ পাশে আসব ইয়ে আনি কম করবে প্লান করি সে গাতরে বসে দেবে এমনি ভাবে বুলি পড়বে সে সে এমনি গাতটারে কম করবে গাতটারে উপরে বাড়ি ফাড়ি দিয়ে ডাল পত্র পকাই দিয়ে দিবে বুঝি হবনি এটা গাত বলে এমনি করে রক্তিবে মানে যে হাতি ধরনি একদম 20-25 দিন সে খালরে পকাই দেবে পুরা নির্বল হয়ে যাব হেলা পরে এবার হাতি ধরালে মানে হাতিকে ধরি নিয়ে পড়ে আছে এই হচ্ছে কেতে সামান্য তো এইটা ঘটনা থাকা তো এইভাবে ভাবে সমস্ত জগতরে যদি বেগ গুড়া যদি জন দমন ন করিও তাহলে এইভাবে মৃত্যুবরণ করে আজির কথা হচ্ছে অতি আহার আমি অধিক আহার যদি করিবা অত্যাহার অত্যাহার শব্দর দুইটা কোকো মানে শ্লোকটা পড়ুছন্তি বই আজি পড়ুছন্তি কোকো মানে তো অত্যাহারে কুহযাচ্ছি কোণ যে প্রভুপাদ তাৎপর্যরে কুচি এ সংসারটা তিনটা গুণরে আবদ্ধ কোণ কোণ গুণ অছি জগতরে তিনটা সত্য সত্ব রজ এই যে সত্য রজ তম প্রত্যেক জীব ভিতরে অছি অছি না নাই আমি সমস্তঙ্ক ভিতরে অছি কারণ গীতার পড়ছে যদি গুণত্রয় বিভাগ যোগ ভগবত গীতার সতর অধ্যায়ে পড়লে জানিপার তো যেহেতু আম ভিতরে তিনিটা গুণ সবুলে কাম করছে কেত সত্য গুণ প্রবলরে আমি আজ মন্দিরকে আসি না সত্য গুণ প্রভাব রজ গুণরে টিভি পাখে বসতে কোটি রাজনীতি করতে রজ গুণরে তম গুণ নেলে কোটি যাই নিশা খাওয়াতে মাছ মাংস খাওয়াতে এইসব তম গুণ স্বভাব কিন্তু তিনটা সালা ব্যালান্স করি সবুদিন আমার ভিতরে এটা ক্রিয়াশীল হচ্ছে কিন্তু ভগবান এই যে জগতর তৈরি আমি জানুছি যে ভগবান অনন্ত শক্তি রয়েছে যেমিতি তটস্থা শক্তি ভগবান আমি জীব মানে ভগবান কোটু সৃষ্টি তটস্থা শক্তি ভগবান অনন্ত শক্তি হচ্ছে না বিভিন্ন শক্তি বিভিন্ন জন প্রকটিত হয়েছেন প্রভাত তাৎপর্য ফার্স্ট এই শ্লোকের আরম্ভ করছেন যেমিতি ভগবত ধাম চিন্ময় জগৎ ভগবান অন্তরঙ্গা শক্তি এই জড় জগৎ আমি যেটি রয়েছি এই জগতের পুরা 14টা লোক তৈরি হয়েছে কোটি না বৈরঙ্গ শক্তি আমি জীবন ভোগ ভগবান জীবকে তৈরি করছেন তটস্থ শক্তি তটমান শব্দর অর্থ কোন তট মানে কোন কূল আমি দুই শক্তির কূলরে অছি অন্তরঙ্গ শক্তি বৈরঙ্গ শক্তির কূলরে অছি তটরে আমি অছি ভগবান সৃষ্টি কলে যেতে কলে কিছু জীব কোণ কলে ভগবান তাকে চেতনা দেলে আমার যেমি চেতনা আছে জন্ম নাটু ধীরে চেতনা ভগবান চেতনা দেলে অন্তরঙ্গ শক্তি কু ভিতর কু কূলরে ডিসাইড দেলে তম উপরে পেন্ডিং তুমি কোণ করিব তুমি যদি অন্তরঙ্গ শক্তি কু যাব ভগবান কো নিত্য পার্শ্বদ দুঃখ ভোগ করিব নি কেবল কৃষ্ণ সেবারে নিয়োজিত তম ইন্দ্রিয় সুখ কিছু লালসা রহিব নি তুমি কৃষ্ণ ইন্দ্রিয় সুখ প্রীতি বাঞ্ছা পূর্ণ করিব কৃষ্ণ কো প্রীত্যার্থে সেবা করিব তুমি কি ভোগ করিবার লালসা রহিব নি সেবা করিবার লালসা রহিব যাহার সে জীব চিন্ময যার ভোগ করে না মু আসতিলে জগতকে মু কেতিনি সংলোক কোন কইনি সংসার কো আছো বাহাজুরা হে কি পিলা ছটি জন্ম নদলে তোর জীবন আর রইলা কোন এই লোক মানে কোন যে কলে আরে মু জগতকে আসছি সুখ ভোগ করিবে না ভগবান মতে ইন্দ্রিয় দেইছে যে সুখ ভোগ করে মু কিছু দিন প্রভু হই কম সে কম দাস হই কি স্বরূপ তো দাস ভগবান জ্ঞান দলে জীবন স্বরূপ কৃষ্ণ দা কিছু লোক কলে দাস হওয়া পূর্ব কম সে কিছু দিন প্রভু হই আস যে মানে প্রভু হবার ইচ্ছা লাগিছে নিজে সুখ ভোগ করি আর বাসনা যা ভিতর রইলা ঘর সংসার পিলা যে সংসার কো আসছো না কিছু গোটে করিকি ভগবান এ ভাবলে তটস্থ শ্লোক যে মানে ভাবলে এই জগৎ আমি সব পড়ে গেল আমি সব এই ধরনের লোক এ সংসার এই ভাবে ভাবিলে বলি প্রভু ভাবনা আইলা কি ইন্দ্রিয় সুখ মন লালসা আইলা সেটা ভগবান বৈরঙ্গ শক্তি কো পঠিন ভগবান দিটা ভগবান কইছেন না ভগবান অর্জুন কো সব জ্ঞান দেলে সব জ্ঞান দিয়ে সারি কইলে কোন যে তোম যদি ইচ্ছসি তো থাকো তোমার ইচ্ছা যেটা সেটা কর কইলেন তো এটা করো অর্জুন কো জ্ঞান ভগবান কো সিদ্ধান্ত সব ভগবান জীব কো কোন দেইছেন না স্বাধীনতা দেইছেন ভগবান জীব কো তার স্বতন্ত্রতা দেইছেন স্বাধীনতা দেইছেন ভগবান তার স্বাধীনতা হস্তক্ষেপ করেন দেনি ভগবান কর ক্ষমতা আছে তার স্বাধীনতা উপরে হস্তক্ষেপ করিবার কিন্তু করেন গোটে ছোট ছুয়া মা কোলরে ধরছি ছুয়া বেড়ে যাও মা কোল নেই খেলে যেতবে সে ছাটপিট হচ্ছে মা আমি তাকে ছাড় দেবো যা তো খেল কিন্তু মা তাকে নিরীক্ষণ করুছি ঠিক ভগবান ঠিক সেম আমাকে সেয়া কলে জীব যেত ইচ্ছা করুছি তার স্বাধীনতা উপরে ভগবান যেত চাইলে হস্তক্ষেপ করে ঠিক আছে যা অর্জুন জ্ঞান দিয়ে সারিকি কইলে যদি ইচ্ছুছি তো তাকে কহিদেলে অর্জুন मच्चिता सर्व दुर्गाणि मत् प्रसादात् तरिष्यसि अथ चेत्त्वम् अहंकारान् न श्रोष्यसि न विनङ्क्ष्यसि कोले मच्चिता सर्व दुर्गाणि मो कहितिबा मो जो जो कथा कहिली तुमको मो चेतना रे मो कहितिबा कथा अनुसार यदि करिवो मच्चिता सर्व दुर्गाणि जत्ते प्रकार तमरो বিপদ রয়েছে দুর্ঘটনা রয়েছে যেত বড় বড় বাধা রয়েছে সবুকু পার হইব মত প্রসাদাত তরিছি মো কৃপা তো পার হইব অথচ তো অহংকার আন কিন্তু তোমার যদি নিজর অহংকার আসিব নিজ অহংকারে বসবটে যে না তুমি কইল তো কোন হলো তোমার কথা মানি হবে কোন বাধ্য না কোন যদি তম ইচ্ছা পোষণ করিব অথচ তম অহংকার তুমি যদি অহংকার বসিব দেখি নিজ ইচ্ছা কম মনা মো ইচ্ছা যেটা কম করিবে তাহলে কোন হবো সৃষ্টি বিনম কিন্তু তোমার বিনাশ হবে এই যে শ্লোকটা আমি কোন যদি এই ছটা যদি পালন করি আমার বিনাশ হবো ভক্তির ঠিক সে ভগবান বনেলে তোমার বিনাশ অর্জুন কইলেনি তোমার যা ইচ্ছা করো বাবা আমি গীতা পড়ছি গীতার সারাংশ কোন কৃষ্ণ বাধ্য কলে অর্জুন না যোটা যা ইচ্ছা সেয়া কর তাহলে যে গীতা পড়িব সে কোন করিব যা ইচ্ছা সেয়া করিব অর্জুন কোন করে যা ইচ্ছা সেয়া কলে তুমি তো কইলা কথা কই দিল মোর যা ইচ্ছা করিয়া কথা কলি অর্জুন করলে কি সেয়া কলে কিন্তু ধৃতরাষ্ট্র করলে ধৃতরাষ্ট্র যা ইচ্ছা সেয়া করে কিন্তু অর্জুন যা ইচ্ছা সেয়া করে আমি গীতা পড়ি সারি কোন করি গীতা পড়ছি লোক বুঝিলে কোন গীতা তো পড়ছে কি মূল পড়ছে গীতা পড়ি সারি কিন্তু ভক্তি যা তুমি হরিনাম করনি হরিনাম তো আশ্রয় হুনি নিশা ছাড়ি পারুনি আমিষ ছাড়ি পারুনি এবে এই সব অত্যাহার ছটা বেগ দমন করি হুনি কি কোন করছি এই ছটা দোষ বি সংশোধন করিব এটা হচ্ছে আমার প্রজা সেটি আমি কোন করিব যা ইচ্ছা সেয়া করিবা না কৃষ্ণ যা করিন সেয়া করিবা কোটা করি কৃষ্ণ যা কিছু সে কইরা এটা হচ্ছে অর্জুনক পরম্পরা ভগবান এই শিক্ষা দেন ঠিক সেই কথা যে আমাদের জীবনটা এইটি সেবে কোয়া হচ্ছে যে প্রভুপাদ এই তাৎপর্য সে কথা কোচন্তি তাক এই শ্লোক অনুসারে আমি যদি কৃষ্ণর ইচ্ছা অনুসার চালেবা তাহলে আমাকে তাহলে সংসারটা কিছু প্রতিবন্ধক আসবে না আমি ত্রিগুণ দ্বারা আবদ্ধ হবানি সেই আমাকে এই শ্লোকরে কোয়া হচ্ছে অত্যাহার দুইটা কথা কোয়া হচ্ছে যে কোথায় ত্রিগুণাত্মিকা সংসার তটস্থ শক্তি আমি ভগবান পাখু যা যে নিজের ইন্দ্রিয় তৃপ্তি সুখ বাসনা বেগ কু আমার আমি যাই কি ভগবান তটরে জন্ম হয়ে কি ভগবান আমাকে তটরে আবির্ভূত করলে কিন্তু আমি ভুল জায়গা পড়ে পুরো যা কেমি না আমার মন ইন্দ্রিয় যেত কৃষ্ণ কেন্দ্রিক হয়ে যাব আমার এই সমস্ত ভক্তির যে বেগ রয়েছে ভক্তির যে দোষ গুড়া আছে সংশোধন যদি হয়ে যাব আমার ভিতরে সংযমতা আসবে তাহলে আমি ভগবান পাখু পড়ে কেন সেটি গেলে এগুলা চালিব এটি প্রভুত্ব ভাব রহব নিজ ইচ্ছা চালিবার ভাবনা রহব তো সেটি কৃষ্ণ ইচ্ছানুসার চালিয়া সেটি বর্তমান এই শ্লোকর প্রথম দিয়া হচ্ছে কোন অত্যা আহার অধিক আহার করে বেশি খাইলে কোণ হব যদি আজি কোটি বড় ধনী ঘরের ফিস্ট ডকা হয়েছে কি ভালো ধনী ঘর দেখি যে ডকা হয়েছে আহ ধনী ঘর তা ঘরকে যা আজ কোণ মিল স্পেশাল খাইবা মিল খুশি না গরিব ঘর ডাকছি কোণ দেব আর বড় ধনী ঘর ডাকছি আজ কত প্রকার কোণ হব তো সেদিন লোক যাবে বেশি আইটম মিল বা আজ কোণ খাই গেলি ভাবছ কিন্তু অতিরিক্ত খাইলে কোণ হব ডায়রিয়া হয়ে যাব হব না কি ডায়রিয়া হয়ে যাব সেইভাবে অত্যা আহার অধিক খাইলে যেমন কেতে রসগোলা জনে পাঁচটা খাইলে ঠিক আছে কিন্তু পনেরোটা কোড়িটা রসগোলা খাইলে মিঠা বহু সুস্বাদু কিন্তু যেতে খাইলে কোণ হব দেহ সুস্থ হব সেটি যদি আহারে যেমন সংযমতা দরকার কালি আমি আলোচনা করলে যদি অত্যাহার করিবা তাহলে কোণ হব না যেমন ডায়রিয়া হচ্ছে দেহ খারাপ হচ্ছে কষ্ট পাওছে আমি শারীরিক কষ্ট পাওছে সেমিতি অত্যাহার শব্দরে কি দুইটা কোয়া হয়েছে দুইটা অত্যধিক আমি কোন পড়লে বহু অত্যধিক আহার মানে খাদ্য গ্রহণ করিবা অত্যধিক সঞ্চয় করিবা জীবনের বঞ্চিবার যেতিকি আবশ্যকতা তাকে যদি অধিক সঞ্চয় করিবা সেটা বি হচ্ছে অত্যাহার দুইটা সারা অত্যাহার তো অধিক যদি সঞ্চয় করে লোক কোটিকে যাব বহুত ধন সম্পত্তি সঞ্চয় কর সঞ্চয় করি করি রাখলে কোণ হব যেমিতি মূষা এই ধান সিজিন এলা সমস্তে কম করে খোলা আনি ধান রখিবে মূষা মামু তার কোণ করিব ধান কাটিকি নেকি ভিতরে বি কেতে কোঠরি করতে মূষা তো দেখছি না খোলি খোলি যেন দেখি কেতে কোঠরি করতে সে তা ইয়েটি গোটে এটা এটা গোটে তার কোণ স্টোর এটা গোটে স্টোভ সেটা তা ভিতরে তা গাত ভিতরে কেতে জায়গা ফান্দ রাখিও কিন্তু ব্যতিক্রম কোণ হব নিয়ে ধান সঞ্চয় করতেও খাইব কিন্তু দুর্ভাগ্য গাত ভিতরে ভিতরে মূষা পশিব না সাপ পশিব সাপ পশি কম করিব ইয়ার সঞ্চয় থাক তা দিব লাশ মূষা রাখিব সাপ তাকে খাইদেব তিনি প্রবাদ কুহ এ সংসার লোকমানে যেতে অত্যধিক সঞ্চয় করতে মূষা এই যে সাপ রূপী কি তার মৃত্যু জন্ম নিজে আসি কম করে তাকে গেল সে মরলা পরে এতে সঞ্চয়ের ভ্যালু কোণ হব কিছু অছি কিছু মিলব সে অধিক সঞ্চয়টা জীবনে ভালো নয় গোটে জায়গার ঘটনা দিনে গোটে লোক বড় সেঠ জড়ে সে কম কলে না ডাকিলে তা অ্যাকাউন্টেন্ট যে অছি গোমাস্তা ডাকিলে তো আসিল তো মতে হিসাব দে মতে 10 দিন টাইম দিয়ে তো মতে হিসাব দে মোর কেতে প্রপার্টি কেতে ব্যাংক ব্যালেন্স কোন কোন অছি মোর টোটাল অ্যাকাউন্ট হিসাব মতে দে মোর কেতে স্টক রয়েছে তো 10 দিন হয়ে গেল এত সে অ্যাকাউন্টেন্ট আইলা খালি হাত রাইলা কিছু খাতা পত্র আনি রেকর্ড পত্র আনি কইলে ইয়ে তো সেট পড়া দিকিলে তো খালি হাত রাইলে কিছু আনলো না আপনার হিসাব দেওয়া কথা তো କହିଲେ ଆଜ୍ଞା ଯେତିକି ସମ୍ପତ୍ତି ଅଛି ଆପଣଙ୍କର ଯେତେ ପିଲା ଛୁଆ ଏଇ ସବୁ ପିଲା ଛୁଆ ତାଙ୍କର ଯେତେ ଯେତେ ପିଲା ଛୁଆ ଜନ୍ମ ହେବେ ସାତ ପୁରୁଷ ପର୍ଯ୍ୟନ୍ତ ତାଙ୍କ ସାତଟା ଜେନେରେସନ ସାତ ପୁରୁଷ ବସି ବସି ଯେତେ ଖାଇକି ଉଡେଇଲେ ବି ସାତ ପୁରୁଷ ପର୍ଯ୍ୟନ୍ତ ସରି ହୁଏ ସାତ ପୁରୁଷ ପୁରା ବିନ୍ଦାସରେ ଚଳିବ ତେଣୁ ହିସାବ ଆଉ କେତେ କରିବ ତେଣୁ ଆଉ ଦରକାର ନାହିଁ କିଛି ହିସାବ କରିବେ ସାତ ଆପଣ କାହିଁ ଚିନ୍ତା କରୁଛନ୍ତି ଆପଣଙ୍କ ଚଳିବ ଆପଣଙ୍କ ସାତ ପୁରୁଷ ପର୍ଯ୍ୟନ୍ତ ସବୁ ପିଲା ଚଳେ ବିନ୍ଦାସରେ ଚଳେ ଏକଥା କହିଦେଇ ତ ସିଏ କଣ୍ଟେନ ଚାଲିଗଲା ପରେ ଇଏ କହିଲେ ତୁ ଗୋଟେ କାମ କରୁଥିବୁ ତଥାପି ମୁଁ ତୋତେ ଦଉଛି ଟାଇମ ଆଉ ଦଶ ଦିନ ତୁମେ ହିସାବ ତ ଗୋଟେ ଦେଖା ଲୋଭି ଲୋକ ନା ତୋତେ ହିସାବରେ ତଥାପି ଦେଖା ମୋର କଣ କଣ ଜାଣି ଖୁସି ହେଲା ମୋର ଏତେ ଅଛି ବୋଲି ଏତେ ବ୍ୟାଙ୍କ ବାଲାନ୍ସ ଅଛି ସୁନା ଗଣା ଏତେ ଅଛି ଇଏ ଅଛି ସିଏ ଅଛି କେତେ କଣ ଅଛି ପଢିଦେଲା ମାନେ ଖୁସି ହବ ଯାହାର ଟଙ୍କା ଅଛି ଯାହା ଗଡ୍ରେଜ ରେ ଥରେ ଖୋଲିକି ଗଣିଦେଲେ ନା କେତେ ଖୁସି ଲୁଚେଇ ନେଉଛି ଗଡ୍ରେଜ ରୁ ଖୋଲିକି ଅନେଇ କଣ କାଳେ କିଏ ଦେଖିନେ କି ଜାଣିନେ କି ଭାଇ ମୁଁ ଯାହା ରଖିଛି କେହି ମୁଁ ନ ଜାଣେ ଇଏ ସେମିତି ମାଗିଲା ହିସାବ କଲେ ଠିକ ଅଛି ମୁଁ ଦେଇଦେବି ଗଲା ପରେ ତା ମୁଣ୍ଡରେ ଗୋଟେ ବୁଦ୍ଧି ପଶିଲା ମୋର ସିନା ସାତଟା ଜେନେରେସନ ଭଲରେ ଚଳିଯିବେ ହେଲେ ଯୋଉ ଅଷ୍ଟମ ଜେନେରେସନ ଆସିବ ଆଠ ଆଠରେ ଯୋଉ ମୋ ପିଲା ଛୁଆର ପିଲା ଛୁଆର ନାତି ପୁତି ଅଷ୍ଟମ ପରମ୍ପରାରେ ଯିଏ ଆସିବେ ତାଙ୍କର କଣ ହବ ତେଣୁ ଭାତ ମୁଣ୍ଡରେ ପଶିଲା ପରେ ଆଉ ସେମାନଙ୍କ ପାଇଁ ମୋର କିଛି କରିବା ଦରକାର ଅଷ୍ଟମ ଜେନେରେସନ ତ ବଡ ଦୁଃଖୀ ହେଲା କଣ କରିବି କହିଲି କହିଲି ଏବେ ଚିନ୍ତାରେ ଥା ଆଉ ମାସ ତ ଆସିନଥିଲେ ତାକୁ ହିସାବ ଦେବେ ତ ମାଇକ୍ ଆଡଭର୍ଟାଇଜମେଣ୍ଟ ଶୁଣାଗଲା ଯେ କଣ ଯେ ସାଧୁ ଆସୁଛନ୍ତି ଏଠି ପ୍ରବଚନ ହବ ଗାଁରେ ଗୋଟେ ଜାଗାରେ ପ୍ରବଚନ ହବ ମନ୍ଦିର ପ୍ରାଙ୍ଗଣରେ ଏକଥା ଶୁଣିଲା ଇଏ ଆଚ୍ଛା ଆଚ୍ଛା ଏଇଟା ଭଲ ଜାଗା ସାଧୁ ଆସୁଛନ୍ତି ମାନେ ପ୍ରବଚନ ଦେଇଥିଲେ ତାଙ୍କୁ ଯାଇକି ପଚାରିଲେ ମୋ ଅଷ୍ଟମ ଜେନେରେସନ ର ପରିଣତି କଣ ହବ ସେ ଠିକ କହିଦେଇପାରିବେ ଗଲା ପ୍ରବଚନ ଶୁଣିଲେ ପ୍ରବଚନ ଶୁଣିଲା ଶୁଣି ସାରିକି ଉପରକୁ ଉଠିଗଲା ଯାଇକି ସାଧୁଙ୍କ ପାଖରେ ବସିଲା ବସିକି କହିଲା ଆଜ୍ଞା ମୋର ବହୁତ ବଡ ଦୁଃଖ ନା କଣ ନା ଏଇଭଳିଆ ଘଟଣା କହିଲା ସମ୍ପତ୍ତି ଯାହା ଯେ ସପ୍ତମ ଜେନେରେସନ ପରେ ଚାଲିବ ଅଷ୍ଟମ ଜେନେରେସନ ର କଣ ହବ ଆପଣ ଉତ୍ତର ଦିଅ କଣ କଲି ଇଏ ଆପଣ ଯେତେ ଦକ୍ଷିଣା ଲାଗିବ ଦେବୀ ଯାହା ଯାହା ଲାଗିବ ଦାନ ପୁଣ୍ୟ ମୁଁ ସବୁ ବ୍ୟବସ୍ଥା କରିବି କିନ୍ତୁ ମୋତେ କୁହନ୍ତୁ ମୋ ଅଷ୍ଟମ ଜେନେରେସନ ର କଣ ହବ ସେଠୁ ଇଏ ଚିନ୍ତା କରି କହିଲା ଆଚ୍ଛା ସାଧୁ ତାଙ୍କୁ କହିଲି ଇଏ ଯୋଉ କିଛି ଅସୁବିଧା ନାହିଁ ତମେ ଗୋଟେ କାମ କର ତମ ଗାଁରେ ଏ ସହର ଯୋଉ ରହୁଛ ଏ ସହରର ସେ ତଳ ପଟିରେ ଯୋଉ ଝୁପଡି ଘର ଅଛି ଗୋଟେ ବସ୍ତି ଅଛି ଝୁପଡି ସେ ବସ୍ତିରେ ଯୋଉ ଝୁପଡି ଅଛି ସେ ଝୁପଡି ଭିତରେ ପଶିଲେ ଶେଷ ଘରଟା ଯୋଉ ସେଇ ଶେଷ ଘରେ ଗୋଟେ ବୁଢ଼ୀ ବାସ କରୁଛି ବୁଢ଼ୀ ରହୁଛି ସେ ବୁଢ଼ୀକୁ ଯାଇକି ତମେ ଯଦି ଅଧ କିଲେ ଅଟା ତାକୁ ଦାନ ଦେଇଦବ ତାହେଲେ କଣ ହବ ତାର ଯୋଉ ପୁଣ୍ୟ ହବ ସେ ପୁଣ୍ୟ ବଳରେ ଅଧ କିଲେ ଅଟା ଦାନ ପୁଣ୍ୟ ବଳରେ ତମର ଅଷ୍ଟମ ଜେନେରେସନ ପାଇଁ ଯାହା ଯାହା ଆବଶ୍ୟକ ସବୁ ପାଇଯିବ ତମ ଅଷ୍ଟମ ଜେନେରେସନ ଯାଇକି ତାକୁ ଦେଇଦେବେ ଯାଇକି କାଲି କାହିଁକି ଦେବେ ଆଜି ଦେବେ ଯେ ସାଧୁ ଭାଇଙ୍କୁ ପ୍ରଣାମ ପ୍ରଣାମ ସାଧୁ କହିଲେ ଆପଣ କଣ ନା ମୋର କିଛି ଲାଗିବନି ବୁଢ଼ୀକି ଦେବେ ଅଧ କିଲେ ଅଟା ଦେବେ ଇଏ ସିଧା ତାଙ୍କ ମାସ ତାକୁ ଫୋନ କଲା ତୁ ଶୀଘ୍ର ଗାଡିରେ ଲୋଡ କରିକି ଗୋଟେ କୁଇଣ୍ଟାଲ ଅଟା ନେଇକି ଅଧ କିଲେ କଣ ପାଇଲୁ କିନ୍ତୁ ଅଧ କିଲେରେ ଗୋଟେ ଜେନେରେସନ ଚାଲିଯିବ ଗୋଟେ କୁଇଣ୍ଟାଲରେ ତୁମେ ଏକଦମ ବିନ୍ଦାସ ଚାଲିବ କିଛି ଅସୁବିଧା ନାହିଁ ଯାଇ ଗୋଟେ କୁଇଣ୍ଟାଲ ତା ଗାଡିରେ ଲୋଡ କରିକି ନେଇକି ଆଣିଲା ଇଏ ଥିଲେ ଯେ ଦି ଜଣ ସାରା ସେଇଠୁ ସିଧା ବାହାରିଲେ ବୁଢ଼ୀ ପାଖକୁ ବୁଢ଼ୀ ପାଖରେ ଯେତେବେଳେ ଯାଇକି ପହଞ୍ଚିଲେ ଯାଇକି ବୁଢ଼ୀ ପାଖରେ ପହଞ୍ଚିକି ଗଲେ ଯାଇକି ଠିକ ଘର ପାଇଗଲେ ଯାଇକି କହିଲେ ଆଜ୍ଞା ତ ଏମିତି ମୁଁ ଚାହୁଁଛି ଆପଣଙ୍କୁ ଗୋଟେ କୁଇଣ୍ଟାଲ ଅଟା ଦାନ ଦେବି ଆପଣ ଟିକେ ତାକୁ ଗ୍ରହଣ କର ଇଏ କହିଲା ଯେ ଆଜ୍ଞା କରିବି କଣ ଅଟା ମୁଁ ତ ଖାଇସାରିଲିଣି ମୋର ଆଜି ପାଇଁ ଯାହା ଦରକାର ଖାଇସାରିବି ନା ଆଜ୍ଞା ସାଧୁ ପଠେଇଲେ ଦବା କଥା ଆଜ୍ଞା ଦେଖନ୍ତୁ ମୁଁ ମୋର ଆଜି ଆଉ ଲାଗିବ କହିଲେ ଆଜ୍ଞା ଯାହା ଦଶ କିଲୋ ନହେଲେ ନେଇଯାଅ ବହୁତ ବୁଝିଗଲା ଗୋଟେ କୁଇଣ୍ଟାଲ ନବ ନାହିଁ ଠିକ ଅଛି ନଷ୍ଟ ହେଇଯିବ କହୁଛ ଏକା ଲୋକ ଭାବୁଛ କଣ କରିବ
ଦଶ କିଲୋ ରୋଗୀ
ମାସେ ଚଳିଯିବ କମସେ କମ ଦଶ କିଲୋ ନା ଆଜ୍ଞା ମୁଁ ଜମା ଦରକାର ନାହିଁ ଦେଖ ଯଦି ଅମାନିଆ ହୁଏ ତେବେ ଗୋଟେ କିଲୋର ଗୋଟେ କିଲୋର ଆଜ୍ଞା କରିବି କଣ ମୁଁ ତ ଖାଇସାରିଲିଣି ଆଜି ଆଜି ଖାଇସାରିଲିଣି ବା କହୁଛି ହଉ ଯଦି ଏତେ କଥା ଏତେ ଅସୁବିଧା ଆଜି ରଖିବାକୁ ଜାଗା ପାଇଁ ଅଧ କିଲେ କମସେ କମ ରଖିଦିଅ ସାଧୁ କହୁଛନ୍ତି ସେତିକି କଥା କମ ଚାଲ ଅଧ କିଲେ ରଖିବି କହିଲେ ଗୋଟେ ବିନ୍ଦୁ ବିଷୟରେ କିଛି ରଖିବେନି କାହିଁକିନା ଆଜିରେ ଯାହା ଆବଶ୍ୟକ ମୋର ସେଟା ଆଜି କରୁନି କାହିଁକି ଆଜି ତ ନ ଖାଇଲ ନାହିଁ କାଲି ତ ଖାଇବ ନା କାଲି ଖାଇବା ଭୋକ ଲାଗିବନି କାଲି ତ ମିଳିବ କାଲି ତ ଖାଇବା ଦରକାର କାଲି କି ଖାଇବ ତ କହୁଛେ ନା ଆଜ୍ଞା କାଲି ଦେଖନ୍ତୁ ଦାନା ଦାନା ମେ ଲିଖା ହେ ଖାଲି ଭଗବାନ ମୋ ଭାଗ୍ୟରେ ଆଜି ଯାହା ଲେଖିଥିଲେ ମୁଁ ସେତିକି ମିଳିଯାଇଛି କାଲି ପାଇଁ ଭଗବାନ ମୋ ଭାଗ୍ୟରେ ଯାହା ଲେଖିଛନ୍ତି ସେତିକି ମୋତେ ନିଶ୍ଚିତ ମିଳିବ ମୁଁ ତା ପାଇଁ କାଲିକା କଥା ଚିନ୍ତା କାଲି ପର୍ଯ୍ୟନ୍ତ ବଞ୍ଚିମି କିଛି ମୋ ଲାଇଫରେ ଗ୍ୟାରେଣ୍ଟି ଅଛି ଆପଣଙ୍କୁ ଅଟାଟା ରଖିକି ମରିମି ଆପଣ ଦେଇଥିବୁ ଯଦି ଆଜି ମରିଗଲି ଆପଣଙ୍କୁ ଫଳ ମିଳିବନି ଲାଷ୍ଟରେ ଆପଣଙ୍କ ଅଟା ଅଧ କିଲୋଟା ବେକାର ଯିବ ସେଥିପାଇଁ ଆପଣ ମୋତେ ଯାଉଛନ୍ତି ନା କାଲି କାଲି ପର୍ଯ୍ୟନ୍ତ ମୁଁ ବୁଢା ଲୋକ କଣ ହେଇଯିବ ମୋର କାଲି କଥା ଭାବିବିନି ଜମା ନୁହେଁ କାଲି କଥା କାଲି ଭଗବାନ ଯଦି ରଖିଥିବେ ମିଳିବ ମିଳିବ ନ ମିଳିବ ନା ତା ପାଇଁ ଏତେ ଟେନସନ କଣ ମୁଁ ଜମା ରଖିପାରିବନି ହାତ ଯୋଡୁଛି ଆପଣ ନେଇକି ଯାଆନ୍ତୁ ମୋର କାଲି ପର୍ଯ୍ୟନ୍ତ କାଲିର ଦୌଡ଼ିବାର ବି ଦରକାର ନାହିଁ ତ ସେଇଠୁ ସେଠୁ ମୁଣ୍ଡ ଘୋରିଲା ଆରେ ଇଆ ପାଖକୁ ଅଧ କିଲେ ଅଟା ରଖିବେନି ଏ ସାଧୁ ମତେ କାହିଁକି ପଠେଇଥିଲେ କାଲିର ଗୋଟେ ଓଳିର ଖାଇବାର ବୁଝିନା ସିଏ କାଲିର ଗୋଟେ ଓଳିର ଖାଦ୍ୟର ଯିଏ ସଞ୍ଚୟ କରୁନି ମୁଁ ସାତଟା ଜନ୍ମ ପିଲା ଛୁଆ ମୋର ପର ଜେନେରେସନ ଖାଇବା ପାଇଁ ଅଛି ଅଷ୍ଟମ କଥା ଭାବୁଛି ମୁଁ ସେ ଦୁନିଆରେ ମୋଠୁ ମୂର୍ଖ କିଏ ଅଛନ୍ତି ଆଜି ଏ ବୁଢ଼ୀ ଏତେ ଭଗବାନଙ୍କୁ ଏତେ ନିର୍ଭର କରୁଛି କଣ ଖାଇବେ କଣ ବଞ୍ଚିବେ ପୂର୍ବକୃତ କର୍ମାନୁସାରେ ଯୋଗକୁ ସବୁ ସୁଖ ଦୁଃଖ ମିଳୁଛି କିନ୍ତୁ ଇଏ ସଞ୍ଚୟ କରିକି ରଖିଛି କେତେ କଣ ଆମେ କହୁଛେ ନା ଆମ ପିଲା ଛୁଆ ପାଇଁ ଘର ବନଉଛି କେତେ ବର୍ଷର ଶହେ ବର୍ଷର ଫାଉଣ୍ଡେସନ ଦଉଛେ ସେଭଳିଆ ଷ୍ଟ୍ରଙ୍ଗ କରିକି ଶହେ ବର୍ଷ ମିନିମମ୍ ନା ଶହେ ବର୍ଷ ଯେମିତି ପୁରା ମୋ ପିଲା ଛୁଆ ଶହେ ବର୍ଷ ଭିତରେ ତିନିଟା ଜେନେରେସନ ଆସିବେ ଆସିବେନି ପଚିଶ ବର୍ଷରୁ ତିରିଶ ବର୍ଷରେ ବାପ ବାହା ହଉଛି ପିଲା ଛୁଆ ହଉଛି କେତେ ବର୍ଷ ପଚିଶରୁ ତିରିଶ ବର୍ଷ ତ ଶହେ ବର୍ଷକୁ ତିନିଟା କି ଚାରିଟା ଜେନେରେସନ ହେଇଯିବ ହବନି କି ଶହେ ବର୍ଷ ଭିତରେ କିନ୍ତୁ ସିଏ ତିନି ଚାରି ଜେନେରେସନ ପର୍ଯ୍ୟନ୍ତ ଘର ବନଉଛି ଭାଗବତ ସେଟ ଗୋଟେ ନିଏନି କହିଲା ବେଳକୁ ବାପା ବାପା ଏତେ ଦାମ କରିଦେଲେଣି ୬୦୦୦ ୭୦୦୦ ଟଙ୍କା କିନ୍ତୁ ଭାଗବତଟା ବି ହବା ଦରକାର ନା ଶହେ ବର୍ଷ ପାଇଁ ହବା ଦରକାର ନୁହେଁ ଚାରି ଜେନେରେସନ ପାଇଁ ଯଦି ଘରଟା କରୁଛ ତାଙ୍କ ବଞ୍ଚିବା ପାଇଁ ତାଙ୍କ ଆଧ୍ୟାତ୍ମିକ ଜୀବନ ପାଇଁ ବହିଟା ବି ସେଭଳିଆ ଷ୍ଟ୍ରଙ୍ଗ ଇସ୍କନ ସେଭଳିଆ ସେଥିପାଇଁ ଚିନ୍ତା କଲା ଆରେ ବହି ଶାସ୍ତ୍ରଟା ସେଭଳିଆ କରିବା ଦରକାର ଶହେ ବର୍ଷ ଘରଟା ରହିବା ମାନେ ଭାଗବତଟା ବି ଶହେ ବର୍ଷ ରହିବା ଦରକାର ଚାରି ଜେନେରେସନ ପର୍ଯ୍ୟନ୍ତ ବି ଭାଗବତ ତମ ପିଲା ଛୁଆ ପଢିବେ ନହେଲେ ତାଙ୍କର ସୁଖ କୋଉଠି ମିଳିବ ଆଉ ସୁଖମ ନ ପରମ ଗତି ଭଗବାନ କହିଲେ ନା ଯେ ଭଗବାନ କହୁଛନ୍ତି ଯଦି ତମେ ମୋ କଥା ନ ମାନିକି ଚାଲିବ ଯେ ଭଗବାନ କହୁଛନ୍ତି ଯଦି ଆମେ ଭଗବାନଙ୍କ ସୁଖ ପ୍ରୀତି ବିଧାନ ନ କରିବା ଭଗବାନଙ୍କ ଇନ୍ଦ୍ରିୟ ପ୍ରୀତିଆର୍ଥେ ଯ ଶାସ୍ତ୍ର ବିଧି ନୁଚ୍ଚ ବର୍ତ୍ତତେ କାମ କାର ତ ନ ସିଦ୍ଧି ନ ହବା ପ୍ରତି ନ ସୁଖ ନ ପରମ ଗତି ତାଙ୍କ ସୁଖ ସିଦ୍ଧି ପରମ ଗତି କିଛି ବି ମିଳିବନି ଯୋ ଶାସ୍ତ୍ର ଯିଏ ଶାସ୍ତ୍ରକୁ ମାନିବନି ଶାସ୍ତ୍ର ଅଧ୍ୟୟନ କରି ଭଗବାନ କହିଲେ ନା ଭଗବାନ କଥା କହିଲେ ଅଶ୍ରଦ୍ଧାନା ପୁରୁଷା ଧର୍ମ ଅପରନ୍ତପ ଅପ୍ରାପ୍ୟବାନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନି ସେଇମାନଙ୍କୁ ମୃତ୍ୟୁ ସଂସାରରେ ସେଇମାନେ ଦୁଃଖ ପାଇବେ କୋଉମାନେ ଯୋଉମାନେ ଅଶ୍ରଦ୍ଧାରା ପୁରୁଷ ଯୋଉ ବ୍ୟକ୍ତିଙ୍କର ସଂସାରରେ ଶ୍ରଦ୍ଧା ନାହିଁ କୋଉଥିରେ ଧର୍ମ ଶାସ୍ୟ ଧର୍ମରେ ଭଗବାନ କହିଛନ୍ତି ମୋ ଭକ୍ତିରେ ମୋ ପ୍ରତି ଯୋଉମାନଙ୍କର ଶ୍ରଦ୍ଧା ନାହିଁ ସେମାନେ କଣ କରି ମୋତେ ପାଇପାରିବେ ଅପ୍ରାପ୍ୟ ମା କେବେ ବି ମୋତେ ପାଇପାରିବେନି ନ ପାଇଲେ କଣ ହବ ନିବର୍ତ୍ତନ୍ତେ ଫେରିଯିବେ କୋଉଠିକି ମୃତ୍ୟୁ ସଂସାର ବର୍ତ୍ତମାନି ଏ ଜନ୍ମ ମୃତ୍ୟୁ ସଂସାରକୁ ଫେରିବେ ଆମେ ଫେରୁଛନ୍ତି କଣ ତାକୁ କଣ ମିଳିବ ନ ସୁଖ ନ ପରମ ଗତି ସୁଖ ଶାନ୍ତି ପରମ ଗତି ସିଦ୍ଧି କିଛି ବି ମିଳିବନି ଦେବେନି ଭଗବାନ ଆଉ ସେଇଥିପାଇଁ ଭାଗବତ ସେଟା ରଖିବା ଦରକାର ଶାସ୍ତ୍ର ରଖିବା ଦରକାର ପଢିବା ଦରକାର ତାକୁ ଅଟୋମେଟିକ ଏଇ ବଳରେ ସବୁ ମିଳିବ ଦାନ ଧ୍ୟାନ ପୁଣ୍ୟ ଭଗବତ ଗୀତାର 18 ଅଧ୍ୟାୟରେ ପୁରା ଦିଆ ହେଇଛି ନା, ଇନ୍ଦ୍ର ପଦ ବ୍ରହ୍ମା ପଦ ଦରକାର, ଯେକୌଣସି ପଦ ଦରକାର ଯଦି ଅଷ୍ଟମ ଅଧ୍ୟାୟରେ 18 ଅଧ୍ୟାୟରେ ଯଦି ମହାତ୍ମାରେ ବର୍ଣ୍ଣନା କରୁଛି ଜଣେ ବ୍ୟକ୍ତି 5 ଶ୍ଳୋକ ଡେଲି ପଢୁଥିଲା 18 ଅଧ୍ୟାୟ, ପରବର୍ତ୍ତୀ ଜନ୍ମରେ ସେ ଇନ୍ଦ୍ର ପଦ ପାଇବ, ଇନ୍ଦ୍ର ପଦରେ ପାଇଲା ପରେ ପୁଣି ବୈକୁଣ୍ଠକୁ ପାଇବ, ଚିନ୍ତା କରୁ କେତେ ବଡ ଫସଲ ଗୀତା ପଢିଲେ ଭକ୍ତିରେ ସବୁ ମିଳିବ। ଆଉ ଭକ୍ତି କରିବା ପାଇଁ ସ୍ଥାନ କାଳ ପାତ୍ରର ବିଚାର ନାହିଁ, ଯେକୌଣସି ସମୟରେ ଯୋଉଠି ଯୋଉ ଅବସ୍ଥାରେ କରିବ ହବ ନା ନାହିଁ ନାମ, ସେଇଥିପାଇଁ ହରିନାମ ଯେକୌଣସି ସ୍ଥାନ କାଳ ପାତ୍ର ନିଦ୍ରା ଶୌଚ ଅଶୌଚ ମେଡିକାଲ କିଛି ହଉଛି ବିଚାର, ଆଉ ପୂଜା କର ପାଠ କର ଯଜ୍ଞ କର ଆଉ ଯାହା କଲେ ଦାନ କରତେ କଲେ ବି ବିଚାର ଅଛି, ସାତ୍ତ୍ୱିକ ଦାନ ରାଜସିକ ଦାନ ତାମସିକ ଦାନ ନାହିଁ କି ବିଚାର ଅଛି, ପାତ୍ରରେ ଦାନ ଅପାତ୍ରରେ ଦାନ, କୋଉ ଅପାତ୍ରରେ ଦାନ ଦେଲେ ତାର ଫଳ ଭୋଗିବା ପାଇଁ ପଡିବ, ଦାନ କରତେ କରତେ କାହାର କେତେ ପ୍ରକାର ଗତି ବି ହବ, ତ ସେଇ ଅନୁସାରେ ତମର କହନ୍ତି ନା ବାସ୍ତବିକ ଜୀବନରେ ସୁଖ ଶାନ୍ତି ଆନନ୍ଦ ପାଇବା କି ଏଇଟା କରିବା ଦରକାର, ତ ସେଠି ଅଧିକ ସଞ୍ଚୟ କରିକି କଣ ହବ ଜୀବନରେ, କାହା ପାଇଁ ସଞ୍ଚୟ କରିବ, ମୂଷା ଭଳିଆ ସଞ୍ଚୟ କରିବ ଜଗନ୍ନାଥ ଆସିକି ଖାଇବ, ଏ ହେଉଛି ପରିଣାମ, ତ ତା ପଛରେ ତ ପଢିବା ଦରକାର ନାହିଁ, ମନୁଷ୍ୟ ଯଦି ନ ବୁଝିପାରେ ତାହେଲେ ଦୁଃଖ କୁହନ୍ତୁ, ତ ଇଆର କାହାଣୀ ବହୁତ ବହୁତ ଉପମା ଅଛି, ଅତ୍ୟାହାରର ବହୁତ ଉପମା ଅଛି, ତ ତାପରେ ହଉଛି କଣ ସେକେଣ୍ଡ ପ୍ରୟାସ, ପ୍ରୟାସ କରିବା ଦରକାର, କଣ ପ୍ରୟାସ, ତ ଏଠି ପ୍ରୟାସ ମାନେ ଆମେ ସାଧାରଣତଃ ପ୍ରୟାସ ମାନେ କଣ କରନ୍ତି, ଚେଷ୍ଟା କରନ୍ତି ଅଧିକ ଉଦ୍ୟମ କରନ୍ତି ପାଇବାର, କିଛି ଅଧିକ ଉଦ୍ୟମ, ଏକ୍ଚୁଆଲି ଯେମିତି ଜୀବନରେ ଆମକୁ ସୁଖ ଦୁଃଖ ମିଳୁଛି, ସୁଖ ଦୁଃଖ ମୁଁ କଣ କହିଲି, ଯେମିତି ଦରମା ମିଳୁଛି ଆମ ବୀରଚନ୍ଦ୍ର ନିତାପୁର ଦରମା ପାଉଛି, ମାସ ସାରା ଡ୍ୟୁଟି କରିସାରି ଦରମା ପ୍ରଭୁ କେବେ ପହିଲାରେ ମିଳୁଛି ନା, ପହିଲାରେ ଏ ମାସ ଦରମାଟା କେବେ ମିଳୁଛି, ଏଇ ମାସ ମିଳିଯାଉଛି ନା ଆଗାମୀ ଆରମ୍ଭରୁ ମାସ ଆରମ୍ଭରୁ ମିଳୁଛି ନା, ମାସ ପୁରିଲା ପରେ ପହିଲାରେ ମିଳୁଛି, ପହିଲାରେ ମିଳିବ ସ୍ୱାଭାବିକ, ଚାକିରିର ନିୟମ ତ ଏଇଆ ନା, ଏ ମାସ ଡ୍ୟୁଟି ସରିଲା ପରେ ଦରମା କଣ ଉଦ୍ଧାର କରିବା ପ୍ରଭୁ ଆପଣଙ୍କର ଦରମା ଶେଷ 30 ପରେ ମିଳିବ, ଠିକ ସେମିତି ସୁଖ ଦୁଃଖ କେତେବେଳେ ମିଳିବ, ଯିଏ ବି ମୂଲ୍ୟ କାମ କରୁଛି କାମ କରିଥିଲେ ତାକୁ ମଜୁରୀ ମିଳୁଛି, ସେମିତି ଆମ ଜୀବନର ଏ ଜୀବନର କର୍ମଫଳ ଆଗାମୀ ଜୀବନର ଭାଗ୍ୟ ଯେଉଁଭଳିଆ ଠିକ ସେହିଭଳି, ତ ସୁଖ ଦୁଃଖ ପୂର୍ବକୃତ କର୍ମାନୁସାରେ ଫିକ୍ସ ଅଛି, ଯେମିତି ଆମେ ଦୁଃଖ ପାଇଁ କେହି ପ୍ରୟାସ କରୁନାହାନ୍ତି, କିଛି ଉଦ୍ୟମ କରୁଛନ୍ତି ମୋତେ ଦୁଃଖ ମିଳୁ ମୋତେ ଦୁଃଖ ମିଳୁ, କେହି ପ୍ରୟାସ କରୁଛନ୍ତି କାମ କରୁଛନ୍ତି ଦୁଃଖ ପାଇବା ପାଇଁ କିଛି କରୁଛନ୍ତି, ଚାହୁଁନାହାନ୍ତି ଦୁଃଖ, ସୁଖ ଚାହୁଁଛନ୍ତି କିନ୍ତୁ ଦୁଃଖ କାହିଁକି ଅଛି ନା, କର୍ମ ଭିତରେ କିଛି ଅନ୍ୟକୁ କିଛି ଏମିତି କିଛି ଆମେ କର୍ମ କରୁଛନ୍ତି ଯୋଉଟାକି ଆମକୁ ପରବର୍ତ୍ତୀ ଜୀବନରେ ଦୁଃଖ ମିଳୁ, ଦୁଃଖ ଯାହାକୁ ଯଦି ଦେଇଥିବା କିଛି ପାପ କରିଥିବା ତାହେଲେ ଆମକୁ ଦୁଃଖ ମିଳିବ, ସେଥିପାଇଁ ଏଠି କହନ୍ତି ଆମେ ଯେ ପ୍ରୟାସ କରୁଛନ୍ତି ସୁଖ ପାଇଁ ପ୍ରୟାସ କରୁଛନ୍ତି ଦୁଃଖ ପାଇଁ ପ୍ରୟାସ କରୁନାହାନ୍ତି, କିନ୍ତୁ ଦୁଃଖ ଆସୁଛି ଯେମିତି ଆସୁଛି, ତ ସେମିତି ଆମେ ବହୁତ ପ୍ରୟାସ କରୁଛନ୍ତି ସଂସାରରେ ବଞ୍ଚି ରହିବାର, ପ୍ରୟାସ କରୁନାହାନ୍ତି ସଂଗ୍ରାମ କରି ବଞ୍ଚିବା ପାଇଁ ପଡ଼ୁଛି, ଯେମିତି ପ୍ରୟାସ ଆମର ଉଦ୍ୟମ ରହିଛି ଆମର ବଞ୍ଚିବାର ପ୍ରୟାସ, ବଞ୍ଚିବାର ପ୍ରୟାସ ନାହିଁ ବୁଢା ହେଇଗଲେଣି ମୃତ୍ୟୁରେ ଆସି ଡୁଙ୍ଗୁରା ଦେଇସାରିଲେଣି ମୃତ୍ୟୁ ଯମଦୂତ, ତଥାପି ସିଏ ଚାହୁଁଛି ଆଉ ଦିନ ଡକ୍ଟର ପାଖକୁ କହୁଛି ଡାକ୍ତର ବାବୁ ଟିକେ ମୋତେ କେତେ ଦିନ ଯଦି ବଞ୍ଚେଇ ଦିଅ ତ ନା, କମସେ କମ୍ ପୁଅ ବାହାଘରଟା ଦେଖି ଯାଉ, ନହେଲେ କମସେ ପୁଅଟା ବାହା ହେଇଥିବ ଯଦି ମୋ ବୋଉର ପିଲା ହବାର ଯେ କଣ ନାତି କି ନାତୁଣୀଟା ହେଇଥାନ୍ତା ଟିକେ ଦେଖି ଯାଇଥାନ୍ତି, ତାର ବଞ୍ଚିବ ଡାକ୍ତରଙ୍କୁ ରିକ୍ୱେଷ୍ଟ କରୁଛି, ଡାକ୍ତର ସବୁଥର କହିବ ଦେଖ ମୁଁ ତମକୁ ବହୁତ ଥର ବଞ୍ଚେଇ ଦେଇଛି ସରି ଏଇଥରଟା ମୁଁ ଆଉ ପାରିବିନି, କାହିଁକି ଯିଏ ସବୁଥର ବଞ୍ଚେଇ ଦଉଥିଲା ସେ ଏଥର କାହିଁ ପାରିବନି, ଯଦି ଡାକ୍ତର ବଞ୍ଚେଇବା ଲୋକ ଯିଏ ସବୁଥର ବଞ୍ଚଉଥିଲା ଏଇଥର ପାରିବନି, ଡାକ୍ତର କଣ ବଞ୍ଚେଇ ଦିଏ କାହାକୁ, କାହାକୁ ବଞ୍ଚାଏନି, ସେଇଥିପାଇଁ ପ୍ରୟାସ ଆମେ ଜଗତରେ ବଞ୍ଚିବା ପାଇଁ ବହୁତ ପ୍ରୟାସ କରୁଛେ, କିନ୍ତୁ ଆମର ପ୍ରକୃତ ପ୍ରୟାସ କଣ ହବା ଦରକାର ଏଇଟା ଆମେ କିଛି ଜାଣିନାହୁଁ, କଣ ପ୍ରୟାସ ହବ, ଖାଇବା ପାଇଁ ଆଜି କେତେ ପ୍ରୟାସ, ବଞ୍ଚି ରହିବା ପାଇଁ ଅର୍ଥ ରୋଜଗାର କରୁଛନ୍ତି, ଅର୍ଥରେ ଭଲ ଖାଇବା, ଭଲ ଖାଇବା ପାଇଁ କେତେ ପ୍ରୟାସ କରିବୁ, ରୋଷେଇ କରିବା ପାଇଁ କେତେ ପ୍ରୟାସ, ଆଜି ଏହା ଖାଇବା ଆଜି ଗେଷ୍ଟ ଆସିବେ ଆଜି କିଏ ଆସିବେ ଆଜି କଣ କଣ ଆଇଟମ ସବୁ ତା ପାଇଁ କେତେ ପ୍ଲାନ ପ୍ରୋଗ୍ରାମ ଚାଲିଛି, ଏଟା ସବୁ ପ୍ରୟାସ, ଭଲ ବେଶୀ ଅର୍ଥ ରୋଜଗାର କରିବା ପାଇଁ କେତେ ମଣିଷ ଖଟି ମାନେ କେତେ ଡ୍ୟୁଟି କରିବେ? ପ୍ରଭୁପାଦ କହିଛନ୍ତି ତା ଭାଗବତରେ ଲୋକ ସକାଳୁ ଉଠିବେ, ସ୍ପେଶାଲି ବେଙ୍ଗଲରେ ଏକ୍ସାମ୍ପଲ ଦେଇକି କହିଛନ୍ତି ପ୍ରଭୁପାଦ, ଲୋକ ସକାଳୁ ଉଠିକି ରେଡି ହେଇକି ବାହାରୁଛି ଡ୍ୟୁଟି ଯିବ ବୋଲି। କାଲକାଟାରେ ଡ୍ୟୁଟି ସେ ମାନେ କୋଉ ଦୂର ଗାଁରୁ ଆସୁଛି, ସକାଳୁ ଉଠିକି ସାଇକେଲ ମୋଟରସାଇକେଲ ନେଇକି ଷ୍ଟେସନରେ ରଖୁଛି, ରଖିକି ଟ୍ରେନରେ ଯାଉଛି, ଯାଇକି ପହଞ୍ଚିକି ଅଫିସ 9:10 ବେଳକୁ କମ୍ପାନୀ ଚାକିରି କଲେ ଡ୍ୟୁଟି କରୁଛନ୍ତି, ଡ୍ୟୁଟି ସାରିକି ରାତି ହେଇଯାଉଛି, ରାତି ବେଳେ ପୁଣି ଟ୍ରେନ ବସ ଧରି ଘରେ ପହଞ୍ଚିଲା ବେଳେ ରାତି 10:11 ହଉଛି। ରାତିରେ ଟିକେ ଜୀବନ ବିତାଉଛି, ସ୍ତ୍ରୀ ପିଲା ଛୁଆଙ୍କ ସହିତ ସୁଖ ଉପଭୋଗ କରୁଛି, ପୁଣି ସକାଳୁ ଉଠି କେତେ ଖଟୁଛି, ଏତେ ଏତେ ପ୍ରୟାସ, ଏତେ ଜୀବନର ଭେଲ୍ୟୁ କଣ ମିଳିବ କଣ ଶେଷରେ ତାକୁ, ସେଟା କିନ୍ତୁ ସେ ଜାଣି ସେଥିପାଇଁ କହୁଛି। କିନ୍ତୁ ଆମ ଜୀବନରେ ସ୍ୱଳ୍ପ ପ୍ରୟାସରେ ବହୁତ କିଛି ମିଳିବ ଏଇଟା କିନ୍ତୁ ମଣିଷ ଚାହୁଁନି, ସ୍ୱଳ୍ପ ପ୍ରୟାସ। ସେଥିପାଇଁ ପ୍ରଭୁପାଦ କୁହନ୍ତି ଗଧ ଭଳିଆ ଖଟିବା ଦରକାର ନାହିଁ। ଆଜିକାଲି ଲୋକ ବାପା ମା ପିଲାଙ୍କୁ ବହୁତ ବଡ଼ ବଡ଼ ବେଶୀ ପାଠ ପଢ଼ୁଛନ୍ତି, ଗଧ ଭଳିଆ ଖଟଉଛନ୍ତି, କଣ ପାଇଁ? ବେଶୀ ଟଙ୍କା ରୋଜଗାର, କାରଣ ବହୁତ ଟଙ୍କାରେ କଣ ସୁଖ ଅଛି କି? ଟଙ୍କାରେ ଯଦି ଜଗତରେ ଲୋକକୁ ସୁଖ ମିଳିଯାଉଥାନ୍ତା ଯେତେ ବଡ଼ କେହି ଧନୀ ତ ତାହେଲେ ଜଗତରେ ମରୁ ନଥିଲା, କେହି ଧନୀର ଦୁଃଖ ନଥାନ୍ତା। ଧନୀ ଲୋକର ବି ଦୁଃଖ ଅଛି ନା, ଅଛି ନା ନାହିଁ? ସବୁ ତ ସୁଖ ପାଇବା ପାଇଁ କଣ ପ୍ରୟାସ, ସୁଖ କୋଉଠୁ ଆସୁଛି ଜାଣି? ହରିଣ ବୁଲୁଛି ସାରା ଜଙ୍ଗଲ, ସୁଗନ୍ଧ କୋଉଠୁ ଆସୁଛି ଜାଣିନା? ଲୋକ ଜୀବନ ସାରା ଖଟୁଛି ଏତେ କଣ ପାଇଁ ସୁଖ? ସୁଖ କୋଉଠୁ ଆସୁଛି? ଭାବୁଛି ରୋଜଗାର କଲେ ବୋଧେ ସୁଖ ମିଳିବ, ରୋଜଗାର କଲେ ମିଳିବ, ଖାଲି ଧନ ରୋଜଗାର କଲେ ସୁଖ ମିଳିବ? ସୁଖ ତ ପୁଣ୍ୟ ଫଳ ଅନୁସାରେ ମିଳୁଛି, ଭଗବତ କୃପା ଗତ ଜନ୍ମର କର୍ମାନୁସାରେ ତାକୁ ସୁଖ ଦୁଃଖ ମିଳୁଛି, କିନ୍ତୁ ସେଟା ସେ ଜାଣୁନି। ଖାଲି ସେଠି ଭକ୍ତି ସୁଖଠୁ ଆଉ ସୁଖ କିଛି ନାହିଁ, ପ୍ରୟାସ କରିବା ପାଇଁ ପଡ଼ିବ ଭକ୍ତିରେ। ସେଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କହିଲେ, ବୈଷ୍ଣବୀ ପ୍ରତିଷ୍ଠା ତାତ୍ୟକର ନିଷ୍ଠା ତାହା ନା ଭଜିଲେ ଲଭିବେ ରୋଗ। ବୈଷ୍ଣବର ଯୋଉ ଭଲ ଗୁଣାବଳୀ ରହିଛି ତାକୁ ପାଇବା ପାଇଁ ଚେଷ୍ଟା କରିବା ଦରକାର। ବୈଷ୍ଣବର କେତେଟା ଗୁଣ, କେତେଟା ଗୁଣ ଅଛି? ଜଣେ ଭକ୍ତ ଶୁଦ୍ଧ ବୈଷ୍ଣବର କେତେ, ବ୍ରାହ୍ମଣର କେତେଟା ଗୁଣ? 9 ଜାଣିଛ ତ କଣ ମନେ ଅଛି ତ? ସମଧମ ତପ ସୌଚ କ୍ଷାନ୍ତି ଆର୍ଯ୍ୟଗମ ଜ୍ଞାନ ବିଜ୍ଞାନ ଆସ୍ତିକମ ବ୍ରହ୍ମକର୍ମ ସ୍ୱଭାବ। ଏଇଟା 9 ଗୁଣ ଭଗବତ ଗୀତାର 42 ଶ୍ଳୋକରୁ ଆଜି ପଢନ୍ତୁ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସମସ୍ତଙ୍କୁ ଗୁଣାବଳୀ ଦିଆହେଇଛି, ଆଉ ବୈଷ୍ଣବର କେତେଟା ଭାଗବତରେ ଦିଆହେଇଛି? 26 ଗୁଣ ହଉଛି ବୈଷ୍ଣବର, ବୈଷ୍ଣବର 26 ଗୁଣ। ତିତିକ୍ଷେବ କାରୁଣିକ ଶ୍ରୀହୃଦମ ସର୍ବଧୀନା ଅଜାତ ଶତ୍ରବ ଶାନ୍ତା ସାଧୁନାମ ସାଧୁ 28 ଗୁଣ, 26 ଗୁଣ ରହିଛି। ଯୋଉ 26 ଗୁଣବଳୀରୁ ବିଚାର କରିବା ଦରକାର ମୋର କେତେଟା ଗୁଣ ହାସଲ ହେଇଛି। ମୁଁ ବୈଷ୍ଣବ ହେଇଛି, ଭକ୍ତ ହେଇଛି, ଭଗବାନଙ୍କର ଭକ୍ତ ନୀତି ଗୁଣ ଦରକାର। ତିତିକ୍ଷେବ ମାନେ କାହାରି ପ୍ରତି ସେ ଈର୍ଷା କରେନି, ଦ୍ୱେଷ କାହା ପ୍ରତି ନାହିଁ, ହିଂସା କାହା ପ୍ରତି ଆଚରଣ କରେନି, ସବୁଦିନ ମୁକ୍ତ। ବହୁତ ମୁଁ ସେ ଗୁଣାବଳୀକି ଯାଉନି, ସେଇଥିରୁ କୁହାହଉଛି ଏଇ ଯୋଉ ଦୋଷ ଗୁଡା ଗଲେ ସିନା ଗୁଣ, କାଲି ଆସିବ ଗୁଣ। ତ ଆମର କହିବା ତାତ୍ପର୍ଯ୍ୟ ହଉଛି ଏଇ ଗୁଣ ଗୁଡା କେମିତି ଆମ ଭିତରେ ହାସଲ ହବ, ଏଇଟା ହଉଛି ଘଟଣା। ସେଇଥିପାଇଁ ପ୍ରୟାସ ରହିବ କେମିତି ବୈଷ୍ଣବଜୀ ତ ଗୁଣାବଳୀ ଗୁଡା ମୋ ଭିତରେ ହାସଲ ହବ ନା, ଭଲ ଗୁଣ ହାସଲ ହବା ଦରକାର। ଖରାପ ଗୁଣ ତ ଅଟୋମେଟିକ ମିଳୁଛି, ଶିଖିବା ପାଇଁ ପଡ଼ିନି, ସଙ୍ଗ ଦୋଷରେ ଅଟୋମେଟିକ ମିଳିଯାଉଛି ଆମକୁ, ଭଲ ହବା ତା ହଉଛି ମୁଖ୍ୟ ଜିନିଷ। ଫେଲ ହେଇତେ କେତେ ଜଣ ଚେଷ୍ଟା କରନ୍ତି, ଫେଲ ତ ଯିଏ ନ ପଡ଼େ ଅଟୋମେଟିକ ହେଇଯାଏ, କିନ୍ତୁ ଭଲ ରେଜଲ୍ଟ କରିବା ପାଇଁ ହେଲେ ତାକୁ ବହୁତ ପ୍ରୟାସ କରିବା ପାଇଁ ପଡେ, ତା ନା ନବା ପାଇଁ ହେଲେ ଭଲ ନା ନବା, ଖରାପ ନା ହେଲେ କଣ ରାସ୍ତାରେ ପାଇଖିନା କରିଦେଲେ ଲୋକ ଖରାପ ନା ହବ, ହବ ନାଇଁ କି? କଣ ୟା ପାଇଁ କିଛି ପ୍ରଚେଷ୍ଟା ଦରକାର ନା ଉଦ୍ୟମ ଦରକାର? ଦରକାର ନାହିଁ। ଧନ୍ୟ ହବା ପାଇଁ ଲୋକ ଚେଷ୍ଟା କରିବେ, ପ୍ରୟାସ କରିବେ, ଭୌତିକ ଜଗତରେ ମୋର ଏଷ୍ଟାବ୍ଲିସ୍ ଷ୍ଟାଟସ ସବୁ ଦେଖିବା ପାଇଁ ଏ ପାଇଁ ପ୍ରୟାସ କରିବା ଦରକାର ନାହିଁ, ଭଲ ଭକ୍ତ ଜଣେ ହବା ପାଇଁ ପ୍ରୟାସ କରିବା ଦରକାର, ଏଇଟା ହଉଛି। ସେଠି ଭକ୍ତ ଚିତ୍ତ ଗୁଣାବଳୀ କେମିତି ମୋ ପାଖରେ ଅର୍ଜନ ହବ, କୃଷ୍ଣ ଖୁସି ଏବେ ଦେଖିଲେ। ଆମେ ଜପ କାହିଁ କରୁଛନ୍ତି, କଣ ପାଇଁ ଜପ କରୁଛନ୍ତି, ଜପ କଣ ପାଇଁ କରୁଛନ୍ତି? ଆମେ ଜପ କରୁଛନ୍ତି କୃଷ୍ଣଙ୍କୁ ଖୁସି କରିବା ପାଇଁ, କାରଣ ମହାପ୍ରଭୁ ଚାହୁଁଛନ୍ତି ଜଗତରେ ଯିବ ହରିନାମ କଲେ ଭଗବାନଙ୍କୁ, ଭଗବାନ କୃଷ୍ଣ ଖୁସି ହେଲେ ଆମକୁ ତାଙ୍କ ପାଖକୁ ନେଇକି ଯିବେ। ଆମେ ଜପ କରୁଛନ୍ତି କୃଷ୍ଣଙ୍କୁ ଖୁସି କରିବା ପାଇଁ, ଭଗବାନ ଖୁସି ହେବେ, ଆଉ ନାମ କଲେ ଆମେ ଖୁସିରେ ରହିବୁ, ଆମକୁ ଦିବ୍ୟ ଆନନ୍ଦ ଅନୁଭବ ହବ, ସେଥିପାଇଁ ପ୍ରୟାସ କରିବା ଦରକାର, ଅତ୍ୟାହାର ପ୍ରୟାସ। ତାପରେ ହଉଛି ପ୍ରଜଳ୍ପ, କାଲି ପ୍ରଜଳ୍ପ ଭିତରେ ଆମେ ବହୁତ କଥା ଆଲୋଚନା କରୁଛନ୍ତି, କାହିଁକିନା ए दुर्लभ मनुष्य जीवन रे तो आम कर्तव्य कौन ना भगवान एत बड़ दुर्लभ जीवन आमको दे मनुष्य जीवन उद्देश्य कौन 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 उद्देश्य आम आज्ञा पक्ष प्राप्ति कौन आउ कौन मुख्य भाई धन्यवाद आउ किए कौन कह कौन तो आम जीवन मनुष्य जीवन उद्देश्य कौन प्रकृत उद्देश्य कौन आज्ञा कृष्ण प्रेम प्राप्ति बहुत सुंदर कथा कृष्ण प्रेम लाभ कर अच्छा कृष्ण प्रेम केमी मिल कौटी अच्छी प्रेम मागिद पड़ज खस कृष्ण प्रति प्रेम केमी मिल भक्ति कले प्रेम केमी मिल क्या पाखे अच्छी प्रेम प्रेम आधार किए कौट मिल कृष्ण प्रेम क्या पाखे अच्छे कृष्ण भक्त अच्छी ना राधाराणी को पाखे अच्छे गोपी मान पाखे अच्छे आम परंपरार आचार्य मान पाखे अच्छे केमी मिल प्रेम टाक आदेश पालन कले आज्ञा पालन कले सेवा कले मिल ना ना मिल तो से आज्ञा पालन करवा कथा कीर्तन से जो प्रेम प्राप्ति जीवन चरित्र को पढ़वा पढ़ले आम पाखे महत गुण केमती लाभ हम भगवत चित्त समस्त भल भल गुण केमती लाभ हम आम जार जीवन चरित्र पढ़ा भितर जो महत गुण गुड़ा अच्छी से गुण गुड़ा आमको मिले आम जी जीवन चरित्र न जाना पढ़वा आमको भल महत गुण मिले सीधे महत गुण चाहिए महत व्यक्ति चरित्र आमको पढ़ाई पड़ो ता आदर्श आदर्शवान हवा आमर जीवन कौन हम भगवान जो अच्छा उद्देश्य मनुष्य जीवन भगवान को भल भाव जानवा प्रेम पाइबापी हेल्ले कृष्ण प्रेम पाइबापी केमी पाइबा अटोमेटिक क्या प्रेम पाइज भौतिक जगत झील पुव सहित आगे संबंध स्थापन कई क्या सहित भल पाइबा जो बढ़ुचे सहित प्रेम बढ़ुचे सहित संबंध स्थापन हो ये विषय कथा जानूची सी संबंध विषय पूरा डिटेल जान तार सुख दुख सब कथा सी जानू तार सहित संबंध स्थापन कर रिलेशनशिप डेवलप हो कथा बारंबार हमें भल पाइबा अटोमेटिक संबंध जो बढ़ीज भल पाइबा बढ़ हम ना नहीं भल पाइबा बढ़ भल पाइबा कौन आकर्षण टा भी बढ़ जदि जी धीरे विषय में जान लकर्षण बढ़ो नहीं भल प्रति आट्राक्शन ऑटोमेटिक आट्राक्शन आसमें जान लाक भल पाइब तो से कौन भगवान सहित भगवान प्रेम टाइम मिल भगवान सब जानवा भगवान सहित आम संबंध स्थापन करवा सी किए मुझे किए मो भर कौन सब पार्थक्य अच्छी मत जड़देहटा मिली कहीं सी कहीं भगवान संबंध रे कौन सी रियली मोर कौन प्रकृत कृष्ण मोर संबंध कौन हम कौन आम संबंध सहित संबंध पारिवारिक संबंध अच्छी ना शाशुघर संबंध ना बापघर संबंध ना कि सांगसाथी संबंध ना कि संबंध कृष्ण सहित आम संबंध कौन जन जन कहते जोर कह मो सहित संबंध कौन सी परमात्मा हम आत्मा हमारे मोर संपर्क कौन कौन संबंध अच्छे आगे निर्बंध कृष्ण संबंध ना गोटे झील बहुत करा बेलू आगे संबंध हो नहीं कथा पढ़ुची ना नहीं कथा पढ़ की सबकि जान ले जाति गोत्र क्वालिफिकेशन सब संबंध जनाला निर्बंध हो निर्बंध पर तो आमर सहित संबंध कौन अच्छे आम जान ले झील पुव घर बाहर जो हम कृष्ण पाइबा प्रेम पाइबा संबंध टा जाना दरकार ना जो दरकार ना भगवान गीतार कह पिता जगत कही ना ना भक्ति पांच टा रस क्या कहले शांत रस दास रस सख्य रस बात्सल्य रस मधुर रस तो आम कृष्ण सहित रसगत किसी संबंध भी अच्छी ଆମେ ତାଙ୍କ ଦାସ ହୁଅନ୍ତୁ, ତା ସଖା ହୁଅନ୍ତୁ, ଯିଏ ଯୋଉ ଭାବନାରେ ଭାବି ପାରିବ, ପାଞ୍ଚଟା ଭକ୍ତି ରସ ମଧ୍ୟରୁ ଯିଏ ଯୋଉ ତା କାନ୍ତ ରସରେ ବି କିଏ ଭାବି ପାରିବ, ମଧୁର ରସରେ, ସେ ମୋ ପ୍ରିୟତମ, ସେ ମୋ ପ୍ରିୟତମ, ସିଏ ବି କେହି ଭାବିପାରେ, କିଛି ଅସୁବିଧା ନାହିଁ। ଯାହାର ଭକ୍ତି ଯେତେ ଡେଭଲପ୍, ସେ ଅନୁସାରେ ତାକୁ ସେଇ ଅନୁସାରେ ସମ୍ବନ୍ଧ ସ୍ଥାପନ କରିବ। ସମ୍ବନ୍ଧ ହେଲା ପରେ ତା ସହିତ ଗଭୀରତା ବଢିବ, ନିଜର ବୋଲି ଯେତେବେଳେ ଜଣା ହେଇଯିବ, ଅନ୍ତରଙ୍ଗ ହେଇଯିବ ନା ସେତେବେଳକୁ, ଅଟୋମେଟିକ ତା ସହିତ ରିଲେସନସିପଟା ଡେଭଲପ୍ ହବ ଅଟୋମେଟିକ। ସେଥିରେ ସମ୍ବନ୍ଧ ଯଦି ସ୍ଥାପନ ହେଇ ତ ହଁ, ମନ୍ଦିରକୁ ତ ଯାଇଥିଲି, ମୁଣ୍ଡିଆ ମାରିଥିଲି, ତା ମୋର କଣ ସମ୍ପର୍କ ଯେ ନା ଭଗବାନ ଆସୁଛି। ସେ ଯଦି ମୋର କେହି ଜଣେ ହେଇଥାନ୍ତା, ଅତ୍ୟନ୍ତ ଘନିଷ୍ଠ ହେଇଥାନ୍ତା, ନିଜର ହେଇଥାନ୍ତା, ତାହେଲେ ତାଙ୍କ ପ୍ରତି ଏଭଳିଆ ଅବହେଳା ଭାବନା ଆସନ୍ତା କି ଆସନ୍ତା? ସମ୍ବନ୍ଧ ସ୍ଥାପନ କରେ। କିନ୍ତୁ କିନ୍ତୁ ଜଡ ଜଗତରେ ହଉଛି କଣ, ଜଡ ଜଗତରେ ଶିକ୍ଷା, ଜଡ ଜଗତରେ, ଜଡ ଜଗତର ଯେତେ ଆମେ ଶିକ୍ଷା ରହିଛେ, ସେସବୁ ଆମକୁ କଣ କରୁ, ଗୋଟେ ପଶୁଜିତ ଜୀବନ ବି ନେଇ ବିତେଇ ନେଇଛି, ପଶୁ ଭଳିଆ ଜୀବନ ବିତଉଛି, ଭଗବତ ବହିର୍ମୁଖ ପଢ଼ୁଛି ଜଡ ଶିକ୍ଷା, ଯଦ୍ୱାରା କି ଜୀବନରେ ଆମେ କଣ କରୁଛନ୍ତି ନା ଭଗବାନଙ୍କ ଠୁ ଦୂରରେ ରହୁଛନ୍ତି। ଆମର ଶିକ୍ଷା ଆଗରୁ କଣ ଥିଲା, ପିଲାମାନେ ଛୋଟ ବେଳରୁ ଶିକ୍ଷା ସାଧନା ପାଇଯାଉଥିଲେ। ଆମର ମନେ ଅଛି ଆମେ ଛୋଟ ଦିନେ ଡେଲି ଜେଜେବାପା ଆମକୁ କେତେ କାହାଣୀ କହୁଥିଲେ, ଭାଗବତ ପଢ଼ନ୍ତି ଡେଲି ଘରେ, ମୁଁ ତାଙ୍କ ପାଖରେ ଡେଲି ଡେଲି ସେ କିଛି ନା କିଛି ଯାହା ପଢ଼ୁଥିଲେ ଆଧ୍ୟାତ୍ମିକ କାହାଣୀ କହୁଥିଲେ। ଏବେ ତ ଜେଜେବାପା ସାଙ୍ଗରେ ରହିବା ବି ହଉନି, ନାତି ସହିତ ବାପା ମା ତ ଚାକିରି କରି କୋଉଠି ରହିଲେ, ସେ ତାଙ୍କର ଟିଭି ମୋବାଇଲରେ ମାତିକି ରହିଲେ, ବୁଢା ଲୋକ ନା ରହିଲେ ନା ଜଗତରେ କିଏ ତାଙ୍କୁ ଭଲ ଆଧ୍ୟାତ୍ମିକ ଜ୍ଞାନ ଦେବେ, ଦେବେ କି ଦେବେ? ସ୍ୱାଭାବିକ ମହତ ଜ୍ଞାନ ଆମକୁ, ଜଡ ଜଗତ ଆମକୁ ପଶୁ ବନେଇକି ରଖିଛି, ପଶୁ ଶିକ୍ଷା ହିଁ ଦଉଛି, ସେଥିପାଇଁ ଆମର ଆଧ୍ୟାତ୍ମିକ ଚେତନାର ଡେଭଲପ ହଉନି। ଜାଣିନି ଭଗବାନଙ୍କ ଇଚ୍ଛା କେବେ ଯାହା ମୋ ଜୀବନରେ କିଛି କେବେ ଡେଭଲପ ହବ, ତ ସେଥିପାଇଁ ଯୋଉ ପ୍ରପାତ ଏଇ ଯୋଉ ପ୍ରୟାସ ଚିନ୍ତାରେ ପ୍ରଭୁ ପ୍ରୟାସରେ କହୁଥିଲେ ଯେ ସାମାନ୍ୟ ଜମି ଓ ଗୋଟିଏ ଦୁଗ୍ଧବତୀ ଗାଈର ମାଲିକ ଯେକୌଣସି ସ୍ଥାନରେ ଶାନ୍ତିରେ ବସବାସ କରିଥିଲେ। ଆମ ଜଡ ଜାଗତି ଶିକ୍ଷା ଉନ୍ନତି କଣ କଳକାରଖାନା କେତେ ବଡ଼ ଜାଗାକୁ ଯେମିତି ପହଞ୍ଚୁଛି ନା, କିନ୍ତୁ ପ୍ରଭୁପାଦ ଏଠି କହୁଛନ୍ତି ଏତେ ପ୍ରୟାସ କରିବା ଦରକାର ନାହିଁ। ଜୀବନ ଧାରଣ ପାଇଁ ଆଗରୁ କଣ ଝିଅ ଯେତେବେଳେ ଦଉଥିଲେ କଣ ହଉଥିଲା, ଆଗେ ଦେଖୁଥିଲେ ତାର ଗୋଧନ ଭୂଧନ ଏଇ ଦିଟା ଦେଖୁଥିଲେ, କେତେ ଜମି ଅଛି, କେତେ ଗାଈ ଅଛି। ଆଉ ସ୍ୱାମୀ ଚାକିରି କରୁଛି, ଆଜି ମରିଗଲେ କଣ ହବ, ସ୍ତ୍ରୀ ଚାକିରି ତା ଚାକିରି ଚାକିରିଟା ପାଇଯିବ ବା ପେନସନଟା ପାଇବ ନା, ଯାହା ରିଟାୟାରମେଣ୍ଟ ଯାହା ଏକ୍ସପାୟାର୍ଡ ଡେଟ୍ ର ପଇସାଟା ପାଇଗଲେ ତାର ଆଉ କାହାକୁ ପାଖକୁ ପଳେଇବ। କିନ୍ତୁ ଆଗରୁ ତ ସେୟା ନଥିଲା, ଆଗରୁ ଥିଲା କଣ, ତା ଘରେ ସାରା ଜୀବନ ସିଧେ ତା ଜମି ଆଉ ଗାଈ କେତେ, ସେଥିପାଇଁ ପ୍ରପାତ କହୁଛନ୍ତି ଯାହା କହିଲେ କିଛି ଅଳ୍ପ ଜମି ଅଛି ବର୍ଷ ସାରା ଖାଇଲା ଭଳିଆ, ଗୋଟେ ଗାଈ ହଉଛି ସେ ତା ଜୀବନ ଚଳିଯାଉଥିଲା, ଅଭାବ ନଥିଲା। କିନ୍ତୁ ଏଇଟା ବର୍ତ୍ତମାନ ସମାଜରେ ତାଠୁ ଦୂରରେ, ବର୍ତ୍ତମାନ ସମାଜ ଏଇଟା କଥା କହିଲେ ତା ଘରକୁ ଝିଅ ଦବ, ଜମି ଅଛି ଆଉ ଗାଈ ଅଛି କେହି ଦେବେନି, ଝିଅ ଚାକିରି ନଦେଲେ କେହି ଝିଅ ଦବନି ବର୍ତ୍ତମାନ। ସେଥିପାଇଁ ପ୍ରପାତ କହୁଛନ୍ତି କଣ, ଜୀବନର ଉଦ୍ଦେଶ୍ୟ ହଉଛି ପରମ ତତ୍ତ୍ୱ ବା ପରମ ସତ୍ୟ ସମ୍ବନ୍ଧରେ ଅନୁସନ୍ଧାନ କରିବା। ଯଦି ଆମେ ଏହି ତତ୍ତ୍ୱ ସନ୍ଧାନ ନ କରିବା, ତାହେଲେ ଆମର କୃତ୍ରିମ ପ୍ରୟୋଜନ ମେଣ୍ଟେଇବାକୁ ଅତିରିକ୍ତ ପ୍ରୟାସ କରିବା ପରମାର୍ଥ ଶିକ୍ଷା ଶିକ୍ଷାର୍ଥୀ ଜଡ ପ୍ରୟାସ କରିବା ଉଚିତ ନୁହେଁ। ପରମାର୍ଥ ଶିକ୍ଷାର୍ଥୀ ଜଡ ଜଗତର ପଦାର୍ଥ ପାଇବା ପାଇଁ ବେଶୀ ପ୍ରୟାସ କରିବା ଉଚିତ ନୁହେଁ, ପ୍ରଭୁପାଦ ତାଙ୍କର ଏଇଥିରେ କହିଲେ। ତ ଏଇ ପ୍ରଜ୍ୱଳ କରି ପ୍ରଭୁପାଦ କଣ କହୁଛନ୍ତି ନା, ଯେତେ ଯେତେ ଜଗତରେ ପ୍ରଗତି ଆମେ କରୁଛନ୍ତି, ଯେତେ ଆମର ପ୍ରୟାସ ପ୍ରଗତି କରୁଛନ୍ତି ଜଗତରେ, କଳକାରଖାନା ଡେଭଲପ ହଉଛି, ବହୁତ ଶିକ୍ଷା ପ୍ରତିଷ୍ଠାନ ବଢୁଛି ହଉଛି ନା, ବହୁତ କୋର୍ଟ କଚେରୀରେ କେସ୍ ବଢୁଛି, ମେଡିକାଲ କେତେ କେତେ ମେଡିକାଲ ବଢୁଛି, କୋଉ କୋଉଠି ଦେଖୁନାହାନ୍ତି କଣ, ମେଡିକାଲ ଗୋଟେ ଅଛି ନା, ସରକାରୀ ମେଡିକାଲ ଗୋଟେ ହେଲେ ବି ପ୍ରାଇଭେଟ କେତେ ହେଲାଣି, ତାହେଲେ ଲୋକ ଜଗତରେ ଯଦି ସୁଖୀ ଏତେ, ତାହେଲେ ଏତେ ମେଡିକାଲ ବଢୁଛି କାହିଁକି, ଏତେ ଲୋକ ଏତେ ମେଡିକାଲ ସଂଖ୍ୟା ବଢୁଛି, ଏତେ ଡାକ୍ତରଙ୍କ ସଂଖ୍ୟା ବଢୁଛି, ତଥାପି ଲୋକ ସୁଖୀ ହେଇପାରୁନାହାନ୍ତି, ତଥାପି ଅଭାବ ଡକ୍ଟରର କାହିଁକି ନା, ଦୁଃଖ ବଢୁଛି। ଭୌତିକତାଟା ଯେତେ ବଢିବ, ଜଡ ଜଗତିକ ଶିକ୍ଷା ଯେତେ ବଢିବ, ଦୁଃଖଟା ସଂସାରରେ ସେତେ ବଢିବ, କମିବନି କେବେ, ଭୌତିକ ଦୁଃଖ ବି ଜଗତରେ ଜୀବକୁ ବହୁତ ଦୁଃଖ ଦେବ। ଠିକ ସେଇ କଥାରେ ତ ଆମକୁ ସେଇପାଇଁ ପ୍ରୟାସ ବେଶୀ ଆଧ୍ୟାତ୍ମିକ ଜ୍ଞାନ ଚର୍ଚ୍ଚା ଉପରେ କରିବା ଦରକାର, ନହେଲେ ଜୀବନରେ ଆମେ କେବେ ଉନ୍ନତ ସ୍ଥିତି ବା ସୁଧ ସ୍ଥିତିକୁ ଯାଇପାରିବାନି। ତ ଏଠି କୁହାଯାଉଛି କଣ ନା ପ୍ରଜ୍ଜଳ ପରେ ପ୍ରଭୁପାଦ କହୁଛନ୍ତି ଆମେ କେମିତି ପ୍ରଜ୍ଜଳ ପରେ କହୁଛି ପ୍ରଜ୍ଜଳପଡା କୋଉ କୋଉଥିରେ ହଉଛି ଆମର ପ୍ରଭାତ ମେନସନ କରୁ ପତ୍ର ପତ୍ରିକା ପଢୁଛି ଡେଲି ପେପର ପଢୁଛନ୍ତି କେତେ ସାପ୍ତାହିକ ପଢୁଛନ୍ତି କଣ କଣ ସବୁ ବିଭିନ୍ନ ଅଛନ୍ତି ନା କେତେ ପତ୍ର ପତ୍ରିକା ବାହାରୁଛି ଏଇଟା ହଉଛି ପ୍ରଜ୍ଜଳପ ଯେତେ ଗଳ୍ପ ଉପନ୍ୟାସ ଇଏ ପ୍ରଜ୍ଜଳପ ପ୍ରଭାତ କହୁଛି ମାଛ ଧରିବା ଟେଲିଭିଜନ ଦେଖିବା ମୋବାଇଲ ଚଳେଇବା ଯାହା ଯାହା ପ୍ରଭାତ ସମୟ ମୋବାଇଲ ନଥିଲା ଏକ୍ସଟ୍ରା କହିଲେନି ସାମାଜିକ ରାଜନୈତିକ ପରିକଳ୍ପନା ସମ୍ବନ୍ଧରେ ତର୍କ ବିତର୍କ ଯେତେ ହଉଛି ଦୁନିଆରେ ଚା ଦୋକାନ ଠୁ ଆରମ୍ଭ କରିକି ଟ୍ରେନ ଯୋଉଠିକି ଯିବୁ ଯେତେ କଥାବାର୍ତ୍ତା ହଉଛି ଏଇଟା ସବୁ ପ୍ରଜ୍ଜଳିତ ସେଥିପାଇଁ ଜ୍ଞାନୀଗଣଙ୍କ ଶାସ୍ତ୍ରୀୟ ବିତଣ୍ଡା ପାଇଁ ପାଣ୍ଡିତ୍ୟ କର୍ମୀମାନଙ୍କର ଅନୁଷ୍ଠାନୀୟତା ଅନ୍ୟାଭିଳାଷୀଙ୍କ ଇନ୍ଦ୍ରିୟ ତୃପ୍ତି ମୂଳକ ବାକ୍ୟ କହିବା ହିଁ ପ୍ରଜ୍ଜଳିତ ଜ୍ଞାନୀମାନେ ବହୁତ ଜ୍ଞାନ ଚର୍ଚ୍ଚା କରୁଛନ୍ତି ଏତେ ଏଇଟା ବି ପ୍ରଜ୍ଜଳିତ ଯୋଉଟା ଭକ୍ତିଚିତ୍ତ ନୁହେଁ କେତେ କେତେ ଅନୁଷ୍ଠାନ ନେଇ କେତେ କେତେ ଅନୁଷ୍ଠାନ ପ୍ରତିଷ୍ଠାନ ହଉଛନ୍ତି କେତେ କେତେ କଥା ହଉଛନ୍ତି ଏ ସବୁ ପ୍ରଜ୍ଜଳିତ ଏଗୁଡା କୌଣସି ନା ତାଙ୍କୁ କଲ୍ୟାଣ ଦବ ତ ଯେତେ ଜୀବନରେ ଯୋଉଟା କୃଷ୍ଣ ଭକ୍ତି ବିହୀନ ଏଗୁଡା ସବୁ ପ୍ରଜ୍ଜଳିତ ଜୀବନ ସାରା କେବଳ ବେକାର କଥା କହିଛନ୍ତି ତ ସେଥିପାଇଁ ପ୍ରଭୁ ଶିକ୍ଷା ଦଉଛନ୍ତି ଆମମାନଙ୍କୁ ସବୁ ସମୟ କୃଷ୍ଣ କଥା ବା କୃଷ୍ଣ ଭାବନା ଭୂତ ଆନ୍ଦୋଳନ ସମ୍ବନ୍ଧରେ କଥା କହିବା ଉଚିତ ଯାହାର ଚିତ୍ତ ଓ ପ୍ରାଣ ସମ୍ପୂର୍ଣ୍ଣ ରୂପେ ମୋ ଠାରେ ସମର୍ପିତ ପରସ୍ପର ମଧ୍ୟରେ ଯୋଉଟା କହୁଥିଲି ମଚିତ ବଧିଗତ ପ୍ରାଣ ପ୍ରଭୁପାଦ ସେଇଟା କହୁଥିଲେ ପରସ୍ପର ମଧ୍ୟରେ ମୋ କଥାବାର୍ତ୍ତା ଆଲୋଚନା ଏବଂ ମୋ ସମ୍ବନ୍ଧରେ ପରସ୍ପରକୁ ବୁଝାଇ ପରମ ସନ୍ତୋଷ ଅପରାପକ ଆନନ୍ଦ ଲାଭ କରିବା ଉଚିତ ଏକଥା ପ୍ରଭୁପାଦ ସେଥିରେ ପ୍ରଜ୍ଜଳ ନ କରିକି କଣ କଥା ହବ ନା ଭଗବତ ଚିତ୍ତର କଥା ଏବେ ଆସିବ ନିୟମ ଆଗ୍ରହ କେତେଟା ପାର ହେଲା ଅତ୍ୟାର ଗଲା ପ୍ରୟାସ ଗଲା ପ୍ରଜ୍ଜଳ ଗଲା ଏବେ ନିୟମ ଆଗ୍ରହ ନିୟମ ଆଗ୍ରହ ନିୟମାଗ୍ରହ ଆଉ ନିୟମରେ ଅନାଗ୍ରହ ଏଟା ବି ନିୟମ ତାହେଲେ ନିୟମ ନିୟମରେ ଆଗ୍ରହ ମାନିବାଟା କଣ ଖରାପ ନା ନିୟମାଗ୍ରହଟା ଭଲ ନା ଖରାପ ତ ଏଠି ନିୟମାଗ୍ରହ ମାନେ ଏଠି କୁହାଯାଉଛି କଣ ଯେମିତି ଆମେ କଣ କରୁଛେ ନିୟମାଗ୍ରହ ଆମ ସମସ୍ତଙ୍କ ନିୟମାଗ୍ରହ ଥାଏ ଯେମିତି ଉପବାସ ଉପବାସ ଅଛି ଆଜି ଏକାଦଶୀ ନିୟମାଗ୍ରହ ଅଧିକ ନିୟମଟା ଯାହା ଦିଆ ହେଇଛି ସେତିକି ନ କରି ଅଧିକ ନିୟମ ଦେଖିବା ଜଣ ଜଣ ଖାଆନ୍ତି ନା ବେଶୀ ନିୟମ ଦେଖିବା ପୁରା ନିର୍ଜଳା କରିବା ତା ଦେହ ଆରମ୍ଭ ନିର୍ଜଳା କରିବା ବହୁତ କିନ୍ତୁ ନିର୍ଜଳା କରିସାରି ତାପର ଦିନ ଯଦି ମେଡିକାଲ ଯାଇକି ଯଦି ତିନି ଦିନ କି ପାଞ୍ଚ ଦିନ ଜପ କରିବା ବନ୍ଦ ହଉଛି ତାର ନିର୍ଜଳା କରିବା ଦରକାର କି ଦରକାର ଦରକାର ନିୟମାଗ୍ରହ ସ୍ପେଶାଲ ଭକ୍ତିରେ ଯେଉଁମାନଙ୍କର ଶ୍ରଦ୍ଧା ଅଛି ଠିକ କିନ୍ତୁ ଗୋଟେ ଆବଶ୍ୟକ ନାହିଁ ଏତେ ବେଶୀ କିଛି ନିୟମ ଦେଖେ ଆଉ କଣ କରନ୍ତି ଜଣେ ଜଣେ କଣ କରନ୍ତି ନିଜକୁ ଦେଖାଣିଆ ଭାବେ ବହୁତ ଭକ୍ତି କରନ୍ତି କରନ୍ତିନି ଦେଖାଣିଆ ବହୁତ ଲୋକ ସାମ୍ନାରେ ଏହା କରୁଛି ସେୟା କରୁଛି ସେୟା କରୁଛି ବୋଲି କେତେ ନିଜକୁ ମାନେ ବାହାନା ଦେଖାନ୍ତି ମୁଁ ବଡ ଭକ୍ତ ମୋ ନାମଟା ଯଦି ଘୋଷଣା ହୁଅନ୍ତା ଷ୍ଟେଜରେ କେତେ ଏଇଟା ହଉଛି ନିୟମାଗ୍ରହ ମୁଁ ଡୋନେସନ ଦେବି ମୋ ନାଁଟା ଯଦି ଷ୍ଟେଜରେ ଘୋଷଣା ନ ହେଲା ମତେ ଭଲ ଲାଗିବନି କାହିଁକି ସେ ନିଜ ନାଁର ନାଁଟାକୁ ଶୁଣି ଯେତେ ଖୁସି ହେଇତେ ଚାହେଁ ତା ନାଁଟା ଯେଉଁ ଘୋଷଣା ହବ ମୋ ନାଁଟା ଘୋଷଣା ହବ ଖୁସି ଲାଗୁଛି ଏଇଟା ଭକ୍ତିର ଅନୁକୂଳ ନୁହେଁ ସେଥିରେ ନିୟମାଗ୍ରହ ପ୍ରପାତ କରୁଛନ୍ତି ନିୟମରେ ଅଧିକ ଯେଉଁ ଯେତିକି ହେଲେ ଚଳିବ ଅଧିକ ଯଦି ନିୟମ ଦେଖେଇବେ ଯେମିତି କୁହନ୍ତି ନା ସଦାଚାରୀ ହିସାବରେ ବେଶୀ ସଦାଚାରୀ ଜଣେ ଜଣେ ଅନ୍ତର ଶୁଦ୍ଧି ନଥିବ ଭିତରଟାକୁ ପରିଷ୍କାର କରୁନଥିବେ ଭିତରେ କାମ କ୍ରୋଧ ଲୋଭ ମୋହ ଯୋଉଟା ଅନାବଶ୍ୟକ ରହି ଭକ୍ତିରେ ବାଧା ସେଟାକୁ ପରିଷ୍କାର କରୁନଥିବେ ଏଟା ପୋଛିବେ ସେଟା ଝାଡୁ ଦେବେ ସେଠି ହାତ ଦେଲା ପୋଛିବେ ଏଇସବୁ କରି କରି ଦିନ ବିତିଯିବ ଭକ୍ତକୁ ଫୋନ କଲି ଚାତୁର୍ମାସ ତମେ କାର୍ତ୍ତିକ ମାସରେ ମତେ ଫୋନ କଲି ମୁଁ ବ୍ରତ କରୁଛି ଆଉ କାର୍ତ୍ତିକ ମାସରେ କଣ ଖାଇବି ମୁଁ କହିଲି ତମେ କେତେବେଳେ ଜପ କରୁଛ ମା ବ୍ରତ କରୁଛନ୍ତି କେତେବେଳେ ବ୍ରତର କେତେବେଳେ ଜପ କରିବାର ବ୍ରତ ନୁହେଁ ଖାଇବା ବ୍ରତ କହିବା ଜପ ବ୍ରତଟା କୁହ ଶାସ୍ତ୍ର ଅଧ୍ୟୟନ କୁହ ଆଉ ପ୍ରଚାରରେ କଣ ବ୍ରତ ନେଇଛ ସେଇଟା କୁହନି ଆମେ କେତେ କଣ କରିବୁ ପ୍ରଭୁ ଜପ କରିବା କଥା କହୁଛି ଷୋଳ ମାଳ ତ କରିବୁନି
ଛୁଆଙ୍କ ପାଇଁ ଅଲଗା ରାନ୍ଧୁଛୁ, ବ୍ରତ ପାଇଁ ଆମେ ଅଲଗା ରାନ୍ଧୁଛୁ, ଆମର ଅଲଗା ଦି ଦିଟା ରୋଷେଇ ହେଲା ବେଳକୁ କେତେ ହଇରାଣ ହଉଛୁ। ତେଣୁ ଖାଇବା ପାଇଁ ବ୍ରତ କହିତେ କହିତେ କହୁଛନ୍ତି। ତମେ ଯଦି ଷୋହଳ ମାଳରୁ ଚତୁର୍ମାଳ କାର୍ତ୍ତିକ ମାସରେ ଅଧିକ ଜପ କରିପାରୁନ, ଆରେ ଯେତିକି ତମେ ଦିଥର ରାନ୍ଧିକି ସମୟ ନଷ୍ଟ କଲେ ବରଂ ସବୁ ଖାଅ, କିଛି ଅସୁବିଧା ନାହିଁ। କେବଳ ବିରି ଡାଲି ପାଳନ କର, ପ୍ରୋବ୍ଲେମ ନାହିଁ, କିନ୍ତୁ ଷୋହଳ ମାଳରୁ ସେଟା ଯଦି ଅଧିକ ଜପ କର ସେଇଟା ବ୍ରତ। ଷୋହଳ ମାଳ ଜପଟା ଠିକ ହଉନି, ଶାସ୍ତ୍ର ଅଧ୍ୟ ହଉନି, ଯୋଉଟା ଭକ୍ତିର ଉନ୍ନତି କରେ ସେଟା ନାହିଁ। ଖାଇବାଟା ତାଙ୍କ ପାଇଁ ଅଲଗା ରାନ୍ଧିବୁ, ତାଙ୍କର ବ୍ରତ କରୁନାହାନ୍ତି, ଆମେ ବ୍ରତବାଲା ଅଲଗା ରାନ୍ଧିବୁ, ତାଙ୍କର ରାନ୍ଧି ସାରିକି ଆମର ରାନ୍ଧିବୁ। ଏଇ କରତେ କରତେ ଦିନ ଚାଲିଗଲା, ଦି ଦିଟା ରୋଷେଇରେ ଏଇଟା ବ୍ରତ, ଏଇଟା କହିଲେ ନିୟମାଗ୍ରହ। ବେଶୀ ଦେଖେଇବା ଦରକାର ନାହିଁ, ବେଶୀ ଗ୍ରନ୍ଥ ପଢିବା, ବେଶୀ ଜପ କରିବା, ଏଇଟା ଉଚିତ। ବେଶୀ କୋଉଠି ଖୁଟି ନାଟି ରହିଗଲା, ଏ ଇଏ ଏ ଲୁଗା ଛୁଇଁଦେଲା, ସିଏ ସେଟା ଛୁଇଁଦେଲା, ଏଇ କରିବା ଠାରୁ ବେଶୀ ହଉଛି ହୃଦୟରେ ଯୋଉ ଭାବନା କରୁଛତା ଗୁଡା ଅଛି ପରିଷ୍କାର କରିଥାଉ, ଏଇଟା ହଉଛି ନିୟମାଗ୍ରହ। ଯୋଉମାନେ ଭକ୍ତିର ମହତ୍ତ୍ୱ ରହୁଛି କି ଭକ୍ତିରେ ନିଜ ହୃଦୟର ଗୁଣକୁ ଯଦି ଶୋଧନ କରୁନାହାନ୍ତି, ଦୋଷକୁ ଶୋଧନ କରୁନାହାନ୍ତି, ଖାଲି ଜାଗା ପୋଛିବା, ଲୁଗା ପୋଛିବା, ଏଇ ପୋଛିବା ସେଇ ପୋଛିବାରେ ସମୟ ଦଉଛନ୍ତି, ଏଇଟା ନାହିଁ। ତା ଅର୍ଥ ନାହିଁ ଯୋଉ ଯୋଉ ମା ମାନେ ନିଷ୍ଠା ଟିକେ ଘରେ ହେଲାଉଛନ୍ତି, ପ୍ରଭୁ ମାନେ ଯାଇ କହିଲେ ପ୍ରଭୁ ତ କହିଲେ ସବୁ ନିଷ୍ଠା କର ନା, ତୁ ଜପ କର, ସେ ଯାଇ କାଲିଠୁ ଝଗଡ଼ା ଆରମ୍ଭ କରିଦେ, ଇଏ କରିବା ନା, ସେଟା ହିଁ ଭଲ ଭକ୍ତିରେ ସେଟା। କାରଣ ମନ୍ଦିରରେ ମାନେ ମନ୍ଦିର ନିକଟବର୍ତ୍ତୀ ଭକ୍ତମାନଙ୍କୁ ଏଇଟା ବେଶୀ ନିଷ୍ଠା, କାରଣ ମନ୍ଦିରରେ ପ୍ରସାଦ ପ୍ଲେଟଟା ମନ୍ଦିରରୁ ବାହାରିଲା ପରେ ରୋଷେଇ ଘରକୁ ପଶିବନି, ଅଇଁଠା ବାସନଟା ରୋଷେଇ ଘରକୁ ପଶିବନି, ଅଇଁଠା ବାସନ ଧରିକି ଠାକୁର ବାସନ ପ୍ରସାଦ ଥିବା ବାସନ ଛୁଆଁ ହବନି, ଏଟା ତ ନିୟମ, ଏଟା ତ ସାଧାରଣ କଥା, ଏଟା ସିମ୍ପଲ, ଇଏ ନୁହେଁ ଯେ ଟୋଟାଲ କିଛି ପାଳନ କରିବେନି, ଏମିତି ନୁହେଁ, ଯେତିକି ଆବଶ୍ୟକ ନିଷ୍ଠା। କିନ୍ତୁ କଥା ହଉଛି ବାହ୍ୟ ନିଷ୍ଠା ଯୋଉଟା ଭକ୍ତି ସହିତ ସମ୍ପୃକ୍ତ ବାହାବା ଦେଖେଇବା ସେଗୁଡା ନୁହେଁ, ସେଠି ନିଷ୍ଠା ତ ନିହାତି ରହିବ, ନିଷ୍ଠା ନ ରହିଲେ ଆପଣ କେମିତି ସଦାଚାର ତ ରହିବ, ସେଠି ଆମର କହିଲେ ଆଚାର୍ଯ୍ୟ ଲକ୍ଷ୍ମୀ ବିଚାର ଆଚରଣ କିଛି ରହିଲେ ଭଗବାନ ଖୁସି ହେବେ, ମନେ ସବୁ ଅଇଁଟା କଇଁଟା ଯଦି ଆମେ ସବରୀ ଭଳିଆ ସ୍ଥିତିକି ପଳେଇବା ତାହେଲେ ଆମ ପାଇଁ କିଛି ଦୋଷ ନାହିଁ। ସେଭଳିଆ ସ୍ଥିତିକି ପଳେଇଗଲେ ଆଧ୍ୟାତ୍ମିକ ଯୁଗରେ ବିଧି ବିଧିର ବିଧିନିଷେଧର ଉପରକୁ ପଳେଇଗଲେ ଅସୁବିଧା ନାହିଁ। ସେଇଥିପାଇଁ ନିୟମରେ ଆଗ୍ରହ, ନିୟମରେ ଏକରେ ଆଗ୍ରହ ନାହିଁ, ମଙ୍ଗଳାରତୀ କରୁନି, ଜଣେ ମଙ୍ଗଳାରତୀ କରୁନି କି ଷୋଳମଳା ଜପାଣରେ ଠିକରେ କରୁନାହାନ୍ତି, ବା ଯେକୌଣସି ଆମ ବିଧି ବିଧାନ ଅଛି ସେଟା ଠିକ କରୁନାହାନ୍ତି, କିନ୍ତୁ ଅନ୍ୟ କ୍ଷେତ୍ରରେ ବହୁତ କିଛି କରୁଛନ୍ତି। ତ ସେଥିପାଇଁ ନିୟମରେ ଆଗ୍ରହ ଯୋଉଟା ଯଥାର୍ଥ ଆମକୁ କରିବା ପାଇଁ କୁହାଯାଇଛି ସେଥିରେ ଯଥାର୍ଥ ଆଗ୍ରହ, ବେଶୀ ନୁହେଁ କି କମ ନୁହେଁ, ଏଇଟା ହଉଛି କଥା। କରିବିନି ମୋ ଦେହ ଖରାପ ହେଇଛି, ଏକାଦଶୀ କରିବିନି ମୋ ଦେହ ଖରାପ, ଅନୁଭବ କରିପାରିବିନି, ଏଇଟା ଯୋଉମାନେ ଭାବୁଛନ୍ତି ଏଇଟା ବି ଗୋଟେ ଏଇ ନିୟମାଗ୍ରହରେ ଯାଉଛି। ନିୟମାଗ୍ରହ ବୁଝିପାରିଲେ ନିୟମାଗ୍ରହ କଣ କହିଲେ ଚାହିଁଲେ, ଏଇଟା ରୂପ ଗୋସ୍ୱାମୀ କହୁଛନ୍ତି, ପ୍ରପାତ ତାତ୍ପର୍ଯ୍ୟରେ ଏଇ କଥା କହୁଛନ୍ତି, ଏମିତି କିଛି କରିବାନି ଯୋଉଟା ଅତିରିକ୍ତ ହେଇଯିବ, ଏମିତି କିଛି କରିବାନି ଯୋଉଟା ଭକ୍ତିରେ ବାଧା ହେଇଯିବ। ଭକ୍ତିରେ ଏକାଦଶୀ କରିବା ପାଇଁ କହିଛି ଯୋଉ ଯୋଉ ଗୁଣାୟନ ଯୋଉ ଯୋଉ ନିୟମ କହିଛି ଏଇଟା ଠିକସେ ପାଳନ କରିବା, କିନ୍ତୁ ଏମିତି କିଛି ଦେଖେଇବା କରିବାନି ଯୋଉଟା ଦେଖେଇବା ହେଇଯିବ, ଭଗବାନ ଏଥିରେ ଅଖୁସି ହେବେ, ଏଟା ହଉଛି ନିୟମାଗ୍ରହ। ତ ପ୍ରଜଳ୍ପ ଆମେ ଆଇଲେ ନିୟମାଗ୍ରହ, ତ ତାପରେ ହଉଛି ଜନସଂଘ, ଜନସଂଘ ମାନେ ବହୁତ ଲୋକଙ୍କର ସଙ୍ଗ ଲାଭ କରିବା, ଜନସଂଘ। ଏଠି ନିୟମାଗ୍ରହର ଶିକ୍ଷାରେ ପ୍ରଭୁପାତ କହୁଛନ୍ତି କଣ, ଯେଉଁମାନେ କୃଷ୍ଣ କୃଷ୍ଣ ଭାବନାରେ ଭାବିତ ହେବାକୁ ଚାହାନ୍ତି ସେମାନେ ଶାସ୍ତ୍ର ବିଧିର କେବଳ ଅର୍ଥନୈତିକ ଉନ୍ନତି ନିମନ୍ତେ ପାଳନ ନ କରି କୃଷ୍ଣ ଭାବନାରେ ଉନ୍ନତି କରିବା ନିମିତ୍ତ ନିଷ୍ଠା ସହିତ ପାଳନ କରିବା ଉଚିତ। ଯେତିକି ଏଠି ନିୟମାଗ୍ରହ କହୁଛନ୍ତି, ଟଙ୍କା ରୋଜଗାର କରିବା ପାଇଁ ତାର ଯେତିକି ଆଗ୍ରହ, ଯେତିକି ନିୟମ କାନୁନ ନିମିତ୍ତ କଣ ହୁଏ ଏଇଟା କହିବା କଥା। ଗୁରୁବାର ଆଇଲେ ମାଣବସା, ଗୁରୁବାର ମାଣବସା, ମାଣବସା ଗୁରୁବାର ଲକ୍ଷ୍ମୀ ପୂଜା କଣ ପାଇଁ କରାହଉଛି, ମହାଲକ୍ଷ୍ମୀ ଖୁସି ହେଲେ ଟଙ୍କା ଦେବେ, ସେଇଟା ଭୋରରେ ଉଠିକି ଯେତେ ନିଷ୍ଠା ସହିତ ପାଳନ କରାହଉଛି, ଶଙ୍ଖ ବଜେଇକି ରାତିରୁ ଝୁଟି ଫୁଟି ପକେଇକି ଯେତେ ଆଗରେ କରାହଉଛି, କିନ୍ତୁ ଅନ୍ୟ ଦିନ ଭକ୍ତି ପାଇଁ ମଙ୍ଗଳାରତି କଲାବେଳକୁ ସେଟା ହଉନି। ଟଙ୍କା ଅର୍ଥ ପାଇବା ପାଇଁ ଯୋଉ ଆଗ୍ରହ ଭକ୍ତିରେ ସେ ପ୍ରଭାବ ସେଇ କଥା, ସେଇଟା ଆଗ୍ରହ ଭକ୍ତିରେ ହଉନି। ଜଡ଼ ଜଗତିକ ସୁଖ ସୁବିଧା ପାଇଁ ଯୋଉ ଆଗ୍ରହ କୃଷ୍ଣ ଭକ୍ତି ପାଇଁ ତାଠୁ ଅଧିକ ଆଗ୍ରହ ରହିବ, ନହେଲେ ତା ନିୟମାଗ୍ରହ ହେଇଯିବ,
ସେ କଥା ଏଠି ପ୍ରପାତ କରୁ କହୁନି ନା ଯେମିତି ଶ୍ରୁତି ସ୍ମୃତି ପ୍ରାଣାଦି ପଞ୍ଚରାତ୍ରି ବିଧି ବିନା ଐକାନ୍ତିକ ହରିଭକ୍ତି ଉତ୍ପାଦ ହେବ କଳ୍ପରେ କୁହାଯାଇଛି। ଅନୁକୂଳ ଚନ୍ଦ୍ର ଯେଉଁମାନେ ଭକ୍ତ ଅଛନ୍ତି ସିଏ ବି ଭୋର 4ଟାରୁ ଉଠିକି ଫୁଲ ତୋଳିକି ଯାଇକି ଠାକୁରଙ୍କୁ ଭୋର ଉଠିକି ପୂଜା କରୁଛନ୍ତି କହୁନାହାନ୍ତି କରୁଛନ୍ତି କିନ୍ତୁ ସେଟା କହନ୍ତି ଐକାନ୍ତିକ ହରିଭକ୍ତି ଭକ୍ତିଟେ ଭକ୍ତି କରୁଛନ୍ତି ଐକାନ୍ତିକ ହରିଭକ୍ତି ପୁରା ଏକାନ୍ତ ଭାବେ କରୁଛନ୍ତି। ସାଇବାବା ମନ୍ଦିରରେ ବି ଭୋର ଶିରିଡ଼ି ଆମେ ଜାଣୁଛନ୍ତି ପ୍ରମାଣ ହଜାର ଅଛନ୍ତି ଶିରିଡ଼ି ସାଇ ମୁଁ ନିନ୍ଦା କରି କୁହନ୍ତୁ ମାନେ ସେ ମାନେ କେତେ କେତେ କମେଣ୍ଟସ ଦୁନିଆରେ ଆସୁଛି କିଏ କୋଉଠୁ ବା ଅନୁପ୍ରାଣିତ ହେଇଥିଲ ସେଟା ନେଇକି ମୁଁ କହୁନି କିନ୍ତୁ କଥା ହଉଛି ଲୋକ ସେଠି ଯାଇକି ଲାଇନ ନେଇ ଦଉଛନ୍ତି ଭକ୍ତି କୃଷ୍ଣ ଭକ୍ତିର କୃଷ୍ଣ ପରମେଶ୍ୱର ଏକଲା ଈଶ୍ୱର କୃଷ୍ଣ ଆସ ଭୃତ୍ୟ ଏଇଟା ନ ଜାଣିକି ସିଦ୍ଧାନ୍ତରେ ସେ ଆଜି ବି ନିୟମାଗ୍ର ଆଜି ଲକ୍ଷ୍ମୀ ମନ୍ଦିର ବି ସେଇ ଭିକାରୀ ଆଜି ଲକ୍ଷ୍ମୀ ମନ୍ଦିର ଲାଇନ ଦେବି କାଲି ଶନି ଗଲେ ଶନି ମନ୍ଦିରରେ ଗୁରୁବାର ଦିନ ଲକ୍ଷ୍ମୀ ମନ୍ଦିରରେ ଶନିବାର ଶନି ମନ୍ଦିରରେ ଆଉ ମଙ୍ଗଳବାର ଦିନ ମଙ୍ଗଳା ମନ୍ଦିର ତାରିଣୀ ମନ୍ଦିରରେ ସେ ସବୁ ଲାଇନ ଦେଇ ଦଉଛନ୍ତି ତାଙ୍କର କଣ ଲାଇନ ମନ୍ଦିର ଆସିକି ଲାଇନ ଦଉଛନ୍ତି କଣ ନାହିଁ ଲୋକ କେତେ ଲୋକ ଆସିବେ ସେଦିନ ପୂଜା କରୁଛନ୍ତି ତାଙ୍କଠୁ କଲେକ୍ସନ କରିବା ପାଇଁ ସେଇଭଳିଆ କଥା ହଉଛି କଣ ଯେ କୋଉ ବିଷୟଟା କହିବାକୁ ଯାଉଥିଲେ ପଳେଇ ଯେ ଯେମିତି ନିଷ୍ଠା ଲକ୍ଷ୍ମୀ ପ୍ରତି ଯେମିତି ନିଷ୍ଠା ରହିଛି ସେମିତି କୃଷ୍ଣ ଭକ୍ତିରେ ଏଇ ଯୋଉ ଐକାନ୍ତିକ ହରିଭକ୍ତି ଉତ୍ପାଦ ସବୁ ସେମାନେ ବି ଚେତନ କରୁଛନ୍ତି ଐକାନ୍ତିକ ହରିଭକ୍ତି ଦେଖଉଛନ୍ତି ପୁରା ଭୋର ଉଠିକି ପୂଜା କରୁଛନ୍ତି ଇଏ କରୁଛନ୍ତି ସିଏ କରୁଛନ୍ତି ଆମ ମନ ତ ଆମ ଦୀକ୍ଷାରେ ବି ନା ଏମିତି ଉଠତେ କରୁଛି ଇଏ କରୁଛି ସିଏ କରୁଛି କିନ୍ତୁ ଶୁକ୍ରବାର ହେଲେ ମାଛ ଖାଉଛି ଶୁକ୍ରବାର ଛାଡି ଦେଇକି ଆଉ ସବୁ ଦିନ ମାଛ ଖାଉଛି ସିଏ ବି ଭୋର ଉଠିକି ପୂଜା କରୁଛି ପୁରା ନିୟମରେ ରହିଛି ନିୟମ ଆଗ୍ରହରେ ରହିଛି କିନ୍ତୁ ଶୁଦ୍ଧ ଧାରା ସେ ଜାଣିନ ତାର ବି ନିଷ୍ଠା ଅଛି କିନ୍ତୁ ସେଇଗୁଡା ଐକାନ୍ତିକ ହରିର ଭକ୍ତି ଐକାନ୍ତିକ ଭାବେ ଭକ୍ତି ଦେଖୁଛି କିନ୍ତୁ ବାସ୍ତବିକ ଏଟା ଭକ୍ତି ନୁହେଁ ବାସ୍ତବିକ ଭକ୍ତି ନୁହେଁ ସେ କଥାଟା ଏଠି କୁହାଯାଉଛି ଯାଇ ଜନସଂଘ ଜନସଂଘରେ କୁହନ୍ତୁ କଣ ଯେଉଁମାନେ କୃଷ୍ଣ ବିମୁଖ ତାଙ୍କ ସଙ୍ଗ ସର୍ବଦା ପରିତ୍ୟଜ୍ୟ କୃଷ୍ଣ ବିମୁଖ ଯେଉଁମାନେ କୃଷ୍ଣ ଭକ୍ତ ନୁହନ୍ତି ତାଙ୍କ ସଙ୍ଗ କରିବା ଏକଦମ ଉଚିତ ନୁହେଁ ଜନସଂଘ ବହୁତ ଲୋକ ସଂଗ୍ରହଣରେ ଯାଇକି ଭକ୍ତି ହବନି ଭକ୍ତି କୋଉଠି ହବ ଭକ୍ତି ଭଗବତ ଭକ୍ତ ସଙ୍ଗରେ ହବ ଯେତେ ପ୍ରଶ୍ନ ଆସିବ ତାହେଲେ ଲୋକ ସଙ୍ଗ କରିବେ ନା କାହା ସଙ୍ଗ କରିବେ ଭକ୍ତ ସଙ୍ଗ କରିବେ ଭକ୍ତ ସଙ୍ଗର ଗହଣକୁ ଯିବେ ଭକ୍ତିଟା ଭକ୍ତ ସଙ୍ଗରୁ ହବ ଭକ୍ତି କେବେ ଜନସଂଘରେ ଯୋଉଠି ଯାଇକି ହେଠି କଳକଳି ଝଗଡ଼ା ହେଲା କୋଉ କୋଉଠି ମାଟି ମାଟି ବସିଛି ଗାଁ ଗଣ୍ଡାରେ ସବୁ ଜାଗା ଯାଇକି କିଛି ଆବଶ୍ୟକ ନାହିଁ ସେ ଲୋକଙ୍କ କଣ ଗଲେ ଯୋଉ ଭଳିଆ ଲୋକ ଥିବେ ସେମାନଙ୍କ ସଂସ୍ପର୍ଶରେ ଆସିଲେ ଆମ ପିଲାମାନେ ଖରାପ ହଉଛନ୍ତି କାହିଁକି ଛୋଟ ଦିନରୁ ତ ଭକ୍ତି କରୁଥିଲେ ଆମ ସାଙ୍ଗରେ ପୁରା କରୁଥିଲେ ଟେନ୍ କ୍ଲାସ ପାସ୍ ପର୍ଯ୍ୟନ୍ତ ସବୁ ପୁରା ଏକଦମ ଘରେ ରହୁଥିଲେ ଏକାଦଶୀ କରୁଛନ୍ତି ଯେତେବେଳେ କଲେଜ ଗଲେ ବାହାର ହଷ୍ଟେଲରୁ ଗଲେ ସେତେବେଳେ ତା ଭକ୍ତିରେ କାହିଁକିନା ସେଇଭଳିଆ ସଙ୍ଗ ପ୍ରଭାବ ତାଙ୍କୁ ମିଳିବ ସେଥିପାଇଁ କହୁଛି ଜନସଂଘସ୍ତ ଗୁରୁ ଆମେ ଭଲ ପରିବେଶ ଯଦି ପାଇବା ଆମକୁ ଭକ୍ତି କରିବାକୁ ଅନୁକୂଳ ହବ ଯଦି ଭଲ ପରିବେଶ ନ ପାଇବା ଭକ୍ତି କେତେ ଅନୁକୂଳ ହବନି ପ୍ରତିକୂଳ ହେଇଯିବ ସେଥିପାଇଁ କୁହାଯାଉଛି ଯେ ଜନସଂଘ ମାନେ ସେ ପ୍ରବାଦ ହଉଛି ଯେମିତି ଅଭକ୍ତ ମାୟାବାଦୀ ସିଦ୍ଧିକାମୀ ଆଉ କହୁଛନ୍ତି ଭକ୍ତଙ୍କ ପୋଷାକ ପରିଧାନ କରି ନିଜର ଅର୍ଥନୈତିକ ସମସ୍ୟାର ସମାଧାନ ବ୍ୟସ୍ତ କର୍ମ ଜ୍ଞାନୀ ଓ ଯୋଗୀ ସମସ୍ତେ ଅବୈଷ୍ଣବ ଭକ୍ତ ବୈଷ୍ଣବ ସଙ୍ଗ କରି ଅବୈଷ୍ଣବ ସଙ୍ଗ ଅବୈଷ୍ଣବ ମୁଖ ଘୃଣା ଅବୈଷ୍ଣବର ମୁହଁରୁ ହରିକଥା ଶୁଣିବେନି ତାଙ୍କ କଥା କଥା ଶୁଣିଲେ ଆମର ମାୟାବାଦୀ ସଙ୍ଗ କହିଲେ ହୟ ଭକ୍ତି ନାଶ ମାୟାବାଦୀର ସଙ୍ଗ କହିଲେ ଭକ୍ତି ନଷ୍ଟ ହେଇଯିବ ସେଥିପାଇଁ ବାରମ୍ବାର କୁହାଯାଇଛି ଏମାନଙ୍କ ସଙ୍ଗ କରିବ ଚୈତନ୍ୟ ମହାପ୍ରଭୁ କଣ କଲେ ନା ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଦିନେ ତାଙ୍କୁ ଯାଇ ସାର୍ବ ପ୍ରତାପ ରୁଦ୍ରଦେବ ପ୍ରତାପ ରୁଦ୍ରଦେବ ପ୍ରାର୍ଥନା କଲେ ସାର୍ବମ ଭଟ୍ଟାଚାର୍ଯ୍ୟଙ୍କ ପାଖରେ ସାର୍ବମ ଭଟ୍ଟାଚାର୍ଯ୍ୟ ତ ମହାନ ଭକ୍ତ ଥିଲେ ଜଗନ୍ନାଥଙ୍କ ପଣ୍ଡା ଥିଲେ ସେ ଚାମ୍ବାସ ପ୍ରତାରୁଦ୍ର ଚାହିଁଲେ ଯେ ରାଜା ପ୍ରତାରୁଦ୍ର ମହାପ୍ରଭୁଙ୍କୁ ଦର୍ଶନ ପାଇବା ପାଇଁ ମହାପ୍ରଭୁଙ୍କ ପାଖରେ ସାର୍ବମ ଭଟ୍ଟାଚାର୍ଯ୍ୟ କହିଲେ ମହାପ୍ରଭୁ କହିଲେ ନା ରାଜା ହଉଛି ବିଷୟ ମୁଁ ବିଷୟକି କେବେ ଦର୍ଶନ ଦେବିନି କାରଣ ରାଜାକୁ ଦେଖିଲେ ରାଜାର କଣ ଥିବ ରାଜକୀୟ ପୋଷାକ ଥିବ ନା ତା ପୋଷାକ ଦେଖିକି ମନୋଭାବ ରାଜା ରାଜକୀୟ ପୋଷାକ ଥିବ ମହାପ୍ରଭୁ ମହାନ ଭକ୍ତ ଭକ୍ତ ସଙ୍ଗ ଭକ୍ତ ପୋଷାକ ପ୍ରତ୍ୟେକର ଆଗ୍ରହ ଏ ରାଜକୀୟ ପୋଷାକ ଯୋଉ ଥିବ ସେଇଥିପାଇଁ ମନ୍ଦିର ମାନେ କୁହାଯାଏ ଭକ୍ତ ସଙ୍ଗକୁ ଭକ୍ତ ଚିତ କରି ଭକ୍ତ ବସ୍ତ୍ର ପିନ୍ଧିକି ଆସିତେ ପଡିବ ମହାପ୍ରଭୁ ସେଇଥିପାଇଁ କହିଲେ ନା ରାଜାକୁ ରାଜକୀୟ ପୋଷାକ ପିନ୍ଧେଇବେ দর্শন দেওয়া উচিত নয়, মনা করে। যেতবে মনা করে কোণ হবে সার্ব ভট্টাচার্য পুঁ কে কে তুমি সমস্ত ভক্ত পাখে টিকি আবেদন কর, সব ভক্ত যদি মিশিকি মহাপ্রভু যেত ভক্ত লে সেতবে পুরী রে তো যদি সমস্ত টিকি প্রার্থনা করতে হব। এভাবে বহু ব্যাকুল হলে দর্শন পাওয়া এই করি 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 পাইলে পুঁ যেতলে নিত্যানন্দ প্রভু পাখে কহিল, কহিলা পরে নিত্যানন্দ প্রভু মহাপ্রভু কহিল কহিল তা পুঁকে পছে দর্শন দেবি তাকে দর্শন দেবে মহাপ্রভু সে রাজা প্রতারুদ তার পুঁকে নিয়ে আসলে প্রতারুদ আইলে তার পুঁকে পুঁ আসলা পুঁ যেতলে আইলে মহাপ্রভু তা আলিঙ্গন দেলে বহুত আশীর্বাদ দেলে বহুত খুশি হয়ে গলা তার পুঁকে মহাপ্রভু তা নিজ বস্ত্র দেলে সে বস্ত্র সান্নিধ্য পাইলে কি প্রতারুদ বহুত খুশি হলে যা মো পুঁকে তো দর্শন দেবে বহুত খুশি হলে তো খুশি হলা পরে প্রতীক্ষা করি থাকি কম করব সেটু সারম ভট্টাচার্য ভক্ত মানে মহাপ্রভু পাইবা পাই নির্দেশ দেবে তেমনি কহিল রথযাত্রা দিন মহাপ্রভু যেত কীর্তন করতে রথ সামনার পড়ছেন কোটি জগন্নাথ বল্লভ উদ্যান সেই জগন্নাথ বল্লভ উদ্যান মহাপ্রভু যাকে শুয়েছে ভক্ত বেশে যাই কম করব তাকে পদস্পর্শ করি গোপী কী থাকা হব সেটি যাই রাজা রাজকীয় বেশে গলি মুহে গোপী গীত গোপী গীত গাইতে গাইতে যেতে মহাপ্রভুঙ্ সান্নিধ্য পাইলে গোপী গীত গাওছেন মহাপ্রভু উঠিকি হা ঘুরি দা হা ঘুরি দা বলে মহাপ্রভু আলিঙ্গন কলে কথা যে পুত্র প্রতাপুত্র মুখ দর্শন করবি রাজমুখ দর্শন করবি বিষয় মুখ হয়ে যাব স্ত্রী মুখ দর্শন করিয়া যা সন্ন্যাসীর রাজা মুখ দর্শন করিয়া সে এয়া কইতে কিন্তু সে তাকে আলিঙ্গন করি হা ঘুরি দা গোপী মানকর হে প্রিয় ভৃত্য বলে কহিকি মহাপ্রভু আলিঙ্গন দেছেন কাহিকি না ভক্ত বেশরে তো সেটাই কোয়া হচ্ছে এইভাবে সঙ্গ দরকার নাই যে সঙ্গে আমার চেতনা বদলে যাব বর্তমান তো স্বাভাবিক বেশভূষা চিন্তাধারা পরিবেশ দেখলে অটোমেটিক চেতনা সমস্ত আমার কলুষিত হয়ে যাব সেটি এইটা কোয়া হচ্ছে এইভাবে অভক্ত মায়াবাদী সেটি কোয়া হচ্ছে কোণ ভক্তিমুক্তি সিদ্ধিকামী সকলে যেতলে ভক্তি মুক্তি সিদ্ধিকামী যেতে জগতের অছেন সকলে অশান্ত কৃষ্ণ ভক্ত নিষ্কাম অতএব শান্ত কাহিকি লোক সাঙ্গকু এই অভক্ত হন্তু মায়াবাদী হন্তু সিদ্ধিকামী হন্তু এমান পাখু কাহিকি দিবা পাই মনা করছন্তি না সমস্তে অশান্ত জগতের সেমান শান্ত নুহন্তি আপন যাহা পাখু যিবে সমাজরে সে অতৃপ্ত অশান্ত কিছু চাহুছি জগতের ভৌতিক সুখ লালসা সমস্তক ভিতরে অছি না অছি কাহিকি কুহাছি ভক্ত সঙ্গ ভক্ত ভক্ত দেখলে কেবল কৃষ্ণ কথার শান্তি পাইবা দরকার কিন্তু ভক্তি মুক্তি সিদ্ধিকামী সকলে অশান্ত সমস্ত অশান্ত কেই শান্তি নাই সমস্ত ভিতরে দুঃখ আছে তাকে সঙ্গ পাইলে সেই সে বি অশান্ত আপন বি অশান্ত আমার জীবনে দরকার কোন কৃষ্ণ ভক্ত নিষ্কাম অতএব শান্ত কৃষ্ণ ভক্ত কাহিকি শান্ত কৃষ্ণ ভক্ত কাহিকি এত প্রফুল্ল কাহিকি এত প্রসন্ন কাহিকি এত আনন্দিত না নিষ্কাম তার কিছু কামনা নেই কেবল কামনা আমার জীবনে কৃষ্ণ সেবা তো আমি ভক্ত সঙ্গে এইপাই মহাপ্রভু এইপাই কৌছি এই প্রভুস্বামী যে না সে সঙ্গ করিয়া যে অশান্ত যার ভূতি জগতের সুখ আবশ্যক পাইবার কামনা বহুত অছি সে সঙ্গ করিয়া উচিত সেপি সঙ্গটা কুহতি এ সংসারে কোণ সঙ্গ যেতলে তো তাহলে প্রশ্ন প্রভু বা তাৎপর্য কৌছেন তাহলে আমার কোণ হব যে এটি এটি কুহা হচ্ছে যে যেমিতি সঙ্গ তো নিহতি আমি কিছু না কাহ না কাহ সঙ্গ করি তাহলে আমি প্রচার করিবানি তাহলে জনসংঘকে যদি যা লোক সমাজকে যা তাহলে তো নিহা প্রচার করতে হলে কোণ অন্য লোক পাখু ন গেলে কেমি আমরা তা কৃষ্ণ কথা কহবে বুঝেবে কিন্তু ভক্ত হওয়া কেন কেমি লোক ভক্ত হব কৃষ্ণ আড়ু লোকঙ্কর মন কেমি আসব না আসিয়া পাই তা তা পাখু যা পড়ব তো সেই কথা গুরু মহারাজ কোথায় ঠিক কবাডি খেল ভাই সঙ্গ নবা পাই যা নি সঙ্গ দবা পাই যা সঙ্গ নবা নেই সঙ্গ দবা কবাডি যে খেল কবাডি কবাডি কই 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 যে তো জীব তা কোন পাই যাব তুমি মতো আস কুন্ডা বলে কই দে যাব মতো ধরিকি রখ বলে কইবাকে যাব কি না কেমিতি তাকে ছুঁই দেখি বা যেমিতি লোক ওইটা ভুইটা মার দেখি টচ করি সে আসি গাল ছুঁই তার একটু পড়ে আসবে নহলে মরিব সে যেমিতি গুরু মহারাজ ঠিক সে কথা যেমন আসে গুরু মহারাজ কুহতি কবাডি খেলা ভাইয়া লোক পাখি যাওয়া পড়ব
କପାଳୀ ରାହା ଧରି ଧରି ଭଗବାନଙ୍କ ନାମ କରି 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 କାରଣ ବିଷୟର ସଙ୍ଗ ତାଙ୍କ ସାଙ୍ଗ ସଙ୍ଗରେ ରହିବା ପାଇଁ ଯିବନି, ତାଙ୍କୁ କିଛି ସମୟ ସଙ୍ଗ ଦବା ଯେମିତି ତାଙ୍କର ମାନେ କଳିଦାସ ସଙ୍ଗକୁ ତ୍ୟାଗ କରି ସେମାନେ ଭକ୍ତି ସଙ୍ଗ ପାଆନ୍ତି, ସେତିକି ସମୟ ପାଇଁ ଯିବା, ରାହା ଯେମିତି ନ ଛାଡ଼ିବା, ସେତିକି କେବଳ କୃଷ୍ଣଙ୍କ ନାମ କୃଷ୍ଣଙ୍କୁ ପ୍ରାର୍ଥନା କରିକି ଯିବା, ବିଷୟ ସଙ୍ଗକୁ ଯେମିତି ଆମେ ତା ସଙ୍ଗ ନବାନି ସଙ୍ଗ ଦବା ପାଇଁ ଯିବା, ଏଇଟା ବୁଝିବା ଦରକାର, ନହେଲେ ଆମ ଜୀବନ ହେଇଯାଏ କଣ ଆମେ ଯାଇଯିବା ଖସିଯିବା। ବିଷୟ ସଙ୍ଗ ଏଠି କେଠି ମନା କରୁଛି ବି ଜନ ସମସ୍ତଙ୍କ ସଙ୍ଗ ଲାଭ କରିବା ପାଇଁ ଉଚିତ ନୁହେଁ, ସେ କଥା ଏଠି କୁହାଯାଉଛି। ତ ତାପରେ ହଉଛି କାହିଁକି ନା ଜନସଂଘ କେତେ ସଙ୍ଘ ଅଛି ନା, ଅଛି ନାଇଁ ଏ ଆସୋସିଏସନ ବଣିକ ସଂଘ ଅଛି, ଟ୍ରକ ଆସୋସିଏସନ ଅଛି, ବସ୍ ଆସୋସିଏସନ ଅଛି, କେତେ ସଂଘ ଅଛି ସଂସାର। ତ ଯୋଉ ସଂଘକୁ ଯିବ ସେଇଭଳିଆ ଆମେ ହେଇଯିବ, ଆମ ଉଜ୍ଜଳ ବ୍ରହ୍ମକୁ ଯିବ ଯଦି ପୁରା ତାଙ୍କର ଯେତେ ସବୁ ସୁନା ଗଣାର କାର୍ଯ୍ୟ କାର୍ଯ୍ୟକ୍ରମ ସବୁ ଶିଖିବେ ତାଙ୍କ ପାଖରେ, ତାଙ୍କ ପାଖକୁ ଗଲେ ସେମିତି ଭକ୍ତ ସଂଘ ପାଖକୁ ଗଲେ ଭକ୍ତି ସଂଘ ଭକ୍ତ ସଂଘର ସ୍ଥାନିତ ପାଇବେ। ଯାଇ ହଉ ଏବେ ହଉଛି ଲୌଲ୍ୟଂଶ, ଲୌଲ୍ୟଂଶ ମାନେ ଲୋଭ, ଲୋଭ ଅଛି ନା ଆପଣମାନଙ୍କର, ମୋର ପୁରା ଏତେ ଲୋଭ ମୋର କେତେବେଳେ କାହାରୁ ପାଇଲେ କୋଉଠୁ ନେଇଯାଏ ସାମ୍ନା, ମୁଁ ଆଉ କଣ ନିଏ ନିଏ ଯାହାର ଚାବି କାଟି ଯାଇ ମୁଁ ପକେଟରେ ପୁରେଇ ଦେବି, ସବୁବେଳେ ଯେତେବେଳେ କାହାର ଚାବି କାଟି ବଜିବ ପ୍ରଭୁଙ୍କ ପକେଟରେ ଥିବ, ମୁଁ ଏତେ ଲୋଭ ଚୋର ଯେ ମୋର ସ୍ୱଭାବ କଣ ଅଛି କଣ ଯେ ପାପର ବାପ କିଏ ଜାଣିଲୁ, ପାପର ବାପ କିଏ କହିଲେ ଲୋଭ। ଥରେ ମୁଁ କହୁଥିଲି ନା ଗୋଟେ କାହାଣୀ ଏଠି କହିଥିଲି, ଥରେ ଜଣେ ସ୍ତ୍ରୀ ଲୋକ ଜଣେ ତାଙ୍କ ଜୀବନ ସାରା ସେ ବେଶ୍ୟାବୃତ୍ତି କରନ୍ତି, ଦିନେ ଚାହିଁଲେ ଯେ ମୋ ଜୀବନରେ ତ ଏତେ ଅପକର୍ମ କରିକି ଜୀବନ ବିତେଇଲି, ମୋ ଭାଗ୍ୟ ଅନୁସାରେ ଯାହା ଥିଲା ମନରେ ଭାବିଲା ମୁଁ କିଛି ସାଧୁ ସେବା କଲେ ଜୀବନରେ କଣ ହବ ମୋର କିଛି କଲ୍ୟାଣ ହବ, ଠିକ ଏଇଭଳିଆ ପୁଣ୍ୟ ତିଥିରେ ମାର୍ଗଶୀର ମାସ କି କାର୍ତ୍ତିକ ମାସ ଥାଏ ଯାଇକି ଜଣେ ବ୍ରାହ୍ମଣକୁ ନିମନ୍ତ୍ରଣ କଲେ, ଆଜ୍ଞା ଟିକେ ଆସିକି ଯଦି ମୋ ଘରେ ଟିକେ ପାଦ ପକାନ୍ତେ, ମୋ ଘରୁ ଟିକେ ବି ଜଳପାନ ଯଦି କରନ୍ତେ ତାହେଲେ କଣ ମୋର କଲ୍ୟାଣ ହୁଅନ୍ତା, ମୁଁ ଯଦି ମଙ୍ଗଳ ହୁଅନ୍ତି ଆପଣ ପାଖରୁ ଦିମୁଖ ଦ୍ୱିପଦ ହରି କଥା ଶୁଣିକି ମୋର କଲ୍ୟାଣ ହୁଅନ୍ତା, ବହୁତ ରିକ୍ୱେଷ୍ଟ କରେ କରିକି କଣ କଲେ ଇଏ କଲେ ମୋର ସମୟ କାମ ଦାମ ବହୁତ ଅଛି, କୋଉଠୁ ସମୟ ପାଇବି ନ ପାଇବି, ବହୁତ ପୂଜା ପାଠ ଅଛି, ପାଞ୍ଚଶହ ଟଙ୍କା ଦକ୍ଷିଣା ଦିଆଗଲା, ପ୍ରାର୍ଥନା ଆପଣ ଏଇଦିନ ନିହାତି ଯିବେ, ତ ଇଏ କହିଲେ ହଁ ଠିକ ଅଛି ରାଜି ହେଲେ ବ୍ରାହ୍ମଣ କହିଲେ ଦିନ ଯେଉଁ ଦିନ ଧାର୍ଯ୍ୟ ଥିଲା ସେଦିନ ଯାଇକି କହିଲେ ତୋ କରେ ମୁଁ ରୋଷେଇବାସ କିଛି କରିବିନି, ଯାହା କୋଉ ଯେତେବେଳେ କି ଜଳ ଟିକେ ପାଣି ପିଇକି ଆସିବି, କହିଲେ ଦେଖନ୍ତୁ ଆଜ୍ଞା ଆସୁଛନ୍ତି କିଛି ଗୋଟେ କିଛି ଗୋଟେ ପାନ କରିକି ଯାଆନ୍ତୁ, କିଛି ଗୋଟେ ଗ୍ରହଣ କରିକି ଯାଆନ୍ତୁ, ଆପଣ ରିକ୍ୱେଷ୍ଟ କରୁଛି ଆସୁନି ମୋ ପାଦ ମୋ ପାଦ ପଡ଼ୁଛି ଯେତେବେଳେ ମୋ ଭଳିଆ କୁଟୀରରେ, ମୁଁ ଆଜି ଧନ୍ୟ ହେଇଗଲି ପବିତ୍ର ହେଇଗଲି ଜୀବନ ମୋର ବ୍ରାହ୍ମଣ ସାନ୍ନିଧ୍ୟ ପାଇକି, ତ ଆପଣ ଗୋଟେ କାମ କରନ୍ତୁ କିଛି ଗୋଟେ ଗ୍ରହଣ କରିକି ଯାଅ ନା, ତାହେଲେ ଗୋଟେ କାମ କର ଜଳ ବା ଜଳଖିଆ କଣ ଟିକେ ଦିଅ ବ୍ରାହ୍ମଣ ମାନେ ଆଉ କିଛି ଖାଇବେ, ଅନୁରୋଧ ଶୁଣନ୍ତୁ ଆଉ ପାଞ୍ଚଶହ ଟଙ୍କା ଦେଲା ପ୍ରଣାମ ନେଲା, ଆଜ୍ଞା ମୋ ଜୀବନ ଧନ୍ୟ ମୁଁ ଚାହୁଁଛି ଭଲ ହବା ପାଇଁ ଆପଣ ଟିକେ ମୋ ଅନୁଗ୍ରହ ଶୁଣନ୍ତୁ, ମୁଁ କିଛି ଗୋଟେ ବନେଇ ଦଉଛି, ବହୁତ ଆକୁଳ ହିଁ କହିଲା କିଛି ଗୋଟେ ବନେଇ ଦଉଛି ଟିକେ ହାତରୁ ଗ୍ରହଣ କର, ଟିକେ ତ ଯଦି ଏତେ ଶ୍ରଦ୍ଧା ଅଛି ତାହେଲେ ତ ଇଏ କଣ କଲା ନା ବନେଇଲା ରୋଷେଇବାସ କଲି, କହିକି କଣ କଲା ନା ଯେତେବେଳେ ଆମ ଭୋଜନ ପାଇଁ ଡାକିକି ବସିଲା କହିଲା ଆଜ୍ଞା ଗ୍ରହଣ କରନ୍ତୁ, ବାଡ଼ି ଗୁଡ଼ାକି ଦେଲା ନେଇ କହିଲା ଯେତେବେଳେ ସେ ବସିଲେ ଗ୍ରହଣ କରିବା ପାଇଁ ଇଏ ପ୍ରାର୍ଥନା କଲା ଆଜ୍ଞା ମୋ ଜୀବନ କେତେ ଜୀବନ ମୋ ଜୀବନରେ ତ କାହାର ସେବା କରିନି, ଏଭଳିଆ ସ୍ତ୍ରୀ ଶରୀରଟା ନା ସ୍ୱାମୀ ସେବା ନା ସ୍ୱାମୀ ପତିତା ହେଇକି ଜୀବନରେ ବିତେଇଲି ନା ପିଲା ଛୁଆର ଜୀବନ ବିତେଇଲି ନା କୌଣସି ସୁଖ ପାଇନି, ଆଜି ଆପଣଙ୍କୁ ପାଇଛି ମୋ ଗୁରୁତୁଲ୍ୟ ଜୀବନ, ଆପଣ ଯଦି ମୁଁ ଆପଣଙ୍କର ଟିକେ ସେବା କରନ୍ତି କରନ୍ତି ତାହେଲେ ଖୁସି ହୁଅନ୍ତା, ମୁଁ ଟିକେ ପ୍ରସାଦ ଆପଣଙ୍କୁ ଦଉଛି ଆଜିଠୁ ମୋର ଧର୍ମ କର୍ମର ସମୟ ହେଲେ ମୋର ତ ମୁଁ ଆପଣ ସେବା କରିବା ପାଇଁ ଯାଉଛି, ତ ଟିକେ ଗ୍ରହଣ କରନ୍ତୁ ମୁଁ ହାତରେ ଆପଣଙ୍କୁ ଖୁଆଇଦେବି ଆପଣ ଖାଆନ୍ତୁ, ଯେତେବେଳେ କହିଲେ ଇଏ ବ୍ରାହ୍ମଣକୁ ମନା କଲେ ଆଜ୍ଞା ମୁଁ କହିଲି ଆଜ୍ଞା କଥା ଶୁଣନ୍ତୁ ଟିକେ ମୁଁ ଅନୁରୋଧ ରଖନ୍ତୁ ଦିଟା ପାଞ୍ଚଶହ ଟଙ୍କା
ଟିକେ କଥା ଶୁଣନ୍ତୁ ଗ୍ରହଣ କରୁ ଠିକ ଅଛି, ଏତେ ଶ୍ରଦ୍ଧା ତୁମର ତୁ କଣ ସେ ଖୋଇ ଦିଅ ଖାଇଦେବା ସୁବିଧା କଣ, ଇଏ ଖାଇଦେବେ ଇଏ ତେବେ ଖାଇତେ ଦେବେ ଉଠେଇଲେ ଖାଇଦେବି ଯେ ଖାଇତେ ନଦେବି ତାହେଲେ ଗୋଟେ ଚଟକଣା ମାରିଲ ସେ ସ୍ତ୍ରୀଟା ସେ ବ୍ରାହ୍ମଣ ଗାଲରେ ଧୋ ବି ଗୋଟେ ଚଟକଣା ମାରିଲ କୋଉ ସ୍ଥିତିକି ଚାଲିଗଲେ ଆପଣ ପ୍ରଶ୍ନଟା ଥିଲା ପାପର ବାପ କିଏ, ଇଏ କାହିଁକି ଖାଇଲା ତା ଘରକୁ ଯିବା କଥା ନୁହେଁ ନିମନ୍ତ୍ରଣ ଥିଲା ପାଞ୍ଚଶହ ଟଙ୍କା ପାଇଁ ଖାଇବ ନଥାନ୍ତା ତା ଘରେ ରାଜି ହେଇଗଲା ପାଞ୍ଚଶହ ଟଙ୍କା ପାଇଁ, ଆଜି ତା ହାତରୁ ଖୋଇ ନେଉଛି ଗୋଟେ ପତିତା ସ୍ତ୍ରୀ କଣ ଭାଇ ଡବଲ ପାଞ୍ଚଶହ ଟଙ୍କା ପାଇଁ ବୁଝିପାରୁଛନ୍ତି ତ ଅର୍ଥର ଲୋଭ ମଣିଷ ଜୀବନରେ କୋଉଠୁ ଲୋକ ଏତେ ଏତେ ବଡ 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 ଲୋକ ସସ୍ପେଣ୍ଡ ହଉଛନ୍ତି ଏତେ ବଡ ବଡ ଦେଶର ରାଜା ନେତାମାନଙ୍କ ହଜାର ଦୋ ନୁହଁ ପଇସା ଅର୍ଥ ଲୋଭ ନାହିଁ ସେଥିପାଇଁ ଲୌଲ୍ୟ ଜଗତରେ ଲୋଭ ମଣିଷକୁ କୋଉଠୁ ନେଇ କୋଉଠି ପହଞ୍ଚେଇବେ ଏତେ ନିମ୍ନ ଗତି ଏତେ ନିମ୍ନ ସ୍ତରକୁ ନେଇଯାଏ ତ ହିସାବ ଖୋଜିକି ମିଳିବ ସେଥି ଜୀବନରେ ଲୋଭ ଏତେ ଖରାପ ଜୀବନରେ ଆମର ଆଧ୍ୟାତ୍ମିକ ଜୀବନରେ ବହୁତ ଖରାପ ଆମର ଲୋଭ ସେଥି ଲୋଭ କଣ ପାଇଁ କରୁଛି ମଣିଷ ଲୋଭ କଣ ପାଇଁ କରୁଛି ମଣିଷର ଏତେ ଲୋଭ କଣ ପାଇଁ ଲୋଭଟା ଯିବ କି ଜୀବନ ସେଠି କାଲି କହୁଥିଲି ଲୋଭଟା କଣ ପାଇଁ ହବା ଦରକାର ଭକ୍ତ ସଙ୍ଗରେ କୃଷ୍ଣ କଥା ଶ୍ରବଣ ପାଇଁ ଲୋଭ ସାଧୁ ସଙ୍ଗ ହରି କଥା ଭକ୍ତିର ଠାକୁର ଲେଖୁଛନ୍ତି ସାଧୁ ସଙ୍ଗରେ ହରି କଥା ପାଇଁ ଲୋଭ ଜାଗିବ ଆଜି ଭଲ ଭଲ କଣ ସିରିଏଲ ଆସିଛି ଟିଭିରେ ଦେଖିବା ପାଇଁ ଟାଇମ ହେଇଯାଉଛି କେମିତି ଆଜିଟା ଶୀଘ୍ର ସାରିକି ସିରିଏଲଟା ଦେଖିବେ ଆପଣମାନେ ଦେଖୁନାହାନ୍ତି ଯେମିତି ଜାଗତିକ ଲୋକଙ୍କର ଚିନ୍ତାଧାରା ଠିକ ସେଇଭଳିଆ ଆମର ଲୋଭଟା ସେଇଥିରେ ରହିବା ଦରକାର ଏଠି ପ୍ରଭାବ କରୁଛନ୍ତି ଯେ ଲୋଲେଶ୍ୱର ଏଇଠି ଗୋଟେ ଉଦାହରଣ ପ୍ରପାତ ଇଏରେ କହୁଛନ୍ତି କାତାୟନୀ ସଂହିତାରେ କୁହାଯାଇଛି ଯେ ଜ୍ୱଳନ୍ତ ଅଗ୍ନିରେ ଲୁହା ପଞ୍ଜୁରୀରେ ରହିବା ବରଂ ଭଲ କିନ୍ତୁ କୃଷ୍ଣ ବିଦ୍ୱେଷୀ ଅଭକ୍ତଙ୍କ ସଙ୍ଗ କରିବା ଉଚିତ ନୁହେଁ ସେମିତି ବିଷ୍ଣୁ ରହସ୍ୟରେ କୁହାଯାଇଛି ବିଷୟ ବାସନା ଦ୍ୱାରା ପ୍ରଭାବିତ ହୋଇ ନାନା ଦେବାଦେବୀଙ୍କ ଉପାସନା ଉପାସକ ମାନଙ୍କ ସଙ୍ଗେ ବାସ କରିବା ଠାରୁ ସର୍ପ ବ୍ୟାଘ୍ର ଅଥବା କୁମ୍ଭୀରଙ୍କୁ ଆଲିଙ୍ଗନ କରିବା ଅନେକ ଭଲ ବୁଝିବାଳୀ କୋଳା କଥା କହୁଛି ଶାସ୍ତ୍ରରେ କୁହାଯାଉଛି କାତ୍ୟାୟନୀ ସଂହିତାରେ କୁହାଯାଉଛି ଜ୍ୱଳନ୍ତ ଅଗ୍ନିରେ ଜଳିଥିବା ଲୁହା ପଞ୍ଜୁରୀ ରହିବା ଭଲ ଭଲ ବରଂ ଭଲ କିନ୍ତୁ କୃଷ୍ଣ ବିଦ୍ୱେଷୀ ଜଣେ କୃଷ୍ଣ ବିଦ୍ୱେଷୀ କୃଷ୍ଣ ଅଭକ୍ତ ଜଣେ କୃଷ୍ଣଙ୍କୁ ଜଣେ ନିନ୍ଦା କରେ ତାଙ୍କ ସାଙ୍ଗରେ ରହିବା ଭଲ ନୁହେଁ ଲୁହା ଜ୍ୱଳନ୍ତ ଲୁହା ପିଞ୍ଜୁରୀ ଭିତରେ ରହିବା ବରଂ ଭଲ ଇଏ ଭିତରେ ରହିଯାଉଛି ଆଉ ଗୋଟେ ଏଠି କଣ କହିଲେ ନା ଏଟା କୋଉ ଶାସ୍ତ୍ରରେ କୁହାଯାଇଛି ନା ବିଷ୍ଣୁ ରହସ୍ୟ ଶାସ୍ତ୍ରରେ କୁହାଯାଇଛି ଯେ ବାସନା ଦ୍ୱାରା ପ୍ରଭାବିତ ହୋଇ ନାନା ଦେବାଦେବୀ ଉପାସକ ମାନଙ୍କ ସଙ୍ଗରେ ବାସ କରିବା ଠାରୁ ସାପ ବାଘ ଓ କୁମ୍ଭୀରକୁ ଆଲିଙ୍ଗନ କରିକି ରହିବା ବରଂ ଭଲ ଯେଉଁମାନେ ଦେବାଦେବୀ ଉପାସନା କରୁଛନ୍ତି ଯୋଉ ଉପାସକ ମାନେ ଦେବାଦେବୀ ଉପାସନା କରୁଛନ୍ତି ଯେଉଁମାନେ ଦେବାଦେବୀ ପୂଜା କରୁଛନ୍ତି ଯେଉଁମାନେ ଦେବାଦେବୀଙ୍କୁ ଶିବ ବଡ଼ ବ୍ରହ୍ମା ବଡ଼ ଦୁର୍ଗା ବଡ଼ କାଳୀ ବଡ଼ ଇଏ ବଡ଼ ସିଏ ବଡ଼ ଏଇ ଯୋଉ ସିଦ୍ଧାନ୍ତ ଯେଉଁମାନେ ଜାଣିଛନ୍ତି ଭଗବତ ବିଷ୍ଣୁ ବ୍ରାହ୍ମଣ ମାନେ ହଉଛନ୍ତି ବ୍ରହ୍ମକୁ ଯିଏ ଜାଣିଥିବେ ବ୍ରାହ୍ମଣ ବ୍ରହ୍ମ ମାନେ ସ୍ୱୟଂ ଭଗବାନ ପରମ ବ୍ରହ୍ମକୁ ଯିଏ ଜାଣିଛନ୍ତି ତାଙ୍କୁ ନ ଜାଣିକି ଦେବାଦେବୀଙ୍କୁ ଜାଣିଛନ୍ତି ଯୋଉଭଳି ଯୋଉ ସଂଘ ଯୋଉ ବ୍ରାହ୍ମଣ ମାନଙ୍କ ସଂଘ ଠାରୁ କୁହାଯାଉଛି ମାନେ ସାପ ବାଘ କୁମ୍ଭୀର କୁମାରଙ୍କୁ ଆଲିଙ୍ଗନ କରିକି ରହିବା ଭଲ ସେମାନଙ୍କ ପାଖକୁ ଯିବା ଭଲ ଶାସ୍ତ୍ରରେ କୁହାଯିବ ଚିନ୍ତା କରନ୍ତୁ ଆପଣ ଥରେ ଯାଆନ୍ତୁ ଦେଖିବେ କେତେ ଯୁକ୍ତି ବିତର୍କ ସେ କୃଷ୍ଣ କିଏ ଗୀତା କିଏ କେତେ ଅବାନ୍ତର ଯୁକ୍ତି ସଂସାର କରୁଛନ୍ତି ନା କେତେ କେତେ ସଂସ୍ଥା ତ ଏଇମାନଙ୍କ ଉପଯୁକ୍ତ ସେଠି କୁହାଯାଇଛି ଶାସ୍ତ୍ରରେ ଯଦି ସେମାନଙ୍କ ପାଖରେ ଯାଇକି କୃଷ୍ଣ ବିରୋଧୀ ଭକ୍ତ ବିରୋଧୀ କଥା ଶୁଣିବେ ଯଦି ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇପାରିବେ ତାଙ୍କୁ ଯଦି ଯୁକ୍ତିରେ ପରାସ୍ତ ନ କରିପାରିବେ କୃଷ୍ଣ ଭକ୍ତିର ସିଦ୍ଧାନ୍ତ ଯଦି ସ୍ଥାପନ ନ କରିବେ ସଙ୍ଗେ ସଙ୍ଗେ ଦୂରରେ ଆସିବ ନ ତାଙ୍କୁ ଦେଖିକି ସାଙ୍ଗେ ସାଙ୍ଗେ ଆସିକି ସ୍ନାନ କରିବେ ତାଙ୍କ ସାଙ୍ଗରେ ରହିଯାଉଛି ନହେଲେ ତର୍କ ଦ୍ୱାରା ତାଙ୍କ ଜୀବନ ଛେଦନ କରିବେ ନହେଲେ ଆସିକି କଣ କରିବେ ଆତ୍ମହତ୍ୟା କରିବେ ନିଆଁରେ ଝାସ ଦେବା ଭଲ ଯଦି ତାଙ୍କ ସାଙ୍ଗରେ ରହିବେ ଭକ୍ତି ନଷ୍ଟ ହେଇଯିବ ନା କୃଷ୍ଣଙ୍କ ପ୍ରତି କେତେ କେତେ ଲୋକ ଜଗତରେ ପତନ ହେଇଯାଇଛି ହଜାର ହଜାର ଲୋକ ଜଗତରେ ମାୟାଗ୍ରସ୍ତ ହେଇ ଭକ୍ତିକୁ ଛାଡ଼ି ଦେଇଥିଲେ ବରଂ ସାପ ବାଘ କୁମ୍ଭୀର ଖାଇଲେ ଭଲ
ଗୋଟିଏ ଜନ୍ମ ମୃତ୍ୟୁ ହବ, କିନ୍ତୁ ସେମାନଙ୍କ ସାଙ୍ଗରେ କୃଷ୍ଣ ବିଦ୍ୱେଷୀ ହେଇଯିବେ, ଏଟା ହଉଛି ଜନ୍ମ ଜନ୍ମାନ୍ତର ପାଇଁ କୃଷ୍ଣଙ୍କ ଭକ୍ତଙ୍କ ଚରଣରେ ଅପରାଧ ହେଇଯିବ। ସେଥିପାଇଁ କହିବା ଉଚିତ ନୁହଁ, କେତେ କଡା କଥା କହିଛନ୍ତି। ଆଉ ଏ ଲୋଭ କଥାରେ ପ୍ରପାତ କରୁନି, ଯୋଗ ସିଦ୍ଧି ଦ୍ୱାରା ମନର ସମ୍ପ୍ରସାରଣ ବ୍ରହ୍ମଲୀନ ହେବା ଓ ଅନ୍ୟ କୌଣସି ବଡ ଯୋଗ ସିଦ୍ଧି, ଲୋଭ ଲୋକଙ୍କର ଥାଏ ସଂସାରେ, ଏତେ ବଡ ସିଦ୍ଧି ଲାଭ କରିବି, ଏହା ବି ସେୟା ବି ଲୋକ ଏଇଭଳିଆ ଲୋକ ସିଦ୍ଧି ବାବା ବଡ ବଡ ବାବା ସିଦ୍ଧିଙ୍କ ପାଖକୁ ବି ଯାଉଛି ନାହିଁ। ଲୋକଙ୍କର ଭାବନା ଥାଏ ନା, ଏ କେତେ ବଡ ସିଦ୍ଧି ବାବାରେ ବାବା, ତା ପାଖକୁ ଯାଇଥିଲି, କେତେ କଥା ବୁଝିଥିଲି, ସିଏ ଏତେ ବଡ ସିଦ୍ଧି ଜାଣିଛି। ଲୋକଙ୍କର ସ୍ଥିତି କଣ, ଏ କୃଷ୍ଣ କଣ ଦେବେ, ସେ ବାବା ତ ଏତେ କିଛି ଦଉଛନ୍ତି, ଏହା ଭାବନା ଆସେ ନା କୃଷ୍ଣ ପ୍ରତି। ମୁଁ ଏତେ ଦିନ ହରିକୃଷ୍ଣ ଜପ କଲି, ମୋର ହେଲାନି, ସେ ବାବାଙ୍କ ପାଖକୁ ଯାଇଥିଲି, ବାବା ମୋତେ ଏହା ଦେଇଥିଲେ, ଏଟା ବି କୃଷ୍ଣଙ୍କ ଚରଣର ଅପରାଧ। କୃଷ୍ଣ ଏସବୁ ଜିନିଷ ଦିଅନ୍ତିନି, ତ କୃଷ୍ଣଙ୍କ ମହାପ୍ରଭୁ କଣ କହୁଛନ୍ତି, ଯେ ମହାପ୍ରଭୁ କହୁଛନ୍ତି ଯେ ଏଇ ମୂର୍ଖେ ବିଷୟ କେନ ଦେବ ସୂଚନା ମିତ ଦିଆ ବିଷୟ ବୋଲା ହେବ, ଯେ ଏ ମୂର୍ଖ ଇଏ ଜାଣିନି କୃଷ୍ଣ ଭକ୍ତିର ମହତ୍ଵ, ମାନେ ବିଷୟ ବୁଝୁ ମତେ, କିନ୍ତୁ ମୁଁ ତାକୁ ବିଷୟ କାହିଁକି ଦେବି, ମୁଁ ବିଷୟ ନ ଦେଇକି ସ୍ୱଚରଣାମୃତ ଦିଆ ବିଷୟ ଭୁଲା ହେବ। ମହାପ୍ରଭୁ ଯେ ମାକୁ ବିଷୟକୁ ଭୁଲେଇବି, ସ୍ୱଚରଣାମୃତ ଦେଇକି ଭକ୍ତି ଦେଇକି ମାକୁ ବିଷୟକୁ ଭୁଲେଇବି, କିନ୍ତୁ ଆମେ ଯଦି ବିଷୟ ଲାଳସା କରିକି ଭଗବାନ କୃଷ୍ଣଙ୍କ ପାଖକୁ ଆସେ, ଆମ ସଫଳ କୃଷ୍ଣ ଦିଅନ୍ତିନି ଏସବୁ, ଆମେ ଆମେ ବିଜ୍ଞ ଏଇ ମୂର୍ଖେ ବିଷୟ କେନେ ଦେବ, ମୁଁ ବିଜ୍ଞ ମୁଁ ଜାଣିଛି ଆକୁ ଦେବାଦେବୀ ଉପାସକ ଦେବାଦେବୀ ମାନେ କଣ କରନ୍ତି, ବିଷୟ ଦିଅନ୍ତି, କିନ୍ତୁ ଭଗବାନ କେବେ କାହାକୁ ବିଷୟ ଦିଅନ୍ତି, ଭଗବାନ ସମସ୍ତଙ୍କୁ ଭକ୍ତି ଦିଅନ୍ତି। ସେଇଥିପାଇଁ କଥା କୁହାଯାଉଛି, ଏଠି କହୁଛନ୍ତି କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତ ଦେଶୀ ଜନେ ଲୋଭ ସାଧୁ ସଙ୍ଗେ ହରି କଥା। କାମ ହେଲା କାଲି କହିଥିଲି କୃଷ୍ଣ କର୍ମାର୍ପଣେ, ଆଉ କ୍ରୋଧ ହଉଛି ଭକ୍ତ ବିଦ୍ୱେଷୀ ପାଇଁ, ଲୋଭ ହଉଛି ସାଧୁ ସଙ୍ଗରେ ହରି କଥା, ମୋହ କହୁଛି ଇଷ୍ଟ ଇଷ୍ଟ ଲାଭ ବି ନୁହେଁ, ମୋହ ରହିବା ଦରକାର, ମୋ ଇଷ୍ଟ ଭଗବାନଙ୍କୁ କେମିତି ପାଇବି, ଆଉ କଣ ମଦ କୃଷ୍ଣ ଗୁଣ ଗାନ, କୃଷ୍ଣଙ୍କ ନାମ ଗାନ, କୃଷ୍ଣଙ୍କର ଗୁଣ ଗାନରେ କୃଷ୍ଣଙ୍କ ସ୍ତୁତି ଗାନ, କୃଷ୍ଣଙ୍କ ନାମ ଜପରେ ଏଇଟା ରହିବା ଦରକାର, ମଦ ନିଯୁକ୍ତ କରିବେ ଯଥା ସର୍ବଦା ଇଦା ଯେମିତି ଯୁକ୍ତ ନୁହେଁ। ସେଥିପାଇଁ ତେଣୁ ବୁଦ୍ଧିମାନ ଲୋକ ବିବେକୀ ମାନେ କଣ କରିବା ଦରକାର, କୃଷ୍ଣ ନା କୃଷ୍ଣ ଭକ୍ତିରେ କେମିତି ଅଧିକତର ଆଗ୍ରହ ହବ, କେମିତି ଦ୍ରୁତ ତାଙ୍କର ଭକ୍ତିରେ ଡେଭଲପ୍ ହବ, ସେଥିପାଇଁ ଏଇ ଛଅଟା ଆମ ଯୋଉ ଭକ୍ତିରେ ବିନାଶ କରୁଛି ଏଟା ଛାଡ଼ିବା, ଯେହେତୁ ସମୟ ହେଇଛି ତୁଳସୀ ହାତରେ ଖାଲି ଗୋଟେ ଛୋଟ କଥା କହୁଛି, ଜଣେ ଆଗରୁ କହିଦେଲେ ଧରେ କଥା ରିମାଇଣ୍ଡ କରୁଛି ଆପଣମାନଙ୍କୁ, ଜଣେ ଲୋକ ଥିଲେ ତ ତାକୁ ଲୋକମାନେ ଦେଇଥିଲେ ତା ନାଁ ଦାନଚାନ୍ଦ ଦାନଚନ୍ଦ୍ର, ବୁଝିପାରୁଛନ୍ତି ନା କଣ ଦେଇଥିଲେ ନା ଦାନଚନ୍ଦ୍ର, ତ କାହିଁକି ନାଁ ଦେଇଥିଲେ ଲୋକ ଉପହାସରେ ଥଟାର ତା ନାଁ ଦେଇଥିଲେ ଦାନଚନ୍ଦ୍ର, କିନ୍ତୁ ଲୋକଟା ଥିଲା ବହୁତ କୃପଣ, କାହାକୁ କିଛି କୁହେନି, ଟଙ୍କାଟେ ପଇସା ସେ ଖର୍ଚ୍ଚ କରେ, ସେଥିପାଇଁ କ୍ରିଟିସାଇଜ୍ କରି ଲୋକ ତା ନାଁ ଦାନଚନ୍ଦ୍ର, ଏ ଦାନଚନ୍ଦ୍ର ଗଲାବେଳେ ଦାନରେ ଏକଦମ ଚନ୍ଦ୍ର ସେ, ତ ଯେତେ ଦେଇଥିଲେ ଦିନେ ସେ ଚିନ୍ତା କଲା ବହୁତ ଦିନ ପରେ କୁଆଡ଼େ କିଛି ଜାଣିନି, ତା ସ୍ତ୍ରୀକୁ କହିଲେ ତୁମେ ଜୀବନ ସାରା ଏତେ କାମ ଏତେ ପଇସା କଲ ଏତେ ଧନ ସମ୍ପତ୍ତି ତମର, ତୁ କିଛି ଜୀବନରେ ପୂଜ୍ୟ ପୁଣ୍ୟ ଅର୍ଜନ କଲନି, କମସେ କମ ତମେ ଏତେ ଭଲ ଦିନ ତିଥି ଆସୁଛି, ଏଇ ଭଲ ତିଥି ଆସିଛି, ତମେ ଗୋଟେ କାମ କର, ତ ଯାଅ ଗଙ୍ଗାରେ ସ୍ନାନ କରି ଆସ, ବାରିମୁଖୀ କିଏ ଗୋଟେ ଭଲ ତିଥି ଥିଲା କହିଲେ ଗଙ୍ଗାରେ ସ୍ନାନ କରିଥିଲା, କହିଲେ ଠିକ ଅଛି ସ୍ନାନ କରିତେ ଯିବି, ଯେତେବେଳେ ତା ଘର ଠାରୁ 12 କିଲୋମିଟର ଦୂର ରହୁଛି ଗଙ୍ଗା, ଚିନ୍ତା କଲା ମୁଁ ଯଦି ଗାଡି ଟ୍ୟାକ୍ସି ଅଟୋ କରି ପଇସା ଯିବ, ଗୋଟେ ବୟସ ହେଲାଣି ବୁଢା ହେଲାନି ପଇସା ଉପରେ ଯାଉ, ତ କହିଲେ ନା ପଇସା ଖର୍ଚ୍ଚ କରିବିନି, କଣ କରିବି ଚାଲିକି ପଳେଇବି, ବୁଢା ଚାଲିଲା, ବୁଢା ଚାଲି 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 ଯାଇ ଘରେ ଗଙ୍ଗାରେ ପହଞ୍ଚିଗଲା, ଥକିଗଲା ପୁରା, ଥକିକି ଚିନ୍ତା କଲା କୋଉଠି ଗାଧେଇବି, ଦେଖିଲା ସେ ଘାଟରେ ଯାଇକି ପହଞ୍ଚିଲା ଯେ ସବୁ ବ୍ରାହ୍ମଣ ମାନେ ଅଛନ୍ତି, ପୁଣ୍ୟ ସଂକଳ୍ପ କରୁଛନ୍ତି, ସ୍ନାନ କରୁଛନ୍ତି, ବୁଡ ପକଉଛନ୍ତି, ତ ଦକ୍ଷିଣା ପକିଣା ନେଉଛନ୍ତି, ଆଙ୍କୁ ମନ୍ତ୍ର ଫନ୍ତ୍ର ଉଚ୍ଚାରଣ କରୁଛନ୍ତି, ଦୀପ ଦଉଛନ୍ତି, ଧୂପ ଦଉଛନ୍ତି, ପୂଜା କରୁଛନ୍ତି, ଗଙ୍ଗା ମାଙ୍କୁ ସ୍ତୁତି କରୁଛନ୍ତି ସବୁ, ତ ଇଏ କହିଲା ବାପରେ ବା ଏଠି ତ ବ୍ରାହ୍ମଣ ପାଖରେ ଯାଇକି ଦେଲେ ଦକ୍ଷିଣା ଦେଇ ପକଉଛି, କାହିଁକି ନା ଏତେ ଏତେ ପୂଜା ପାଠ କରୁଛି ସମୟ ବି ବେକାର ମୋର ଯିବ,
ଆଙ୍କ ପଛରେ କାହିଁକି ପଡ଼ିବେ? ଏଠି ଫୁଲ କିଣି ପୁଣି କହିବ ଧୂପ କିଣି ଦୀପ କିଣି ଏତେ ସଂକଳ୍ପ କର, ବ୍ରାହ୍ମଣ ସବୁ ଦଉଛି କିନ୍ତୁ ଦକ୍ଷିଣା ମାଗିବ ନା? ଗୋଟେ କାମ କରିବ, ଦେଖିଲା କୋଉଠି କଣ ହଉଛି, ରକ୍ଷା କଲା ଯେ ଅଲଗା କି ଗୋଟେ ମଡାପୋଡା ଘାଟ ଅଛି, ଯୋଉଠି କୋଡି କଣ ମରିଲା ପରେ ଲୋକଙ୍କୁ କୋଡିକି ଗାଧାଗାଧି କରନ୍ତି, ଯୋଉଠି ଅଲଗା ଗୋଟେ ସେ ମଡାପୋଡା ଘାଟକୁ ପଳେଇବି, ଦେଖି ଚୁପ୍ କି ଧୂମ ମାରିକି ପଳେଇବି, କିଏ ଦେଖିପାରିବେ? ସେ ସେଇ ଘାଟକୁ ପଳେଇଲା, ଯେତେବେଳେ ସେ ଘାଟକୁ ଗଲା, ଘାଟରେ ଯାଇକି ଚୁପଚାପ ଲକ୍ଷ୍ୟ କଲା କିଏ କୁଆଡେ ଆସୁଛି ଦେଖୁଛି କି ନାହିଁ, ଗଲା ସିଧା ଡୁମ୍ ମାରିଲା, ଡୁମ୍ ମାରିକି ଯେତେବେଳେ ଉଠାଏ ଦେଖିଲା ବେଳକୁ ଆଡ଼ିରେ ଜଣେ ବ୍ରାହ୍ମଣ କହିଲା, କହିଲା ଆଜ୍ଞା ଦିଦି ସଂକଳ୍ପ କର, ଏଟା ଏଇ ଘାଟ ମୋର ଆଉ ତୁମେ କିଛି ସଂକଳ୍ପ ପୂରଣ କରି ଗାଧ, ଭଲରେ ଗଙ୍ଗାରେ ପଶୁଛ କିଛି ଅଛି, କହିଲେ ଏଇ ମଡ଼ାପଡ଼ା ଘାଟରେ, କହିଲେ ଆଜ୍ଞା ଏଇ ଘାଟରେ ବା ମୁଁ ଅପେକ୍ଷା କରିଥାଏ, ଏଠିକି ଯିଏ ଆସନ୍ତି ନା ବ୍ରାହ୍ମଣ କହୁଛନ୍, ଏଠିକି ଯିଏ ଆକ୍ଚୁଆଲି କିଏ ନା ସେ ହେଉଛନ୍ତି ଭଗବାନ, ୟାର କଞ୍ଜୁସିତା ଦେଖି ଦେଖି ଭଗବାନ ଆଉ ସହି ପାରିଲେନି, ଦେଖି କହିଲେ ଆରେ ଏଇ ଘାଟଟାରେ ମୁଁ କେବଳ ରହିକି ବେଶୀ ଲୋକ ଅଛି, ଜଣେ 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 ଇଏ ଯୋଉ ଆସିକି ଏଠି ଯୋଉମାନେ ସ୍ନାନ କରନ୍ତି କେବଳ ପିତୃପୁରୁଷଙ୍କୁ, ଯୋଉମାନେ ତା ପିତାମାତାକୁ ଉଦ୍ଧାର କରତେ ଯାଆନ୍ତି ସେମାନେ ସବୁ ଏଇ ଘାଟକୁ ଆସନ୍ତି, ଆଉ ସାଧାରଣ ଲୋକ ଆସନ୍ତିନି, ସେଠି ତ ବହୁତ ରୋଜଗାର, ଏଇଠିକି ଯିଏ ଆସନ୍ତି ଜଣେ 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 ଲୋକ ଯିଏ ବି ଏଠିକି ଆସନ୍ତି ମତେ ଯାହା ଦିଅନ୍ତି ନା ଆମେ ଛଅ ମାସ ଗୁଜୁରାଣ ମେଣ୍ଟି ଯାଏ, କିଛି ଅସୁବିଧା ନାହିଁ, ସମସ୍ତେ ଭଲ ଦିଅନ୍ତି, ସେଠି ଆମେ ଘାଟ ଜଗିକି ଅଛି ସମସ୍ତଙ୍କୁ, ଭଲ କଥା ତମେ ସଂକଳ୍ପ କର, ଆଉ ମନ୍ତ୍ର କହୁଛି କହୁଛି ନା ନା ମୁଁ କିଛି କରିବିନି, ମୁଁ କିଛି କରିବିନି କିଛି ଦେବିନି, କହିଲେ ଆରେ ଏଠି କିଛି ଆସିଲେ ଦେଇଦେବେ ତମେ, ଏଇଟା ପୁଣ୍ୟ ତ ଗଙ୍ଗା ଫଳ ଗଙ୍ଗା ସ୍ନାନରୁ ଫଳ ମିଳିବ, ମୋର ଫଳ ମିଳିବନି, ମୋର ନ ମିଳିଲେ ବୋଝେ ମୁଁ କିଛି ଦେଇପାରିବିନି, କହିଲେ ଆମେ ସିଏ କେମିତି ହବ
କିଛି ଲାଇନ ପଳେଇଲା ତ କିଛି ତ ଦେଇତେ ହିଁ ପଡ଼ିବ, ଆଉ କିଛି ନଦେଲେ ବା କେମିତି ହେବ, ତ ସେ ବାଧ୍ୟ ହେଇକି କ'ଣ କହିଲେ ଯେତେ ସଂକଳ୍ପ କରା କରେଇଲେ, କହିଲେ ଭାଇ ଯଦି ନ ଦେଇପାରୁଛ ବାକି ଧାରରେ ତ
ଯଦି ନ ଦେଇପାରୁଛୁ କମ୍ ସେ କମ୍ ଏବେ ତ ଧାରରେ ନହେଲେ ପଛରେ ଦେବୁ, କହିଲେ ତା ବି ଦେଇପାରିବେ କୌଣସି କଣ୍ଡିସନ, ଆଚ୍ଛା ଯଦି ନ ଦଉଛୁ ନାହିଁ ତ ଗୋଟେ କାମ କର, ତୁ ମତେ କିଛି ମୋର ଦରକାର ତ କିଛି ପଇସା ଦରକାର, ତ ମତେ ବ୍ରାହ୍ମଣକୁ କିଛି ଉଦ୍ଧାରରେ ଦେଇଥା, ମତେ ବରଂ ତୁ କିଛି ଉଦ୍ଧାରରେ ଦେଇଥା, ବାକିରେ ପଛେ କିଛି ଏବେ ନଦେଲେ ପରେ ଦେଇଥାନ୍ତୁ କିଛି, ତୁ ନହେଲେ ମତେ ଉଦ୍ଧାର ଇଏ ଯେତେ ଯେତେ ଗଲେ, ତ କହିଲା ମୋ ପାଖରେ ପଇସାରେ ମୁଁ ତ ଆଣିନି, କହିଲା ନା ମୁଁ କିଛି ବି ଆଣିନି ଦେବି କ'ଣ, କହିଲେ ଆଜ୍ଞା ତୋ ଘରେ ଯାଇକି ମୁଁ ଦେବି ମତେ ଉଦ୍ଧାର କେତେ ପଇସା ଦେଇଥା, ନା କହିଲେ ଟଙ୍କାଟେ ଦିଅ, କହିଲେ ହଉ ଠିକ ଅଛି ତୋ ଘର ପାଖରେ ଯାଇକି ଟଙ୍କା
ଟଙ୍କା କରି ତୋ ଘରୁ ନେଇ ଆସିବି, ଆଉ ଯେତେବେଳେ କହିଲା ଠିକ ଅଛି ଏ କହିକି ବ୍ରାହ୍ମଣକୁ ଛାଡ଼ିଲେ, ତ ଇଏ ଯାଇକି ସିଏ ଘରେ ପହଞ୍ଚିକି ଠକି ଯାଇଥିଲା, ଜାଣିଛନ୍ତି ଯାଇକି ପଇସା ଖର୍ଚ୍ଚ କରୁ, ଘରେ ପହଞ୍ଚିଲା ବେଳକୁ ତ ଅବସ୍ଥା ଖରାପ, ଯାଇକି ଘରେ ପହଞ୍ଚିଛି ଏ ସମୟ ଯାଇ ବ୍ରାହ୍ମଣ ଯାଇକି ଭଗବାନ ଯାଇକି ଠକ୍ ଠକ୍ କରୁଛନ୍ତି, ଡାକୁଛନ୍ତି ଦାନଚନ୍ଦ୍ର ଦାନଚନ୍ଦ୍ର ବାବୁ, ତ ସ୍ତ୍ରୀ ଆସି କମାଣ୍ଡ କଲା, କହିଲା ଆଜ୍ଞା ଦାନଚନ୍ଦ୍ର ବାବୁ ଏମିତି ଯାଇଥିଲେ ଗଙ୍ଗା ସ୍ନାନ କରୁଥିଲେ, ସଂକଳ୍ପ କରିକି ଆସୁଛନ୍ତି, କଣ ଦବା କଥା କହିଥିଲେ, ଆଉ ସେ ବ୍ରାହ୍ମଣକୁ କଣ ଦକ୍ଷିଣା ଫକିଣା କଣ ଦବା କଥା କୁହନ୍ତୁ ଦେଇଦେ, ଆଉ ସ୍ତ୍ରୀ ଯାଇକି ସ୍ୱାମୀଙ୍କୁ କହିଲା ଏମିତି କିଏ ବ୍ରାହ୍ମଣ କଣ କହି ଆସିଥିଲେ ମହାକୁଳରେ କାହାକୁ କଣ ଦବା କଥା ଆସୁଛନ୍ତି, କହିଲା ଆଜି ପହଞ୍ଚି ସାରିଲେଣି ସେ ମୁଁ ପହଞ୍ଚେ ନ ପହଞ୍ଚେ, ତ କଥା ମୋର ଖରାପ, ତ ଯାହା କହିଲୁ ଦେହ ବହୁତ ଖରାପ, ଉଠି ବସି ପାରୁନାହାନ୍ତି ବୁଢା ଲୋକ, ଆଉ ପରେ କେବେ ଗୋଟେ ଦିନ ଆସିଲେ, ତ ଏକଥା ତମେ କହିଲ, ୟା ସ୍ତ୍ରୀ କହିଲା, ସ୍ତ୍ରୀ କହିଲା ପରେ ଇଏ କହିଲେ ଯେ ଠିକ ଅଛି, ଯେତେବେଳେ ମୋର କଣ ମୁଁ ଯେତେବେଳେ ଯଜମାନ ଦେହ ଖରାପ ଶୁଣିଲେଣି, ମୁଁ ତା ପାଇଁ କିଛି ପୂଜା ପାଠ କରିଦେବି ସବୁଦିନ, ତୁଳସୀ ଫୁଳସୀ ଦେଇଦେବି ତା ପାଇଁ, ଶୀଘ୍ର ଦେହ ସୁସ୍ଥ ହେଇଯିବ, ଗୋଟେ କାମ କରନ୍ତୁ ମୁଁ ସେତିକି ଦିନ ରହିଯିବି ଏଠି, ଆଉ ତମେ ମୋର ଟିକେ ଆହାର ରହିବା ବ୍ୟବସ୍ଥା ସବୁ କରିଦିଅ, ଖାଇବା ପିଇବା ହାଣ୍ଡି ଫାଣ୍ଡି ଦିଅ, ମୁଁ ନିଜେ ରୋଷେଇ କରିବି, ତ ଜିନିଷ ପତ୍ର ବ୍ୟବସ୍ଥା କରିଦେବ, ମୁଁ ରହିଯିବି ତୁ, ସେ କହିଲା ସ୍ତ୍ରୀ ଯାଇକି ସ୍ୱାମୀ କହିଲା ଏମିତି ରହିବା କଥା କହିଲି, କହିଲେ କହିଲେ କଣ 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 ଟଙ୍କାଟେ ମୋର ନବା କଥା, ସିଏ ଯେତିକି ରହିକି ମୁଁ ଯେତେ ଦିନ ଅସୁସ୍ଥ ରହିବି ସେତେ ଦିନ ଏଠି ରହିବ ଖାଇବ ମାନେ କେତେ ଖର୍ଚ୍ଚ ହବା, ଯାହା କହିଲୁ ଧ୍ୟାନଚନ୍ଦ୍ର ମରିଗଲା ଇଏ କହିଲା ମରିଗଲା ବୋଲି କହିଦେଲା ଆଜ୍ଞା ସେ ତ ଥିଲେ ଦେହ ଚାଲିକି ଆସିତେ ବହୁତ ଖରାପ ଥିଲା ଆଉ ମରିଗଲା ଭଗବାନ ତ ମରିଗଲା ହା ଏଇଭଳିଆ ବିପଦରେ ମୁଁ ବା କେମିତି ଛାଡ଼ିଯିବି ଦାହ ନ କରିକି ସଂସ୍କାର କାର୍ଯ୍ୟକ୍ରମ ନ ସାରିକି ମୁଁ ବା ଯିବି ପୁରୋହି କଥା ପୁରୋହିତ ଦାୟିତ୍ୱ ସାଧନ ନ କରିକି ମୁଁ କେମିତି ତାକୁ ଛାଡ଼ିବି ମୁଁ ତାକୁ ପୁରା କରି କଣ କାମ କମ୍ପ୍ଲିଟ କରି ଶ୍ରାଦ୍ଧ ପୁରା କରିକି ଉଦ୍ଧାର କରିକି ଯିବି ଆଉ ଇଏ ମୁଁ ଯାଉଛି ଗାଁ ବାଲାକୁ ଡାକିଆନ ଗାଁ ବାଲାକୁ ଡାକିଆନାକୁ ନେଇକି ପଳେଇଦେବା ଆଉ ଇଏ ଭଗବାନ ମହିଳା ବାହାରିଥାନ୍ତି ଇଏ ସ୍ତ୍ରୀ ଯାଇ କହିଲା ଏମିତି କହିଲା ମୋ ବେକାଳ ବୁଢ଼ୀଟା ମରିବ ତୋଳିତେ ନବ କହିଲାଣି ଅବସ୍ଥା ଖରାପ ଆଉ କିଛି ଉପାୟ ନାହିଁ ମିଛ କହିଛି କିଛି ନ ପାଇ ଇଏ ଗାଁ ବାଲାକୁ ଡାକି ନେଇକି ପଳେଇଲେ ଇଏ ଯୋଉ ଗାଁ ବାଲାକୁ ନେଇ ଡାକି ନେଇକି ଆଇଲେ ଇଏ ମଲା ଭଳିଆ ବାଧ୍ୟ ହେଇକି ପଳେଇଲେ ପଳେଇ ଯେତେବେଳେ କଣ କହିଲେ ନା ପୁରା ଧରିକି ତାକୁ ଗାଁ ବାଲା ସବୁ ନେଇକି ମରିଯାଇଛି ବୋଲି ଆଉ କହିଲା ମରିଯାଇଛି କଣ କରିବ ତାକୁ ନେଇଗଲେ ଏକଦମ ଜୁଇ କରିକି ନେଇକି ଚାଲିଗଲେ ନେଇକି ଚିତାରେ ଚଢେଇଦେଲେ ସିଧା ଚିତାରେ ଚଢେଇଦେଲେ ଟଙ୍କାଟେ ଟଙ୍କାଟେ ଦେଲେ ସମସ୍ତେ ସମାଧାନ ଚିତାରେ ଯାଇକି ଚଢି ସାରିଲେ ନଥା ଚଢି ସାରିଲା ବେଳେ ଯଦି ଚିତାରେ ନିଆଁ ଲଗେଇବେ ଇଏ କରେ ତ ଭଗବାନ କହୁଥିଲେ ବ୍ରାହ୍ମଣ ବେଶରେ ଅଛନ୍ତି ନା କହିଲେ ଆଜ୍ଞା ମୁଁ କଥାରେ ପଚାରି ଦିଏ ତାକୁ ଯେ ଯଦି କ୍ଲାସ ମନ୍ତ୍ରଟା କହିଦିଏ ତା କାନ ପାଖରେ ଯଦି ତା ଭାଗ୍ୟରେ ଥାଏ ବଞ୍ଚି ଯାଇପାରେ ଦେଖାଯାଉ କଣ ହଉଛି କହିକି ଯାଇକି ତା କାନ ପାଖରେ କହିଲେ ମୁଁ ଆସିଥିଲି ବୈକୁଣ୍ଠରୁ ସ୍ୱୟଂ ଗୋଲକପତି ବିଷ୍ଣୁ ତୋ କୃପଣା ତାକୁ ସହ୍ୟ ନ କରିପାରିକି ତୋ ପାଖକୁ ଆସିଥିଲି କମସେ କମ ଯଦି ଟଙ୍କାଟେ ବି ଦାନ ଦେଇଥାନ୍ତୁ ତୋ କଲ୍ୟାଣ ହେଇଥାନ୍ତା ବ୍ରାହ୍ମଣ ବେଶରେ ଆସିଥିଲେ ପୁଣ୍ୟ କିଛି ନ ଅର୍ଜନ ଜନ୍ମ ଜନ୍ମ ନକର ଯୋଉ ସୂର୍ଯ୍ୟ ଚନ୍ଦ୍ର ଥିଲା ପର୍ଯ୍ୟନ୍ତ ଆଉ ତୁ ଯେତେବେଳେ ଜନ୍ମ ଦଉନୁ ଲୋକଙ୍କୁ ତୁ ଆହୁରି ନେଇତେ ଚାହୁଁଛୁ ବ୍ରାହ୍ମଣକୁ କହିଲୁ କଣ ଧାର ଉଦ୍ଧାର ମାନେ ବ୍ରାହ୍ମଣକୁ ଧାର ଦେଇତେ କହିଲୁ ତୋ ପ୍ରାପ୍ୟ ଦକ୍ଷିଣା ତ ସଂକଳ୍ପ କରି ସ୍ନାନ କରିବା କଥା ତୁ ତୋ ପଇସା ଦେଲେ ମୋତେ ଧାର ଦେଇତେ କହୁଛୁ ସେତିକି ମୋତେ କହୁଛୁ ଏତେ ଦିନ ଖେଳେଇଛୁ ଯାଇ ଏବେ ବି ତୋର ସମୟ ଅଛି ଯେ ତୁ ଉଦ୍ଧାର ହେଇଯା ତ ମୁଁ ହାରି ଭଗବାନ କହୁଛନ୍ତି ମୁଁ ହାରିଗଲି ତୋ ଭଳିଆ କଞ୍ଜୁଷ ପାଖରେ ତୋ ଯଦି ଚିତାରେ ଚଢି ସାରିଲୁଣି ଟଙ୍କାଟେ ପାଇଁ ମୋତେ ଆଜି ନିଆଁ ଲଗେଇତେ ବସାରି ତଥାପି ତୁ ଟଙ୍କାଟେ ଦିତେ ନା ମୁଁ ହାରିଗଲି ତୋ ପାଖରେ ଆଉ ତୋ ଭଳିଆ କଞ୍ଜୁଷ ଦୁନିଆରେ କିଏ ନାହିଁ ତୁ ହଉଛୁ ସାର ସେଥିପାଇଁ ତୁ କଣ ଖୁସି ହବୁ କଣ ତୋ କୃପଣା ତାରେ ହାରିଗଲି ତୋ ପରୀକ୍ଷା କରି ମୁଁ ତତେ ମୁଁ ନିଜେ ହାରିଲି ତ ତୁ କଣ କାହିଁ ମୁଁ ତତେ ପୋଡିକି ନିଜେ ଅପରାଧ ନେବି ତ କୃପଣତା ପାଇଁ ତୋ କର୍ମଫଳ ଅନୁସାର ତୁ ଭୋଗିବୁ ତ କଣ କର ମାଗୁଛୁ ମା ଏକଥା ତୁ ଶୁଣିକି ତୁ ଆଖିଟା ଖୋଲିଲା ଦେଖୁଛନ୍ତି କିଏ ସେ ବ୍ରାହ୍ମଣ ଭଗବାନ ନିଜେ କହୁଛନ୍ତି ଏ କଥା କିନ୍ତୁ ବେଶଟା କଣ ତୁ କହିଲି ମୁଁ ହାରିଗଲି ତୁ କଣ ବର ମାଗୁଛୁ ମାଗେ ତୁ ଏକଥା ଯେତେବେଳେ କହୁଛନ୍ତି ସେ ସେଇଠି କହୁଛି ମୁଁ ଟଙ୍କାଟେ ବି ଦେଇପାରିବିନି ତମେ ଏଠୁ ପଳାଓ ମୁଁ ଉଠିକି ପଳେଇବିନି ଏତେ କଥା ଭଗବାନ କହିଛନ୍ତି ଆଉ ତୋ ପାଇଁ ତୁ ଯଦି କହିବୁ ତୋ ପାଇଁ ମୁକ୍ତି ରାସ୍ତା ବୈକୁଣ୍ଠକୁ ଏବେ ନେଇଯିବି ଏବେ ତୋତେ ବୈକୁଣ୍ଠକୁ ନେଇଯିବି ଏକଥା କହୁଛନ୍ତି ତୁ ଯଦି କହିବୁ ବୈକୁଣ୍ଠ ଯଦି ନେଇଯିବି ତୋର ତୋର କଣ ବର ଇଚ୍ଛା ସେଇଟା କଣ ନା ମୁଁ ଟଙ୍କାଟେ ବି ଦେଇପାରିବିନି ଏଇଟା ଏଇଟା ମୁଁ ଟଙ୍କା ଦେବି ତୁମକୁ ଦେଇପାରିବି ବୁଝିପାରୁଛନ୍ତି ବୈକୁଣ୍ଠକୁ ନବା କଥା କହୁଛନ୍ତି କିନ୍ତୁ ସାଙ୍ଗେ ସାଙ୍ଗେ କ୍ଷମା ମାଗିକି ଉଠିକି କ୍ଷମା ମାଗିବା କଥା ସେ ସେତିକି ଦବା ପାଇଁ ନା ତ ସେଥିପାଇଁ ତ ଭଗବାନ ନାହାର ପରାସ୍ତ ହେଇକି ପଳେଇଲେ ତାକୁ ଛାଡ଼ି ଦେଇକି ସମସ୍ତଙ୍କୁ ବୁଝିକି ପଳେ ଏ ହେଉଛି ଘଟଣା କିନ୍ତୁ ଜୀବନରେ ବି କାହାର କଲ୍ୟାଣ ହୋଇନ ଏଇଟା କାହିଁ କହିଲି ଅତି ଅଧିକ ଲୋଭ ଲୋକ ଜଗତରେ ବୁଝିପାରେନି ଜୀବନର କଣ ଭେଲୁ ଶରୀରଟା ଯାହାର ରହିବେନି ପଇସା ତାର କଣ କରିବ ସେ କଥା କହୁଛି କୃଷ୍ଣଙ୍କ ସେବାରେ ଭଗବାନ ଯଦି ବି ଆସିକି ତାକୁ ଡାକରା ଦିଅନ୍ତି ସାଡ଼ା ଦିଅନ୍ତି ତଥାପି ସେ ଶୁଣୁନି ତ ସେଥିପାଇଁ ଜୀବନରେ ସବୁକିଛି ଆମକୁ ଭଗବାନ ଦେଇଛନ୍ତି ଭଗବାନଙ୍କର ଦାନ ସେଇଟା ବୁଝିକି ଭଗବତ ସେବା ଲଗେଇବା ଏଇଟା ହଉଛି ଆମର ଜୀବନର ଉଦ୍ଦେଶ୍ୟ ଯାହା ହଉ ସମୟ କେମିତି ଏକଥା ସାଢେ ଛଅଟା ହେଇଗଲା ଶୀତ ଦିନେ ତ ଆଜି ଯେହେତୁ ଦ୍ୱିତୀୟ ଶ୍ଳୋକ ସରିଲା କାଲି କାଲି କେତେଟା ଶ୍ଳୋକ ଯିବ କାଲି ଚତୁର୍ଥ ଶ୍ଳୋକ ତିନି ନମ୍ବର ଶ୍ଳୋକ କାଲି କହୁଛି ଉତ୍ସାହ ନିଶ୍ଚୟ ଧର୍ଯ୍ୟା ତତ୍ତତ୍ କର୍ମ ପ୍ରବର୍ତ୍ତନା ସଙ୍ଗ ତ୍ୟାଗ ସତକୃତି ସର୍ବେ ଭକ୍ତି ପ୍ରସିଦ୍ଧ ସର୍ବେକ ଛଅ ଦୋଷ ଗଲା ଛଅ ଦୋଷରେ ବିନାଶ ହବ ଏଇଠି ପ୍ରସିଦ୍ଧ ଭକ୍ତି କେମିତି ଡେଭଲପ୍ ହବ ସର୍ବେ ଭକ୍ତି ଛଅଟା ଏଇ ଛଅଟା ମାନଙ୍କରେ ଭକ୍ତିରେ ପ୍ରସିଦ୍ଧି ଲାଭ ହବ ତ କଣ କଣ କରିବା ପାଇଁ ପଡିବ ଜୀବନ ଉତ୍ସାହ ନିଶ୍ଚୟ ଧର୍ଯ୍ୟା ତତ୍ତତ୍ କର୍ମ ପ୍ରବର୍ତ୍ତନ ସେସବୁ ଶ୍ଳୋକ କାଲି ଆମେ ଆଲୋଚନା କରିବା କାଲି କ୍ଲାସ କେତେ ଗତ ରବିବାର ଅଛି ଛୁଟି ଦୋକାନ ନା ସନ୍ଧ୍ୟାରେ ହବ ନା ଦିନରେ ହବ ଦିନରେ ଚାରିଟା ନା ଆହୁରି ଆଗରୁ ନା ସକାଳେ ଚାରିଟା କହି ସାଢେ ଚାରିଟାରେ ଆସୁଛନ୍ତି ଆପଣ ପାଞ୍ଚଟାରେ ଆଚ୍ଛା ଠିକ ଅଛି ସାର୍ ସାଢେ ତିନିଟା କାଲି ଶେଷ ଦିନ ନା କାଲି ତିନି ନମ୍ବର ଚାରି ନମ୍ବର ଦୁଇଟା ଶ୍ଳୋକ କରିବା ବୁଝିପାରୁଛନ୍ତି ତ ଏଗାରଟା ଶ୍ଳୋକ ହଉଛି ସାରି ହବ ଗୋଟେ ଦିନରେ ବିଷୟବସ୍ତୁ କହିଲେ ଖାଲି ତ ଶ୍ଳୋକ ଇଏ ଗୁଡା ପଢିଲେ ପଢି ହବ ଅନୁବାଦ ପଢିଲେ ଏଇ ଗୁଡା ହେଇଯିବ ହଉ ଠିକ ଅଛି ତାପରେ ଯଦି ଦରକାର ହେଲା ନିତ୍ୟ ମୁକ୍ତ ପ୍ରଭୁ କହିବେ କାଲି ରବିବାର ତ ମିଟିଂ ଫିଟିଂ ଚାରିଆଡ଼େ ମିଳୁଛି ପୁରା ହଉ ଠିକ ଅଛି ହରେ କୃଷ୍ଣ ଜୟ ଶ୍ରୀ ରାଧା ଗୋବିନ୍ଦ ଜୀଉ କି ସୁଖ କି ସର୍ବଦ ସାମ୍ରତ କି ସର୍ବଦ ଭକ୍ତବିନ୍ଦ କି ମିଠାଇ ବହୁତ ପ୍ରଣାମ ଜୟ ଜୟ ପୂଜିତ ଗୌର ପ୍ରଭୁ କି ଆପଣ ମାନେ ଯୋଉ ଉପଦେଶ ବହି ନେଇଛନ୍ତି କେତେ ଜଣ ଆଜି ପଢିକି ଆସିଥିଲେ ସବୁ ନେଇକି ଯାଇଥିଲେ କି ପଢିକି ଆସିନାହାନ୍ତି କାଲି ଏହା ଉପରେ କ୍ୱେଶ୍ଚନ୍ ଆନ୍ସର୍ ହବ ତ ଆପଣମାନଙ୍କୁ ପ୍ରିଣ୍ଟ ମିଳିଯିବ କାଲି ମତେ ନେକ୍ସଟ ୱିକ୍ ରେ ତାର ଆନ୍ସର୍ କରିକି ଦେବେ ପ୍ରଭୁ କାଲି ଯାହା କହୁଛନ୍ତି ଆମେ ଖୁସି